अवतारो वंदे जगत प्रिय करो करुणावतारो। ओम नमो भगवते वासुदेवाय। समस्त ओम नमो भगवते वासुदेवाय। ओम नमो भगवते वासुदेवाय।
सर्वप्रथमे मु आपण मानंकु आमर अंतरराष्ट्रीय कृष्ण चेतना संघ भुवनेश्वर शाखा भुवनेश्वर शाखा तरफर बहुत धन्यवाद अर्पण करुछि। जेहेतु आपण माने विशेष करी कमरदार भागवत प्रचार समितिर समस्त सदस्य माने ता भितर मुख्य आमर श्रीयुक्त राधाकृष्ण महाराज एवं किशोर बाबू एवं समस्त तांकर सहयोगी माने पुणि थे आम मान भगवान कथा विशेषकर कहवापी तृतीय थर पर आह्वान कर बहु बहु धन्यवाद अर्पण करी प्रभुंकर मंगलमय कथा आरंभ करिया पूर्वर सम्यक किसी सूचना दे आम कथा प्रसंग को जीवा तेबे प्रथम वर्ष मैंने श्रीमद भागवतम रु अजामिल चरित्र शुणी एवं पूर्व वर्ष आम मैंने भगवान किभ परम धाम को जाउछंदी कलि किभ प्रवेश करुछि एवं कलि युगरे भविष्य में कौन कौन हम पूर्व वर्ष श्रवण करथिले। किंतु ए वर्ष महाराज अनुरोध क्रम एवं भक्त मानकर आदेश आ भागवतम प्रसंग आम विशेष किसी शुणा पाइबा ना आम चैतन्य चरितामृत महाप्रभु किसी लीला शुणा तेबे आम गुरु परंपरार निर्देश विशेषकर मोर गुरुदेव परमाराध्य गुरुदेव श्री श्रीमद गौर गोविंद स्वामी गुरु महाराज कहते चैतन्य चरितामृत हूँ पीजी कोर्स मान अति उन्नत ग्रंथ साधारण जो लोक मान भक्ति रे श्रद्धा ना से लोक मान महाप्रभु कथा भल लगे ना आंकु रुचिकर हबना किंतु मोर आशा विश्वास महाप्रभु यही पथ दे जाती आपण मैंने समस्ते महाप्रभु जे कृपा प्रार्थी कारण महाप्रभु जिते ओडिशा को प्रवेश कर सुवर्णरेखा स्नान कर जलेश्वर ही भद्रक जाई भद्रक रु जाजपुर जाजपुर रु पुरी तेणु चैतन्य महाप्रभु ये पथ दे जाती महाप्रभु जो पाद दे धाम भगवान चरण कमल समस्त धाम आश्रय करें तेणु आपण मैंने जो मैंने बास करुछंदि महाप्रभुंकर पदांकित स्थान रे आपण माने धामवासी तेणु यही गोटे दृष्टि रखी मु केवल महाप्रभुंकर कथा कहवाई प्रयास हेली साहस कली कारण चैतन्य महाप्रभुंकर लीला अति गंभीर लीला और साधारण लोक मैंने आजिकल के पाठ करके जानती ना आती बेसि लोक मैंने जानते जन महापुरुष जन साधु लोक जन साधु आसी जे स्वयं भगवान आउ काहीं एभली आसी रुद्यमाना सबुबले कांदुले सबुबले रुद्यमाना सबुबले कृष्ण कृष्ण बोली कही काहीं कांदुले आउ महाप्रभुंकर आविर्भाव कारण कौन आज आम आलोचना करवा एवं जिते बाट प्रसंग जीवे तार महाप्रभुंकर भक्त महाप्रभु सहित भक्तंकर लीला जहाँ सब चैतन्य चरितामृत आउ चैतन्य भागवतरे अच्छा आउ तीन दिन शुणा तेब आपण मान अनुरोध आपण मैंने धैर्यर सहित शुणे एवं कहीं ये समस्त लीला को अविश्वास करेंगे ना मुझ को प्रमाण ही देवी चैतन्य महाप्रभु किभ स्वयं भगवान क्यों क्यों शास्त्र अच्छा भागवत में किभ अच्छा तेणु आपण मैंने साधारण चैतन्य महाप्रभु कथा साधारण ओडिशार लोक मैंने पेंडल लेकिन कहते ना ଉଦାହରଣ ମାଧ୍ୟମରେ କେହି କିଛି କୁହନ୍ତି, କିନ୍ତୁ ଆମର ପୂର୍ଣ୍ଣ ଚୈତନ୍ୟ ଚରିତାମୃତର କଥା ଚାଲିବେ, ଆଉ ବେଶୀ ଭକ୍ତିମୟ କଥା, ଏଥିରେ ବାହାର କଥା ବିଶେଷ କିଛି ଆସିବ ନା, ଆପଣମାନେ ଧୈର୍ଯ୍ୟ ଧରି ଶୁଣିବେ, କିନ୍ତୁ ଏଥିରେ କଲ୍ୟାଣ ହେବ, ଏଥିରେ ଆତ୍ମକଲ୍ୟାଣ ହେବ। ମହାପ୍ରଭୁ କରୁଣା ଅବତାର, ମହାପ୍ରଭୁ ହେଉଛନ୍ତି କରୁଣାର ଅବତାର। କାହିଁକି କରୁଣାର ଅବତାର? ଭଗବାନ ଯେତେବେଳେ ଜଗତକୁ ଅବତରଣ କରନ୍ତି, ଭଗବତ ଗୀତାରେ ଅର୍ଜୁନ ପ୍ରଶ୍ନ ପଚାରୁଛନ୍ତି, ପ୍ରଭୁ ଆପଣ ତ ସ୍ୱୟଂ ଭଗବାନ, ପ୍ରକୃତି ଆପଣଙ୍କ ଅଧୀନରେ କାମ କରୁଛି, ଆଉ ଆପଣ ଅଜ ଅଜ ଅପିସନ୍ ଅବ୍ୟାତ୍ମା ଭୂତାନାମ ଈଶ୍ୱର ଅପିସନ୍। ବ୍ରହ୍ମାଜୀଙ୍କର ନାମ ଅଜ ହେଲେ ସୁଦ୍ଧା ବ୍ରହ୍ମାଜୀଙ୍କର ଡେଟ୍ ଅଫ୍ ବାର୍ଥ ଅଛି, କେବେ ଜନ୍ମ ହୋଇଛନ୍ତି। ଅଜ ଶବ୍ଦର ଅର୍ଥ ଯାହାଙ୍କର ଜନ୍ମ ହିଁ ନିର୍ଣ୍ଣୟ କରାଯାଇ ନାହିଁ, କେବେ ଭଗବାନଙ୍କର ଡେଟ୍ ଅଫ୍ ବାର୍ଥ ନାହିଁ, ସୃଷ୍ଟି ଆରମ୍ଭରୁ ଅଛନ୍ତି ଅଜ। ଯଦି ଜନ୍ମର ତାରିଖ ଥାନ୍ତା ତାହେଲେ ତ ମୃତ୍ୟୁର ତାରିଖ ବାହାରନ୍ତା। ଭଗବତ ଗୀତାରେ ବାରମ୍ବାର ଭଗବାନଙ୍କୁ ଅଜ ବୋଲି କୁହାଯାଇଛି। ଅର୍ଜୁନ ସେହି ପ୍ରଶ୍ନ ପଚାରୁଛନ୍ତି, ପ୍ରଭୁ ଆପଣ ଅଜ, ଯଦି ଆପଣ ଅଜ ଅଜନ୍ମା ତାହେଲେ ଜନ୍ମ କାହିଁକି ହୋଇଛନ୍ତି? ଆଉ ପ୍ରକୃତି ଆପଣଙ୍କ ଅଧୀନରେ କାମ କରୁଛି, ଏ ପ୍ରକୃତି ବର୍ତ୍ତମାନ ଦେଖନ୍ତୁ ଶୀତ ସିଜିନ୍ ବର୍ତ୍ତମାନ, କିନ୍ତୁ ଶୀତ ଋତୁରେ କାଲି କେତେ ଶୀତ ହଉଥିଲା, ଆଜି କେତେ ଶୀତ ହଉଛି, ପୁଣି କାଲିକି ବି କ'ଣ ହବ ଆମ ହାତରେ ନାହିଁ, ୟାର କଣ୍ଟ୍ରୋଲ କେହି ନାହାନ୍ତି। ଏ ପ୍ରକୃତି କି କେହି ଚଳଉଛନ୍ତି କି ନା? ଭଗବାନ ମୟା ଅଧକ୍ଷଣ ପ୍ରକୃତି ସୁୟତେ ସଚରାଚରମ, ମଣିଷ ଗୋଟିଏ ପ୍ରାଣୀ ଯିଏ ନିଜକୁ ସ୍ୱତନ୍ତ୍ର ମନେ କରୁଛି, ଆଉ ସେ ସ୍ୱତନ୍ତ୍ରଟା ହଉଛି ତା ଦୁଃଖର କାରଣ। ମଣିଷର ଦୁଃଖର କାରଣ କ'ଣ କି? ସେ ଭାବୁଛି ମୋର କେହି କଣ୍ଟ୍ରୋଲର ନାହାନ୍ତି, କିନ୍ତୁ ସେ ସବୁ ସବୁ ବସ୍ତୁ ଦ୍ୱାରା କଣ୍ଟ୍ରୋଲ ହଉଛି। ସେ କଣ୍ଟ୍ରୋଲର ଭାବୁଛି ମୁଁ କାହା କଣ୍ଟ୍ରୋଲରେ ନାହିଁ, ମୋତେ କେହି କଣ୍ଟ୍ରୋଲ କରିପାରିବେ ନା। କିନ୍ତୁ ଭଗବାନ କହୁଛନ୍ତି ଅର୍ଜୁନ, ମୟା ଅଧକ୍ଷଣ ପ୍ରକୃତି ସୁୟତେ ସଚରାଚରମ, ଚର ଅଚର ଯେତେ ବସ୍ତୁ ଅଛି ମୁଁ ସବୁ ସୃଷ୍ଟି କରିଛି, ସବୁ ମୋ କଣ୍ଟ୍ରୋଲରେ ଚାଲିଛି, ଭଗବାନ କଣ୍ଟ୍ରୋଲ କରୁଛନ୍ତି। କିନ୍ତୁ ଭଗବାନ ଯେତେବେଳେ ଦେଖିଲେ ଜୀବ ଦୁଃଖ କାହିଁକି ପାଉଛି ନା, ସିଏ ଚାହୁଁଛି ମୁଁ କାହାର କଣ୍ଟ୍ରୋଲରେ ରହିବି ନା। ପୁଅ ଯଦି ଚାହେଁ ମୁଁ ବାପାର କଣ୍ଟ୍ରୋଲରେ ରହିବି ନା, ତାହେଲେ କୁହନ୍ତୁ ତାଠୁ ବଡ଼ ବିପଦ ଅବସ୍ଥା କ'ଣ ଅଛି? ଯଦି ଆପଣଙ୍କ ପୁଅ ଚାହିଁବ ନା ମୁଁ ବାପାର କଣ୍ଟ୍ରୋଲରେ ରହିବି ନା, ତାହେଲେ ସେ ବାପାଙ୍କର ସମ୍ପତ୍ତିର ଅଧିକାରୀ ହେଇପାରିବ ନା, ରାସ୍ତାରେ ଭିକାରୀ ହବ। ବର୍ତ୍ତମାନ ଆମେ ଭିକାରୀ ହେଇଛେ ନା, ଆମେ ଭଗବାନଙ୍କର ଅଂଶ, ଆମେ ଆନନ୍ଦମୟଙ୍କର ଅଂଶ, କିନ୍ତୁ ଆମ ମୁହଁରେ ଟିକେ ହସ ନାହିଁ। ଆମେ ସତ୍ମୟଙ୍କର ଅଂଶ, କିନ୍ତୁ ଆମେ ଅସତ୍ୟକୁ ଆଶ୍ରୟ କରୁଛେ, ଅଜ୍ଞାନକୁ ଆଶ୍ରୟ କରୁଛେ, ନିରାନନ୍ଦମୟ ସ୍ଥିତିରେ ଅଛେ, କାରଣ ଆମେ ଭଗବାନଙ୍କ ଅଧୀନ ରହିବା ପାଇଁ ଚାହୁଁନେ, ଭଗବାନଙ୍କର ନିୟମକୁ ମାନିବା ପାଇଁ ଚାହୁଁନେ। କିନ୍ତୁ ଭଗବାନ ଯେତେବେଳେ ନିଜେ ଭକ୍ତବତାର ଆସିଲେ ଚୈତନ୍ୟ ମହାପ୍ରଭୁ ରୂପରେ, ସେ ଦେଖେଇଲେ, ଦେଖ ମୁଁ କିଭଳି ଭକ୍ତ ଅଧୀନ ରୁହେ, ମୁଁ ନ ଶିଖେଇଲେ ଶିଖିବିନି ନା ଲୋକ। ଭଗବାନ ଆସିକି ନିଜେ କଣ୍ଟ୍ରୋଲ, ଯିଏ ସୁୟତେ ସଚରାଚରମ, ଚର ଅଚରକୁ ଯିଏ କଣ୍ଟ୍ରୋଲ କରନ୍ତି, ସେ ଯଶୋଦା ମାଙ୍କର ବାଡ଼ିକି ଡରୁଥିଲେ। ଯଶୋଦା ମା ନନ୍ଦ ମହାରାଜ କହିଲେ, ବାବା କାନା କଠୋଟା ଟିକେ ନେଇ ଆସିଲ, ଯେ ଜଗତର ମାଲିକ ସେ ବାବାଙ୍କର କଠୋକୁ ମୁଣ୍ଡରେ ଧରି ଆସନ୍ତି, ବାପା ନିଅନ୍ତୁ କଠୋ ମାଡ଼ନ୍ତି, ସେ ଶିକ୍ଷା ଦେଉଛନ୍ତି କିଭଳି ମୁଁ ଜଗତର କର୍ତ୍ତା ହିଁ ମୋ ଭକ୍ତର ଅଧୀନ ରହିଛି, ମୁଁ କିଭଳି ଅଧୀନତ୍ୱ ସ୍ୱୀକାର କରୁଛି, ଆଉ ଅଧୀନ ସ୍ୱୀକାର କଲେ ଜୀବ ସୁଖ ପାଇବ। ଏଠି କେହି ନା କେହି କାହାର ଅଧୀନରେ ଅଛନ୍ତି, କେହି କହିପାରିବେନି ମୁଁ କାହା ଅଧୀନ ନାହିଁ। ଏ ଦେଶର ସବୁଠୁ ବଡ଼ ଯଦି ଆମର ହିସାବ କରାଯିବ ପ୍ରେସିଡେଣ୍ଟ କିମ୍ବା ପ୍ରାଇମ୍ ମିନିଷ୍ଟର, ସେ ଆମର ଅଧୀନରେ ଅଛନ୍ତି, ଜନତାମାନଙ୍କ ଅଧୀନରେ ଅଛନ୍ତି। ଜନତାମାନେ ଭୋଟ ନଦେଲେ ଆରଥରକୁ ସେ ପ୍ରାଇମ୍ ମିନିଷ୍ଟର ହେଇପାରିବେନି, ସମସ୍ତେ ଏଠି ଅଧୀନରେ ଅଛନ୍ତି, କେହି ନା କେହି। କିନ୍ତୁ ଯିଏ ଯାହା ଅଧୀନରେ ଜଗତ ରହିଲେ ସୁଦ୍ଧା ସେ ସୁଖ ପାଇପାରିବେନି, ସୁଖ ନାହିଁ। କିନ୍ତୁ ଜୀବ ଯଦି ଭଗବାନଙ୍କ ଅଧୀନରେ ରହିଯିବ, ଭଗବାନଙ୍କର ନିୟମ ମାନିଯିବ ତାର ସୁଖମୟ ସ୍ଥିତି ଆସିଗଲା। ଅଧୀନରେ ନିଶ୍ଚିତ ରହିବାକୁ ପଡିବ, ଆପଣ ଇଣ୍ଡିପେଣ୍ଡେଣ୍ଟ କେବେ ହେଇପାରିବେନି। ଯିଏ କହୁଛି ଶ୍ରୀମଦ ଭାଗବତମରେ ତୃତୀୟ ସ୍କନ୍ଦରେ ଭଗବାନ କପିଳ ତାଙ୍କ ମା କହୁଛନ୍ତି, ହେ ମା, ମୁଁ ଜୀବର ଦୁଃଖ କଥା କ'ଣ କହିବି, ସମଗ୍ର ବିଶ୍ୱରେ ଯିଏ ରାଜା, ଯିଏ ଚକ୍ରବର୍ତ୍ତୀ ସମ୍ରାଟ, ସିଏ ଶହ ଶହ ରାଜାଙ୍କୁ ଜୟ କରି ଆସିଲା ପରେ ତା ସ୍ତ୍ରୀ ପାଦ ତଳେ ପଡ଼େ, ଏବଂ ସ୍ତ୍ରୀ କ'ଣ କହିବ, କହିବ ମୋତେ ତ୍ୟାଗ କରି ତୁମେ ଯାଇଥିଲ ଆଉ କାହାକୁ ପତି ରୂପେ ପତ୍ନୀ ରୂପରେ ଗ୍ରହଣ କରିବା ପାଇଁ, ତାକୁ ପଦାଘାତ କରେ। ଚକ୍ରବର୍ତ୍ତୀ ସମ୍ରାଟ ତାର ନାରୀର ଅଧୀନ ରୁହେ ଏ ଜଗତରେ, ଭଗବାନ କପିଳଦେବ ତାଙ୍କ ମାଆଙ୍କୁ କହୁଛନ୍ତି। ଆଉ ଜଗତରେ କିଏ ଭଳି ଜୀବ ଅଛି ସେ କାହାର ଅଧୀନରେ ନାହିଁ, କିନ୍ତୁ ସମସ୍ତ କେହି ନା କେହି ଏଠି କାହାର ନା କାହାର ଅଧୀନ ରହିବାକୁ ପଡ଼ିବ ନିଶ୍ଚିତ ଭାବରେ, କିନ୍ତୁ ସେ ଅଧୀନତା ସ୍ୱୀକାର କରି କିଛି ଲାଭ ନାହିଁ, ଆମର ଆମ ଜୀବନରେ କଲ୍ୟାଣ ହେଇପାରିବନି। ଆମେ ଭଗବାନଙ୍କର ଅଧୀନତା ସ୍ୱୀକାର କରିବା ଦରକାର, ଭଗବାନଙ୍କର ନିୟମ ମାନିବା ଦରକାର। ଏଇଟା ମହାପ୍ରଭୁ ଶିଖିବା ପାଇଁ ଆସିଛନ୍ତି। ତେବେ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ପ୍ରବଚନ ଦେଉଛନ୍ତି, ଅର୍ଜୁନ ପ୍ରଶ୍ନ କଲେ, ପ୍ରଭୁ ଆପଣ ତ ଅଜନା, ଆପଣ କାହିଁକି ଜଗତକୁ ଆସୁଛନ୍ତି, କଦା ସମ୍ଭବିଷ୍ୟତି, ଆପଣ କେତେବେଳେ ଆସୁଛନ୍ତି। ସେତେବେଳେ କଦା ପଚାରିଲେ ଭଗବାନ କହିଲେ ଯଦା 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 ହି ଧର୍ମସ୍ୟ ଗ୍ଲାନିର୍ ଭବତି ଭାରତ ଅଭ୍ୟୁଥାନ ଅଧର୍ମସ୍ୟ ତଦାତ୍ମାନ ସୃଜାମି ଅହମ୍। ଅର୍ଜୁନ ମୁଁ ଜନ୍ମ ହୁଏନି, ସୃଜାମି ଅହମ୍। ସୃଜାମି ଶବ୍ଦ ଅର୍ଥ ଅଲଗା, ଜନ୍ମ ଆଉ ସୃଜାମି ଶବ୍ଦ ତାହା ନୁହେଁ। ଏ ରଜ ବୀର୍ଯ୍ୟରୁ ଜୀବ ସୃଷ୍ଟି ହେଉଛି, ଭଗବାନ ତାହା ନୁହନ୍ତି, ପରମାତ୍ମା ସବୁବେଳେ ହିଁ ପରମାତ୍ମା। ତେଣୁ ଅର୍ଜୁନ ପଚାରୁଛନ୍ତି, ଆଚ୍ଛା କଦା ସମ୍ଭବିଷ୍ୟତି, କେତେବେଳେ ଆପଣ ଆସନ୍ତି, ନା ଯଦା ଯଦା ହି ଧର୍ମସ୍ୟ, ଧର୍ମର ଯେତେବେଳେ ଗ୍ଲାନି ହୁଏ, ଏ ହଁ ଅଧର୍ମର ଯେ ପ୍ରାବଲ୍ୟ ହୁଏ, ଆଉ ଧର୍ମକୁ ମୁଁ ସ୍ଥାପନ କରିବା ପାଇଁ ଆସେ। ଭଗବାନ ଦୁଇଟି କାର୍ଯ୍ୟ ପାଇଁ ଆସନ୍ତି, ପରିତ୍ରାଣାୟ ସାଧୁନାମ ବିନାଶାୟ ଚ ଦୁଷ୍କୃତାମ, ତୃତୀୟ ଧର୍ମ ସଂସ୍ଥାପନାର୍ଥାୟ। କିନ୍ତୁ ସ୍ୱାମୀପାଦ ଶ୍ରୀଧର ସ୍ୱାମୀ ଯେତେବେଳେ ମୂଳ ଟୀକାକାର ଅର୍ଥ କଲେ, ଭଗବାନ ଯେ ଆସନ୍ତି ଧର୍ମକୁ ସଂସ୍ଥାପନ କରନ୍ତି, ଏ ଧର୍ମ ସଂସ୍ଥାପନ କାର୍ଯ୍ୟ କିଭଳି ହେବ, ସ୍ୱାମୀପାଦ କହୁଛନ୍ତି, ଧର୍ମସ୍ୟ ସ୍ଥାପନାର୍ଥାୟ ସାଧୁ ରକ୍ଷଣେନ ଦୃଷ୍ଟବଧନେ ଚ ଧର୍ମମ ସ୍ଥିରୀକୃତମ। ସାଧୁଙ୍କୁ ଯଦି ରକ୍ଷା ନ କରାଯିବ ତାହେଲେ ଧର୍ମ ରକ୍ଷା କେମିତି ହେଲା। ଯଦି ସାଧୁମାନେ ଧର୍ମର ବତ୍ମ ପଥ ପ୍ରଦର୍ଶକ, ତେଣୁ ଭଗବାନ ଯେତେବେଳେ ଆସିବେ, ପରିତ୍ରାଣାୟ ସାଧୁନାମ, ପରିତ୍ରାଣ ଶବ୍ଦ ଅର୍ଥ ସାଧୁମାନଙ୍କୁ ସୁରକ୍ଷା ଦେବେ, ଆଉ ଅସୁରମାନଙ୍କୁ ବିନାଶ କରିବେ କହିଲେ। ଆଚ୍ଛା ଅସୁର କ'ଣ ଭଗବାନଙ୍କର ଜୀବ ନୁହନ୍ତି, ତାଙ୍କୁ କେମିତି ଭଗବାନ ବିନାଶ କରିବେ। ମୁଁ ଚୈତନ୍ୟ ମହାପ୍ରଭୁ କାହିଁକି ଆସିଲି, ମୁଁ ସେଇ ବିଷୟରେ, ଭଗବାନ ଶ୍ରୀକୃଷ୍ଣ କାହିଁକି ଚୈତନ୍ୟ ମହାପ୍ରଭୁ ରୂପରେ ଆସିଲେ, ଆଜି ଏ ପ୍ରସଙ୍ଗ ରହିବେ। କାରଣ ଆମେ ଏଣୁ ତେଣୁ କଥା କହିପାରିବୁ ନା, ଆମେ କୌଣସି ଗପ ବା ଢଗ ବା ଯୋଡ଼ିକି ନା, ଭାଗବତ ଚୈତନ୍ୟ ଚୈତନ୍ୟ ଯାହା ଶାସ୍ତ୍ରରେ ଅଛନ୍ତି ଆମେ ତାହା କହିବୁ। ଶାସ୍ତ୍ରବିହୀନ କଥା ଆମେ କହିଲେ ଆମର ଭକ୍ତି ହେବନି, କଲ୍ୟାଣ ହେବନି, କି ଆପଣଙ୍କର ବି କଲ୍ୟାଣ ହେବ, ଏ କେବଳ ଲୋକରଞ୍ଜନ ହେବ। ଇଏ ଭଗବାନ ଯଦି ଆସିବେ ଧର୍ମକୁ ସ୍ଥାପନ କରିବେ, ଧର୍ମ ସ୍ଥାପନ ଦୁଇଟି ଉପାୟ ଦ୍ୱାରା କରନ୍ତି, କିଭଳି କରନ୍ତି ନା ଏଠି କହୁଛନ୍ତି ସ୍ୱାମୀପାଦ, ସାଧୁ ରକ୍ଷଣ ଦୃଷ୍ଟବଧ, ଦୁଷ୍ଟମାନଙ୍କୁ ଯେଉଁ ବିନାଶ କରନ୍ତି ଭଗବାନ, ଆଉ ସାଧୁମାନଙ୍କୁ ରକ୍ଷା କରନ୍ତି। ଆଚ୍ଛା ଦୁଷ୍ଟମାନଙ୍କୁ ଭଗବାନ ଯେଉଁ ବଧ କଲେ, ତାହେଲେ ତ ଭଗବାନ ନିରପେକ୍ଷ ହେଲେ କି, ଭଗବାନଙ୍କର ପକ୍ଷପାତ ରହିଲା, ଯିଏ ଭଗବାନଙ୍କୁ ଡାକିଲେ ଭଗବାନ ତାଙ୍କୁ ସୁରକ୍ଷା ଦେଲେ, ଯିଏ ନ ଡାକିଲେ ତାଙ୍କୁ ମାରିଦେଲେ। ତାହେଲେ ପ୍ରଶ୍ନ ଆସିବ, ଭଗବାନ ତ କରୁଣାମୟ, ଭଗବାନଙ୍କର ଅକରୁଣଙ୍କର କେତେବେଳେ ଭେଟ ହେଇନି, ଭଗବାନ ଅକରୁଣା କ'ଣ ଜାଣନ୍ତି ନା, ଜୀବ ନିକଟରେ ଦୁଇଟା ଜିନିଷ ଅଛି, ଦ୍ୱନ୍ଦ୍ୱମୟ ଜଗତରେ ସବୁ ଅଛି। ଆପଣ ସମାନ ଲୋକ, ଇଚ୍ଛା ହେବ ଆଜି ଦୟା କରିଦେବି, ଏଇଟା ଗରିବ ଲୋକ ତ 10 ଟଙ୍କା ଦେଇଦେବି, କାଲି ଇଚ୍ଛା ହେବ ଆଉ ଜଣେ ଗରିବ ଲୋକ ମାଗିଲେ, ନା ମୁଁ ଦେବିନି। ଜୀବର ଯେତେ ଗୁଣ ଅଛି ଏଗୁଡ଼ିକ ଚ୍ୟୁତ ଅବସ୍ଥାରେ ଅଛି,
ଠିକ ଅବସ୍ଥାରେ ନାହିଁ, କିନ୍ତୁ ଭଗବାନଙ୍କର ଗୋଟିଏ ନାମ ଅଚ୍ୟୁତ, ଚ୍ୟୁତ ହୁଅନ୍ତି ନା। ଭଗବାନ ଅନାଦି କାଳରୁ ଯେଉଁ କରୁଣା ଆଜି ବି ସେଇ କରୁଣା ଅଛି, ଆମର ଯେଉଁ କରୁଣା ଯେଉଁ ଦୟା ଯେଉଁ ଜ୍ଞାନ ଅଛି ବୁଢ଼ା ବୟସରେ ସେୟା ରହିବ ନା, ଶରୀର ପଢ଼ିଲା ମାନେ ସେ ଗୁଣ ଗୁଡ଼ିଏ କମି କମିଯିବ। କିନ୍ତୁ ଭଗବାନଙ୍କର କରୁଣା ସୃଷ୍ଟି ଆରମ୍ଭରୁ ଅଜାମିଲ ଭଗବାନଙ୍କର ନାମ କରିକି ଯେଉଁ କରୁଣା ପାଇଥିଲେ, ଆଜି ବି ଭକ୍ତମାନେ ସେଇ ପ୍ରଭୁଙ୍କର ନାମ କରିକି ସେଇ କରୁଣା ପାଉଛନ୍ତି। ନାମ ପ୍ରଭୁ ସେଇ କରୁଣା ସବୁ ଜୀବକୁ ଆଜି ପର୍ଯ୍ୟନ୍ତ ଦଉଛନ୍ତି। ଆମେ ବୁଝିପାରୁଛୁ ଯେ ଭଗବାନ ବୋଧେ କଳିଯୁଗରେ କରୁଣା କରୁନାହାନ୍ତି ନା, ଭଗବାନ ଚାହିଁଲେ ବି ତାଙ୍କ କରୁଣାକୁ ବନ୍ଦ କରିପାରିବେନି, କାହିଁକି ଭଗବାନ ବା କରୁଣା ସାଗର। ଭଗବାନଙ୍କର ଆଉ ଅକରୁଣାର କେବେ ଭେଟ ହେଇନି, ସୂର୍ଯ୍ୟଙ୍କର ଅନ୍ଧକାର କେବେ ଭେଟାଇ ପାରିବ କହିଲେ ଆଜ୍ଞା? ସୂର୍ଯ୍ୟ ଚାହିଁବେ ମୁଁ ଅନ୍ଧକାର କେମିତିକା ଦେଖିବି, ଦେଖିପାରିବେ? ସୂର୍ଯ୍ୟ ଯେଉଁଆଡ଼େ ଯିବ ଅନ୍ଧକାର ତ ତାଙ୍କ ଆଗରୁ କୋଟି କୋଟି ମାଇଲ ଆଗରୁ ପଳେଇଯିବ, ସୂର୍ଯ୍ୟଙ୍କର ଅନ୍ଧକାରରେ କେବେ ଭେଟ ହେଇପାରିବ ନା। ଜଗତର ଯେତେ ଅବଗୁଣ ଅଛି ଭଗବାନଙ୍କର ଏଇ ଜିନିଷ ଭେଟ ହେଇନି କେବେ, ଭଗବାନ ଜାଣନ୍ତି ନା। ଅକରୁଣା କେମିତି ସେ ଜାଣନ୍ତି ନା, ତାହେଲେ ଅର୍ଜୁନକୁ ଯୋଉ କହିଥିଲେ ମୁଁ ଅସୁରମାନଙ୍କୁ ବିନାଶ କରୁଛି, ବାହାର ଲୋକ ଦେଖୁଛନ୍ତି ପାଣ୍ଡବମାନଙ୍କୁ ସପକ୍ଷ କରିକି 64 crore ଅଧିକ ଅସୁରମାନଙ୍କୁ ମାରିଦେଲେ, ତାହେଲେ ତ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଭଗବାନ ଅନ୍ୟାୟ କଲେ, ତାହେଲେ କରୁଣା ସାଗରଙ୍କ ନାଁରେ ତ କଳଙ୍କ ଆସିଲା। କହୁଛନ୍ତି ସ୍ୱାମୀ ପାଦ କହୁଛନ୍ତି ନା ନା, ଭଗବାନ ଯେଉଁ ଅସୁରମାନଙ୍କୁ ବଦ୍ଧ କଲେ ଏଠି କହୁଛନ୍ତି ଲାଲନେ ତାଡ଼ନେ, ପୁଅଟା ପୁଅ ବଦମାସ ହେଲେ ଝିଅ ବଦମାସ ହେଲେ ମା ତାକୁ ମାରୁଛି କି ନାହିଁ, ମା ତାକୁ ମାରୁଛି, ତାଡ଼ନ କରୁଛି, ଗର୍ଜନ କରୁଛି, ତାକୁ ମାରୁଛି, କିନ୍ତୁ ମାତୁ ନ କରୁଣ, ମା ପୁଅଟା ଦୁଷ୍ଟ ହେଲେ ମା ତାକୁ ଜାବୁଡ଼ ମାରିଦେଲେ କଣ ମା ଅକରୁଣା ହେଇଗଲା? ମା ଜାବୁଡ଼ ମାରୁଛି ପୁଅର ମଙ୍ଗଳ ପାଇଁ, ମଙ୍ଗଳଟା ସବୁବେଳେ ରହିଛି ଅନ୍ତର ଭିତରେ। ସମାଜର ଲୋକ ଛୋଟ ପିଲା ସେ କଣ ବୁଝିପାରିବ, ସମାଜର ଲୋକ କଣ ବୁଝିପାରୁଛନ୍ତି ଭଗବାନ ଆମକୁ କଣ କରୁଣା କରୁଛନ୍ତି? ତାକୁ ବିଷୟ ଭୋଗ ମିଳିଲା ବେଳକୁ ସେ ହବ ଆମେ ଆନନ୍ଦରେ ଅଛୁ, ଟିକେ ଦୁଃଖ ମିଳିଗଲା ନା ଭଗବାନ ଆମକୁ ଦୁଃଖରେ ଦେଇଦେଇଛୁ। ଆରେ ଭଗବାନଙ୍କର ତ ଏ ଗୁଣ ନାହିଁ, ଭଗବାନଙ୍କର ଅକରୁଣା ନାହିଁ, ତାହେଲେ ଭଗବାନ କିଭଳି ଦୟା କରୁଛନ୍ତି ନା, ଭଗବାନ ଏଇଭଳି ଦୟା କରୁଛନ୍ତି। ମା ଯେଭଳି ଲାଳନ ତାଡ଼ନ କରୁଛି ଦେଖିଛନ୍ତି ନା, ଛୋଟ ପିଲାର ଗୋଟେ ବଥ ହେଇଥିବ, ବଥ ହେଲା ପରେ ରାତିରେ ସେ ଛୋଟ ପିଲା ଶୋଇପାରୁନଥିବ, ଆଉ ମା କଣ କରୁଥିବ, ମା ବି ତା ପାଇଁ ରାତିରେ ଶୋଇପାରୁନି। ଏତେ ଲକ୍ଷ ଲକ୍ଷ ଜୀବ ବର୍ତ୍ତମାନ ହରି ଭଗବାନଙ୍କୁ ବୁଲି ହରିଭଜନକୁ ବୁଲି ଟିକେ ନାମ କରୁନାହାନ୍ତି, ସେ କେତେ କୁପଥରେ ଯାଉଛନ୍ତି, ଏଥିରେ ଭଗବାନ ଖୁସି ହେଉଥିବେ ଆପଣ ଭାବୁଛନ୍ତି? ଭଗବାନ କେତେ ଚିନ୍ତାରେ ଥିବେ, କେତେ ଗୀତାରେ ପ୍ରବଚନ ଦେଇକି ଗଲେ କିନ୍ତୁ ତାଙ୍କ ମନ ଶାନ୍ତି ନାହିଁ। ଆରେ ମୁଁ ସେଟା କହିଦେଇକି ଚାଲି ଆଇଲି, ଜୀବ ଗୁଡ଼ା କ'ଣ ମାନିପାରିବେ, ଏଇଟା ମାନିପାରିବେ? ଗୋଟିଏ ମା ତାର ପୁଅର ଟିକିଏ ଦୁଃଖ ଦେଖିଲା ବେଳକୁ, ବଥଟା କିଛି ସମୟ ପାଇଁ ହେଇଛି, ଏଇଟା ଦେଖିଲା ମାନେ ସେ ଶୋଇପାରୁନି, କାରଣ ସିଏ ବି ରାତିରେ ଶୋଇପାରୁନି, ପୁଅ ବି ରାତିରେ ଶୋଇପାରୁନି, ତାକୁ କେଉଁଠି ନେଇଯାଉଛି ଡାକ୍ତରଖାନା। କିନ୍ତୁ ପିଲାଟା କ'ଣ କରୁଛନ୍ତି ଦେଖିଛନ୍ତି, ତା ଛାତି ମାର ଛାତିକୁ ବାଡ଼େଇ ତା ଶାଢ଼ୀକୁ ଟାଣି ତା ଚୁଟିକି ଟାଣି, ତୁ କାହିଁକି ମୋତେ ଡାକ୍ତର ପାଖକୁ ନେଉଛୁ? ମା କ'ଣ ଡାକ୍ତର ପାଖକୁ ନେବାଟା ହେଉଛି ମାର ଅକରୁଣତା? ପିଲାଟା ବୁଝୁଛି, ପିଲାର ଜ୍ଞାନ ନାହିଁ, ଏବଂ ଡାକ୍ତର ତାହେଲେ ଛୁରୀ କାଟୁଛି, ମା କ'ଣ କହୁଛି ଭଲ ଭାବେ ତାକୁ ଅପରେସନ କର, କାଟିଦେ। ପିଲା ହେଉଛି ପୁଅ ହେଉଛି ଇଏ ମୋର ବଡ଼ ଶତ୍ରୁ, ନହେଲେ ଏମିତି କଥା କାହିଁକି ସେ କହୁଛି? କିନ୍ତୁ ଘାଟା ଭଲ ହେଇଗଲା ପରେ, ବଥଟାରୁ ପୂଜ ପାଣି ପଳେଇଗଲା ପରେ ତାହେଲେ ଘରକୁ ଆସୁଛି, ସେ ବୁଝିପାରୁଛି ଛୋଟ ପିଲାଟି, ରେ ମୋ ମା ମୋର କେତେ ଲାଭ କଲା, ମାର କରୁଣା ଲାଳନରେ ତାଡ଼ନରେ ସବୁବେଳେ ଥାଏ। ତେଣୁ ଭଗବାନ ଯେଉଁ ଅସୁରକୁ ବଦ୍ଧ କରନ୍ତୁ, ଯାହାକୁ ବି ଭଗବାନ ନିହତ କରିଛନ୍ତି ସେ ସେ କରୁଣା ପାଇଛନ୍ତି, ସେ କରୁଣା ନିଧାନ। କିନ୍ତୁ ଚୈତନ୍ୟ ମହାପ୍ରଭୁଙ୍କ ଲୀଳାରେ ଗୋଟେ ଅଦ୍ଭୁତ ଜିନିଷ ଅଛି, ଯଦି ଭଗବାନ ସାଧୁମାନଙ୍କୁ ବି ସୁରକ୍ଷା ଦେବା ପାଇଁ ଆସନ୍ତି, ଦୁଷ୍ଟମାନଙ୍କୁ ବିନାଶ କରିବା ପାଇଁ ଆସିଛନ୍ତି, ଚୈତନ୍ୟ ମହାପ୍ରଭୁ ଅବତାର ହେଲେ, ତାହେଲେ ଚୈତନ୍ୟ ମହାପ୍ରଭୁଙ୍କ ଅବତାରରେ ଆଉ ଭଗବାନ ଶ୍ରୀକୃଷ୍ଣଙ୍କ ଅବତାର ଭିତରେ କ'ଣ ପାର୍ଥକ୍ୟ ଅଛନ୍ତି? ସେ କୃଷ୍ଣ ନିଜେ ସେ କାହିଁକି ଚୈତନ୍ୟ ମହାପ୍ରଭୁ ରୂପରେ ଆସିଲେ? ଏବଂ ଏଇ ଦୁଇଟି କାର୍ଯ୍ୟ ଭିତରୁ ଗୋଟିଏ କାର୍ଯ୍ୟ ସିଏ
ମହାପ୍ରଭୁଙ୍କ ଲୀଳାରେ କରିନାହାନ୍ତି ଚୈତନ୍ୟ ମହାପ୍ରଭୁଙ୍କ ଲୀଳାରେ। ମୁଁ ମହାପ୍ରଭୁ କହିବି, ଆପଣ ବୁଝିନେବେ ଚୈତନ୍ୟ ମହାପ୍ରଭୁ। ମହାପ୍ରଭୁ ଏଇଟା କରିନାହାନ୍ତି, ଅସୁରମାନଙ୍କୁ ମାରିନାହାନ୍ତି, ଏତେ ଦୟାମୟ ଅବତାର। ଭଗବାନଙ୍କର ଦୟାର ସୀମାକୁ ମଣିଷ ମାପି ପାରିବେନି। ଯେ ମଣିଷ ପ୍ରତିଦିନ ସକାଳୁ ଉଠି କାଳେ ବିଚାର କରେ ଯେ ପ୍ରଭୁ ମୋତେ ଆଜି କ'ଣ ଦୟା କରିଛନ୍ତି, ଆଜି କ'ଣ ଦୟା କରିବେ, ଗତକାଲି କ'ଣ ଦୟା କରିଥିଲେ, ମଣିଷ ଯେତେବେଳେ ବିଚାର କରେ ସେ ବୁଝିପାରିବ ଯେ ପ୍ରଭୁ କିଭଳି ପ୍ରତି ପଦକ୍ଷେପରେ ମୋତେ ସାହାଯ୍ୟ କରୁଛନ୍ତି, ମୋତେ ଚଲା ପଥରେ ଚଲଉଛନ୍ତି। ଜୀବ ଜଗତର ଦୟା ଦେଖୁଛି, ବାପା ମୋତେ କ'ଣ ଦୟା କଲେ, ସରକାର ମୋତେ କ'ଣ ଦୟା କଲା, ସ୍ତ୍ରୀ ମୋତେ କ'ଣ ଦୟା କଲା, ପିଲା ମୋତେ କ'ଣ ଦୟା କଲେ। ସିଏ ହାତ ପାତିବ ତ ଭଗବାନଙ୍କ ଆଗରେ, ହାତ ପାତ ତାଙ୍କ ଆଗରେ ହାତ ପାତିବ, ତାଙ୍କ ଦୟାକୁ ବିଚାର କରନ୍ତୁ। ନାରଦ ମୁନି ଏହି ପ୍ରସଙ୍ଗରେ ପ୍ରଭୁଙ୍କ ଦୟା ବିଷୟରେ ମୁଁ କହିବି, ମୁଁ ସେଠି ଯିବି। ଭଗବାନ କେତେ ଦୟାମୟ, ନାରଦ ମୁନି ତ ସାଧୁ, ସେ ସବୁବେଳେ ପ୍ରଚାର କରନ୍ତି, ସବୁବେଳେ ବୁଲନ୍ତି, ନାରଦ ମୁନି ବଜାଏ ବୀଣା ରାଧିକା ରମଣ ନାମେ, ବୁଲି ପ୍ରଚାର କରୁଛନ୍ତି, ନାମ କରୁଛନ୍ତି, ଦେଖିଲେ ଭକ୍ତ ବେଶୀ ଲୋକ ହଉନାହାନ୍ତି। ତାଙ୍କ ମନରେ ଦୁଃଖ ଆସିଲା, କହିଲେ ଭକ୍ତ କାହିଁକି ହଉନାହାନ୍ତି ନା, ଲୋକମାନଙ୍କୁ ଟିକେ ଦଣ୍ଡ ମିଳୁନି ବୋଲି ଭକ୍ତ ହଉନାହାନ୍ତି। ମୁଁ କହୁଛି ପ୍ରଭୁଙ୍କର ନାମ କର, ଏମାନେ ନାମ କରୁନାହାନ୍ତି, ତାଙ୍କୁ ଗୋଟେ କାମ କରାଯିବ। କହିଲେ ପ୍ରଭୁ ଆପଣ ଗୋଟେ କାମ କରନ୍ତୁ, ଆପଣ ତ ଏତେ ଦିନ ସୃଷ୍ଟିକୁ ପାଳନ କଲେଣି, ମୋତେ କିଛି ଦିନ ପାଇଁ ପାଳନ ଦାୟିତ୍ୱଟା ଦେଇଦିଅନ୍ତୁ। ଭଗବାନ କହିଲେ କିରେ ତୁ ତୁ ବାବାଜୀ ଲୋକ, ତୁ ମ୍ୟାନେଜମେଣ୍ଟ କରିପାରିବୁ ରେ, ମୁଁ କେମିତି କେଉଁ ଜୀବକୁ ପାଳନ ପୋଷଣ କରୁଛି ସେଟା ମୁଁ ଜାଣିନା। ତୁ ନାରଦମୁନି କହିଲେ ନାଇଁ ପ୍ରଭୁ, ମୁଁ ଚାହୁଁଛି ସମସ୍ତେ ଆପଣଙ୍କର ଭକ୍ତ ହେବେ। ନାରଦ କହିଲେ ଏ ବିଷ୍ଣୁ କହିଲେ ତୁ କ'ଣ ସମସ୍ତେ ଭକ୍ତ କରିଦେବୁ ନା, ଆପଣ ମୋତେ ମ୍ୟାନେଜମେଣ୍ଟ ଦେଇଦିଅନ୍ତୁ, ମୁଁ ସମସ୍ତଙ୍କୁ ଭକ୍ତ କରିଦେବି। ଭଗବାନ କହିଲେ ଠିକ୍ ଅଛି, ମୁଁ ତୁମକୁ କିଛି ଦିନ ପାଇଁ ଦାୟିତ୍ୱ ଦେଲି, ସବୁ ଜୀବର କିନ୍ତୁ ଦାୟିତ୍ୱ ତୁମେ ବୁଝିବ। ତେଣୁ ନାରଦ ମୁନି ଯେତେବେଳେ ମ୍ୟାନେଜମେଣ୍ଟର ଦାୟିତ୍ୱ ନେଲେ, ସେ ଆଦେଶ ଦେଇଦେଲେ, ଦେଖ ଯିଏ ଭଗବାନଙ୍କର ଭଜନ କରିବ, ଯିଏ ଭଗବାନଙ୍କର ସେବା କରିବ, ଯିଏ କଥା ଶୁଣିବ, ତା ପାଇଁ ସବୁ ସପ୍ଲାଏ, ଆଉ ଯିଏ ଭକ୍ତ ନୁହେଁ ତ ଖାଇବାକୁ ଦିଆଯିବନି, ତାକୁ ସବୁ ଅସୁବିଧାରେ ପକା। ତେଣୁ ଜୀବମାନେ କ'ଣ କଲେ, ଯେଉଁମାନେ ଅଭକ୍ତ ସେମାନେ ସବୁ ଚିତ୍କାର କଲେ। ଭଗବାନ ସେତେବେଳେ ନାରଦକୁ ଡାକିଲେ, ନାରଦ ମୋତେ ତୁମକୁ ସିନା ଦାୟିତ୍ୱ ଦେଲେ କିନ୍ତୁ ମୋତେ ଭଲ ଲାଗୁନି ନା, କାହିଁ ଭଲ ଲାଗୁନି, ମୋ ଜୀବମାନେ କେତେ କ୍ରନ୍ଦନ କରୁଛନ୍ତି, ମୁଁ ଆଙ୍କୁ ସୃଷ୍ଟି କରିଛି ନା, ସର୍ବଜୀବନୀ କ୍ରନ୍ଦୟ ମୃତୟ ସମ୍ଭବନ୍ତି ଯା ତାସା ବ୍ରହ୍ମ ମହଜ୍ୟୋନି ଅହମ୍ ବୀଜ ପ୍ରଦ ପିତା। ଆରେ ପୁଅ ତ ପୁଅ ଜାଣିପାରିବନି ମୋର ବାପା କିଏ, ପୁଅ ଯଦି କୁହେ ମୋର ବାପା କିଏ ମୁଁ ଜାଣିନା, ସେ ରାସ୍ତାରେ ବୁଲୁଛି, ଛୋଟ ପିଲାବେଳୁ ଘର ଛାଡ଼ିକି ପଳେଇଛି, କ'ଣ ବାପାକୁ ଚିହ୍ନିବା ପାଇଁ ପୁଅକୁ ଡେରି ଲାଗିବ ନା କ'ଣ, ବାପା ଦେଖିଦେଲେ ଜାଣିଦେବ ଇଏ ମୋର ପୁଅ ପା, ସେ ବୀର୍ଯ୍ୟ ପ୍ରଦାନ କରିଛି, ଜୀବ ବର୍ତ୍ତମାନ ବୁଝିପାରୁନି ମୋର କିଏ ବାବା, ଭଗବାନ କ'ଣ ଜାଣିନାହାନ୍ତି ନା ଆମର କିଏ ବାବା ବୋଲି, ସେ ଅର୍ପିତ କରୁଛନ୍ତି ଗୀତାରେ, ଅହଂ ବୀଜା ପ୍ରଦ ପିତା, ହେ ଅର୍ଜୁନ ମୁଁ ପ୍ରତ୍ୟେକ ଜୀବର ବୀଜ ପ୍ରଦାନକାରୀ ପିତା, ଭଗବାନ ଆମର ପିତା। ଆଉ ଯେତେବେଳେ ନାରଦ ମୁନି ଏ କଥା କହିଲେ ଯେ ଆପଣ କାହିଁକି ଏତେ ବ୍ୟସ୍ତ ହେଉଛନ୍ତି, ଜୀବମାନେ ଆପଣଙ୍କୁ ଡାକୁନାହାନ୍ତି, ଆପଣଙ୍କ ନିୟମକୁ ମାନୁନାହାନ୍ତି, ପୁଣି ବି ଆପଣ ତାଙ୍କ ପାଇଁ ଚିନ୍ତା କରୁଛନ୍ତି। ଭଗବାନ କହିଲେ ଦେଖ ମୋର ଚିନ୍ତା, ସମସ୍ତେ ମୋର ପୁତ୍ର, ଦୁଷ୍ଟ ପୁଅ ବି ମୋର ପୁଅ, ଶିଷ୍ଟ ପୁଅ ବି ମୋର ପୁଅ। ନାରଦ ତୁମେ ଏତେ ଦିନ ନେଇକି ତାଙ୍କର ଖାଇବା ପିଇବା ବନ୍ଦ କରିଛ, କିନ୍ତୁ ମୁଁ ସୃଷ୍ଟି ଆରମ୍ଭରୁ ଏଇଭଳିଆ ଅନନ୍ତ କୋଟି ଜୀବକୁ ଏଇଭଳି କେତେ ଅସୁରକୁ ପୋଷି ପୋଷିକି ଆସୁଛି, ତୁମେ କିଛି ଦିନ ରହି ତାଙ୍କ ଖାଇବାଟା ବନ୍ଦ କରିଦେଇଛ, ମୁଁ ଏ କରୁଣା, ମୁଁ ତାଙ୍କ କରୁଣା ଦେଖିକି, ତାଙ୍କ ଦୁଃଖ ଦେଖି ମୁଁ ରହିପାରିବିନି, ତୁମେ ଶୀଘ୍ର ପୋଷ୍ଟ ଫେରାଲ, ତୁମେ କାମ କରିପାରିବନି, ସେ ଅସୁର ହେଲେ ବି କ'ଣ ମୋର ପୁତ୍ର ନୁହନ୍ତି। ଭଗବାନଙ୍କର କରୁଣା ଏଭଳି, ଆଉ ସେଇ କରୁଣାଟାକୁ ଭଗବାନ କୌଣସି ଅବତାରରେ ପ୍ରଦର୍ଶନ କରିନାହାନ୍ତି, ସବୁବେଳେ ଦୟା କରିଛନ୍ତି, କୃପା କରିଛନ୍ତି, ଭକ୍ତି ପ୍ରଦାନ କରିଛନ୍ତି, ପ୍ରେମ ଦେଇଛନ୍ତି, କିନ୍ତୁ ସର୍ତ୍ତ ରଖିଛନ୍ତି, ସବୁବେଳେ ସର୍ତ୍ତ। ଯେତେବେଳେ ମହାପ୍ରଭୁ ରୂପରେ ଆସିଲେ, ଚୈତନ୍ୟ ମହାପ୍ରଭୁ ରୂପରେ, ତାର ସର୍ତ୍ତ କିଛି ନାହିଁ, କୌଣସି ସର୍ତ୍ତ ନାହିଁ, ଆଉ ପାତ୍ର ଅପାତ୍ର ନାହିଁ, କିଛି ନାହିଁ, କିଏ ପାତ୍ର, କିଏ ଯୋଗ୍ୟ ପାତ୍ର, କିଏ ଯୋଗ୍ୟ ପାତ୍ର ନୁହେଁ, ଏ ବିଚାର କରିନାହାନ୍ତି, ଅକାତରେ ପ୍ରେମ ଦେଇଛନ୍ତି।
ଆଉ ମହାପ୍ରଭୁ ବିଶେଷ ଭାବରେ କୌଣସି ଅସୁରକୁ ମାରିନାହାନ୍ତି, ଏଇଟା ତାଙ୍କ ଲୀଳାର ବୈଶିଷ୍ଟ୍ୟ। କଳିଯୁଗରେ ଆଜ୍ଞା କିଏ ଅସୁର ନୁହେଁ କହିଲେ, ଆଜ୍ଞା କିଏ ଅସୁର ନାହାନ୍ତି, କେଉଁ ଅବତାରରେ ପ୍ରଭୁଙ୍କର ଗୋଟିଏ ଅବତାର ଦେଖେଇ ପାରିବେ ଯେଉଁ ଅବତାରରେ ପ୍ରଭୁ ଅସୁରକୁ ବଧ କରିନାହାନ୍ତି। ବଦମାସ ହେଲେ ପୁଅକୁ ଟିକେ ମାଡ଼ ଦିଆଯାଏ, ଅଲଗା ଅବତାରରେ ଭଗବାନ ଅସୁରମାନଙ୍କୁ ଏଭଳି ମାଡ଼ ଦେଇଛନ୍ତି, କିନ୍ତୁ ଚୈତନ୍ୟ ମହାପ୍ରଭୁଙ୍କ ଅବତାରରେ ସେ ହାତ ଟେକି ଦେଇଛନ୍ତି, ଏଇଭଳି ହାତ ଟେକିକି ରହିଛନ୍ତି, କେବେ କାହାକୁ ହାତ ଚାପୁଡ଼ାଟେ ମାରି ନାହାନ୍ତି, କୌଣସି ଅସୁରକୁ ମାରି ନାହାନ୍ତି। ଏଭଳି କରୁଣାମୟ ଅବତାର ସେ କଳିଯୁଗର ପାଇଁ ଆସିଥିଲେ।
ଦୂରମତି ଅତି ପତିତ ପାଷଣ୍ଡି, ଦୂରମତି ଅତି ପତିତ, ଦୂରମତି ଅତି ପତିତ ପାଷଣ୍ଡି, ଦୂରମତି ଅତି ପତିତ ପାଷଣ୍ଡି, ପ୍ରାଣେ ନ ମାରିଲ କାରେ, ପ୍ରାଣେ ନ ମାରିଲ କା, ହରି ନାମ ଦିଆ ହୃଦୟ ସ୍ୱଧିଲ, ହରି ନାମ ଦିଆ ଯାଚି ଗିଆ ଘରେ ଘରେ, ପ୍ରଭୁ ଯାଚି ଗିଆ ଘରେ, ପ୍ରଭୁ ଯାଚି ଗିଆ ଘରେ ଘରେ, ପ୍ରଭୁ ଯାଚି ଗିଆ ଘରେ, ଭବ ବିରଞ୍ଚିର ବଞ୍ଚିତ ଯେ ପ୍ରେମ, ଭବ ବିରଞ୍ଚିର ବଞ୍ଚିତ, ଭବ ବିରଞ୍ଚିର ବଞ୍ଚିତ ଯେ ପ୍ରେମ, ଭବ ବିରଞ୍ଚିର ବଞ୍ଚିତ ଯେ ପ୍ରେମ, ଜଗତ ଫେଲିଲ ଟାଲି, ଜଗତ ଫେଲିଲ ଟା, କଙ୍ଗାଲ ପାଇ ଖାଇଆ ନାଚିଲ, କଙ୍ଗାଲ ପାଇ ଖାଇ ବାଜାଇଆ କର ତାଲି, ପ୍ରଭୁ ବାଜାଇଆ କର, ପ୍ରଭୁ ବାଜାଇଆ କର ତାଲି, ପ୍ରଭୁ ବାଜାଇଆ କର, ହାସିଏ କାନ୍ଦିଏ ପ୍ରେମେ ଗଡ଼ା ଗଡ଼ି, ହାସିଏ କାନ୍ଦିଏ ପ୍ରେମେ, ହାସିଏ କାନ୍ଦିଏ ପ୍ରେମେ ଗଡ଼ା ଗଡ଼ି, ହାସିଏ କାନ୍ଦିଏ ପୁଲକେ ବ୍ୟାପିଲ, ପୁଲକେ ବ୍ୟାପିଲ ଚାଣ୍ଡାଳେ ବ୍ରାହ୍ମଣେ କରେ କଲା କଲି, ଚାଣ୍ଡାଳ ବ୍ରାହ୍ମଣ କବେ ବାଛିଲ ଏ ରଙ୍ଗ, ପ୍ରଭୁ କବେ ବାଛିଲ ଏ, ଆହା କବେ ବାଛିଲ ଏ ରଙ୍ଗ, ଆହା କବେ ବାଛିଲ ଏ।
ପ୍ରେମାନନ୍ଦ ଠାକୁର ଏ କଥା କହୁଛନ୍ତି। ମହାପ୍ରଭୁ କିଭଳି ଅବତାର ନା, ଦୂରମତି ଅତି ପତିତ ପାଷାଣ୍ଡି, ପ୍ରାଣେ ନା ମାରିଲ କାରେ, ପ୍ରାଣରେ ପୁଅ ଚଗଲା ହେଲେ ମା ତାକୁ ଚାବୁଡ଼ା ମାରେ, କେମିତି ଏମିତି କିଏ ମା ଅଛି ଯିଏ କଥା କହିକି ହୃଦୟର ଚଗଲାମିକି ଛଡ଼େଇ ଦେବ, ପିଲାର ଚଗଲାମିକି ଛଡ଼େଇ ଦେବ, ସେମିତି ମହାପ୍ରଭୁ ଅସୁରକୁ ମାରି ନାହାନ୍ତି, ଆସୁରିକ ପ୍ରବୃତ୍ତିକୁ ନାଶ କରିଦେଲେ। ଦୂରମତି ଅତି ପତିତ ପାଷାଣ୍ଡି, ପ୍ରାଣେ ନା ମାରିଲ କାରେ, କେମିତି ଅସୁରକୁ ମାରିଲେ, ଆସୁରିକ ବୃତ୍ତିକୁ ମାରିଲେ ନା, ହରି ନାମ ଦିଆ ହୃଦୟ ଶୋଧିଲ ଯାଚି ଗିଆ ଘରେ ଘରେ। ଆଜ୍ଞା କହିବେ ମୋତେ ଉଦାହରଣ ଦେଇକି ଆପଣ, ଏମିତି ଅବତାର କିଏ ଅଛନ୍ତି? ଡକ୍ଟର ଆଜ୍ଞା କେବେ ଯାଏ ପେସେଣ୍ଟ ପାଖକୁ? ଡକ୍ଟର ପେସେଣ୍ଟ ପାଖକୁ ଯିବ କି? ଭଗବାନ ଜଗତର ଭବ ବୈଦ୍ୟ ଯିଏ କହନ୍ତି, ଭବ ରୋଗୀକୁ, ଆମେ ଭବ ରୋଗୀ ନା, ସଂସାର ଭିତରେ ପଡ଼ିଛେ ନା, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏ ଦୁଃଖ କାମାଦି ସଡ଼ରିପୁ ଏ ବ୍ୟାଧି ତ୍ରିତାପ ଦ୍ୱାରା ଦଗ୍ଧୀଭୂତ ଆମେ ଆମ ଭଳି ରୋଗୀ ପାଖକୁ ମହାପ୍ରଭୁ ନିଜେ ଆସୁଛନ୍ତି। ହରିନାମ ଦିଆ ହୃଦୟ ଶୁଧିଲ ଯାଚି ଗିଆ ଘରେ ଘରେ। ଡକ୍ଟର ଗଲେ ବି ସେ କହିବ, ଯଦି ଡକ୍ଟର ବି ଗାଁକୁ ଯାଇଛି ସେ କ'ଣ ଡାକୁଛି, ଆପଣ ଆଜିକାଲି ସରକାର ଡକ୍ଟର ରଖିଛି କ'ଣ ସବୁ ଗାଁ ଗହଳିରେ, ସେ କ'ଣ ଯାଇକି ଘରେ ଘରେ ପଚାରୁଛନ୍ତି ଆଜ୍ଞା କିଏ ରୋଗୀ ଅଛ, ରୋଗୀ ବାହାରିକି ଆସୁଛି ଡାକ୍ତରକୁ ଦେଖି, କିନ୍ତୁ ମହାପ୍ରଭୁ ତା ନୁହନ୍ତି, ଘରେ ଘରେ ଡାକୁଥିଲେ ସମସ୍ତେ। ଆଉ ଭବ ବିରଞ୍ଚିର ବାଞ୍ଛିତ ଯେ ପ୍ରେମ ଜଗତ ପେଲିଲ ଢାଲି। ଭବ ବିରଞ୍ଚି ଶିବଜୀ ବ୍ରହ୍ମାଜୀ ଯେଉଁ ଭକ୍ତି ଚାହାନ୍ତି ପ୍ରେମ ଚାହାନ୍ତି ଜଗତ ଫେଲିଲ ଠାଲି। ଆଉ କାଙ୍ଗାଲେ ପାଇଆ କାଙ୍ଗାଲେ ପାଇଆ ଖାଇଆ ନାଚିଲ ବଜାଇଆ କର ତାଳି। କାଙ୍ଗାଳ ଯେଉଁମାନେ କାଙ୍ଗାଳ ଥିଲେ, ଯେଉଁମାନେ ଭକ୍ତିର ଯାହାଙ୍କର ଅଧିକାର ନଥିଲା, ମହାପ୍ରଭୁ ସେମାନଙ୍କୁ ପ୍ରେମ ଦେଇଛନ୍ତି। ଆଉ ଏଭଳି କୌଣସି ଅବତାର ଅଛନ୍ତି ଯେଉଁଠି ହାସିଏ କାନ୍ଦିଏ ପ୍ରେମେ ଗଡ଼ାଗଡ଼ି ପୁଲକେ ବ୍ୟାପିଲ ଅଙ୍ଗ। ମହାପ୍ରଭୁ ଭକ୍ତି ଶିଖେଇଲେ କଳିଚି କରି କେବଳ ନାମରେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ବର୍ଣ୍ଣାଶ୍ରମ ଧର୍ମ ଯୋଉ ଥିଲା, ଇଏ ବ୍ରାହ୍ମଣ ଇଏ କ୍ଷତ୍ରିୟ ଇଏ ବୈଶ୍ୟ ଇଏ ଶୂଦ୍ର, ବ୍ରାହ୍ମଣ ଶୂଦ୍ରକୁ ଛୁଇଁବନି, କ୍ଷତ୍ରିୟ ଶୂଦ୍ରକୁ ଛୁଇଁବନି। ଚୈତନ୍ୟ ମହାପ୍ରଭୁ ନାମ କୀର୍ତ୍ତନ କରନ୍ତି, ମହାପ୍ରଭୁଙ୍କୁ ଦେଖିଲା ପରେ ପ୍ରେମ ଭାବରେ ଏତେ ଆବେଶ ହେଇଯାଆନ୍ତି, ସେ ବ୍ରାହ୍ମଣ ଯାଇ ଚଣ୍ଡାଳକୁ କୋଳ କରେ। ଏଠି କହୁଛନ୍ତି ବ୍ରାହ୍ମଣ ଚଣ୍ଡାଳ କରେ କୋଳାକୋଳି କବେ ବା ଛିଲ ଏ ରଙ୍ଗ। ପ୍ରେମାନନ୍ଦ ଠାକୁର ଏ ଭଜନ ଲେଖିଛନ୍ତି, ଇଏ ରଙ୍ଗ ଏଭଳି ଅବତାର କିଏ ହେଇଛନ୍ତି, ମହାପ୍ରଭୁ କୌଣସି ଅସୁରକୁ ମାରିନାହାନ୍ତି, କେବଳ ଆସୁରିକ ପ୍ରବୃତ୍ତିକୁ ନାଶ କରିଛନ୍ତି ଏଇ ଭଗବାନଙ୍କର ନାମ ପ୍ରଦାନ କରି। ଆଉ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଆସିଥିଲେ, ତାଙ୍କୁ ବ୍ରହ୍ମାଜୀ ଯାଇ ଶିବଜୀ ଯାଇ ଧରଣୀ ମାତା ଯାଇ ଡାକିଥିଲେ। ଦଶମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ଆପଣ ଦେଖିବେ, କ୍ଷୀରାବ୍ଦୀ ତଟରେ ବ୍ରହ୍ମାଜୀ ପ୍ରାର୍ଥନା କରିଛନ୍ତି, ପ୍ରଭୁ କଂସା ଆଦି ଅସୁରମାନେ ବଡ଼ ପୀଡ଼ନ କରୁଛନ୍ତି, ଆପଣ ଏଇ ଜଗତକୁ ଆସନ୍ତୁ। ଆଉ ସେଇ କୃଷ୍ଣ ଚୈତନ୍ୟ ମହାପ୍ରଭୁ ରୂପ ଯେତେବେଳେ ଆସିଲେ, ତାଙ୍କୁ କିଏ ଡାକିଥିଲେ ନା ଅଦ୍ୱୈତ ଆଚାର୍ଯ୍ୟ। ଆପଣମାନେ ସମସ୍ତେ ନାମ କୀର୍ତ୍ତନ ପ୍ରେମୀ ଲୋକ, ଆପଣ ଦେଖୁଛନ୍ତି ଚୈତନ୍ୟ ମହାପ୍ରଭୁଙ୍କ ପାଖରେ ପାଞ୍ଚ ଜଣ, ମହାପ୍ରଭୁଙ୍କୁ ଲଗେଇ ପାଞ୍ଚ ଜଣ ଦେଖିବେ ହାତ ଟେକି କିଏ ହାତ ଯୋଡ଼ିକି ରହିଛନ୍ତି, ତାଙ୍କୁ ପଞ୍ଚତତ୍ଵ ବୋଲି କୁହାଯାଏ। ତା ଭିତରେ ଯିଏ ଦାଢ଼ି ଛାଡ଼ିକି ଜଣେ ବୁଢ଼ା ବାବା ଥିବେ, ତାଙ୍କର ନାମ ଅଦ୍ୱୈତ ଆଚାର୍ଯ୍ୟ। ଅଦ୍ୱୈତ ଆଚାର୍ଯ୍ୟ ସିଏ ତାଙ୍କର ଆହ୍ୱାନରେ ଭଗବାନ ଆସିଛନ୍ତି ଚୈତନ୍ୟ ମହାପ୍ରଭୁ। ଏବଂ ମହାପ୍ରଭୁ କାହିଁକି ଆସିଛନ୍ତି ତାର ଦୁଇଟି କାରଣ, ଗୋଟିଏ ଅନ୍ତରଙ୍ଗ କାରଣ ଗୋଟିଏ ବହିରଙ୍ଗ କାରଣ। ଆଗେ ଅଦ୍ୱୈତ ଆଚାର୍ଯ୍ୟ ଯେ ମହାବିଷ୍ଣୁଙ୍କର ଅବତାର ସଦାଶିବ, ସେ ନିଜେ ଆସିଛନ୍ତି, ଆସିକି କଳିଯୁଗରେ ଦେଖୁଛନ୍ତି କଳିଯୁଗର କ'ଣ ଅବସ୍ଥା।
ପ୍ରକଟିଆ ଦେଖେ ଆଚାର୍ଯ୍ୟ ସକଲ ସଂସାର, ପ୍ରକଟିଆ ଦେଖି ଆଚାର୍ଯ୍ୟ ସକଲ ସଂସାର, କୃଷ୍ଣ ଭକ୍ତି ଗନ୍ଧହୀନ ବିଷୟ ବ୍ୟବହାର, କୃଷ୍ଣ ଭକ୍ତି ଗନ୍ଧହୀନ ବିଷୟ ବ୍ୟବହାର, କେହ ପାପେ କେହ ପୁଣ୍ୟେ କରେ ବିଷୟ ଭୋଗ, କେହ ପାପେ କେହ ପୁଣ୍ୟେ କରେ ବିଷୟ ଭୋଗ, ଭକ୍ତି ଗନ୍ଧ ନାହିଁ ଯାତେ ପାଏ ଭବ ଭୋଗ, ଭକ୍ତି ଗନ୍ଧ ନାହିଁ ଯାତେ ପାଏ ଭବ।
ଅଦ୍ୱୈତ ଆଚାର୍ଯ୍ୟ ଯେତେବେଳେ
ଆଗେ ଅବତୀର୍ଣ୍ଣ ହୋଇଛନ୍ତି, କଳିଯୁଗର ଅବସ୍ଥାକୁ ଦେଖୁଛନ୍ତି। ଏ ପଞ୍ଚତତ୍ଵ ଭିତରେ ଯିଏ ଦେଖିବେ ଜଣେ ବୃଦ୍ଧ ହାତ ଯୋଡ଼ି ରହିଛନ୍ତି, ସେ ଦେଖୁଛନ୍ତି କ'ଣ ନା କଳିଯୁଗର ଏଇ ଅବସ୍ଥା ଭକ୍ତିର ଗନ୍ଧ ନାହିଁ। ପ୍ରକଟିଆ ଦେଖି ଆଚାର୍ଯ୍ୟ ସକଲ ସଂସାର, ସବୁ ସଂସାରରେ କଳିଯୁଗର ଆରମ୍ଭରେ ଏଇ ଆଜିଠୁ 500 ବର୍ଷ ପୂର୍ବେ ମହାପ୍ରଭୁ ଯେଉଁ ଆସିଥିଲେ ପ୍ରଥମେ ଅଦ୍ୱୈତ ଆଚାର୍ଯ୍ୟ ପ୍ରକଟ ହେଲେ, ଆଉ କ'ଣ ଦେଖୁଛନ୍ତି ନା କୃଷ୍ଣ ଭକ୍ତି ଗନ୍ଧହୀନ ସକଲ ସଂସାର, ଭକ୍ତିର ଗନ୍ଧ ନାହିଁ। ଏଇଟା ଦେଖି ବଡ଼ ଦୁଃଖିତ ହେଇଗଲେ। କେହି କେହ ପାପେ କେହ ପୁଣ୍ୟେ କରେ ବିଷୟ ଭୋଗ। ଆଜି ବି ଦେଖୁ ଯେଉଁମାନେ ମହାପ୍ରଭୁଙ୍କର ଆନୁଗତ୍ୟ ସ୍ୱୀକାର କରୁନାହାନ୍ତି, ଯେଉଁମାନେ ଭଗବାନଙ୍କର ନାମ କୀର୍ତ୍ତନ ହରିନାମ କରୁନାହାନ୍ତି, ସେମାନେ ପୁଣ୍ୟ ରୂପରେ ବି ପୁଣ୍ୟ ହଉ ବା ପାପ ହଉ, ଦୁଇ ରାସ୍ତାରେ ଯେଉଁ ବାଟରେ ସେ ବିଷୟ ଭୋଗୁଛନ୍ତି। ଭକ୍ତ ବ୍ୟତୀତ, ମହାପ୍ରଭୁଙ୍କ ଭକ୍ତ ବ୍ୟତୀତ ପୁଣ୍ୟ କରିକି ଲୋକ ବିଷୟ ଭୋଗୁଛନ୍ତି, ଭକ୍ତି କରୁନାହାନ୍ତି। ଯେଉଁ ଏତେ ପୂଜା ଆରାଧନା ଲୋକ କଳିଯୁଗରେ କାହିଁ କରୁଛନ୍ତି, ଯଦି ପଚରାଯାଏ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ କ'ଣ, ତ୍ରିବର୍ଗ ଧର୍ମ କରାଯାଉଛି ଅର୍ଥ ପାଇଁ। ଲୋକ ଧର୍ମ ସାଧନ କାହିଁ କରୁଛନ୍ତି, ମୋ ଦେହ କେମିତି ସୁସ୍ଥ ରହିବ, ମୋ ପୁଅ କେମିତି ଚାକିରି ପାଇବ। କିରେ ଭାଇ, ପଶୁ ତା ଦେହ ସୁସ୍ଥ ପାଇଁ ଭଗବାନ ଡାକୁଛି? ପଶୁ ତାର ଶରୀର ଆହାର ପାଇଁ ସେ ଭଗବାନ ଡାକୁଛି? ଭଗବାନଙ୍କୁ ଏଥିପାଇଁ ଡକାଯାଏ ନା, ବିଷୟ ପାଇଁ ଭଗବାନଙ୍କୁ ଡକାଯାଏ ନା। ବିଷୟ ବିନା ପ୍ରଚେଷ୍ଟାରେ ସେ ଆସିକି ମିଳିଯିବ, ଭଗବାନଙ୍କୁ ଭକ୍ତି ପାଇଁ ଡକାଯାଏ। କେହି ପାପରେ କଳିଯୁଗରେ କ'ଣ କରୁଛି ନା ବିଷୟକୁ ଭୋଗୁଛି, ପାପ କରି ପରଧନ ଆଣି ବା ପଶୁ ମାରି ସେ ବିଷୟକୁ ଭୋଗ କରୁଛି, ଆଉ କେହି ପୁଣ୍ୟରେ, ଲୋକ ପୁଣ୍ୟ କରିକି ବିଷୟ ଭୋଗ କରୁଛନ୍ତି। ପୁଣ୍ୟ ମାନେ ଏଇଟା ଧର୍ମ କରୁଛନ୍ତି କେଉଁଥିପାଇଁ ନା ଅର୍ଥ ପାଇଁ। ଅର୍ଥ ହେଲେ କ'ଣ କରିବେ ନା କାମନା, କାମନା ପୂର୍ଣ୍ଣ ହବ, ମୋର ଏଇ କାମନା ଅଛି, ଅର୍ଥ ମୋର ଦରକାର, କାମନା ପୂର୍ଣ୍ଣ ହେଲା। କାମନା ପୂର୍ଣ୍ଣ ହେଲେ କ'ଣ ହବ ନା ଇନ୍ଦ୍ରିୟ ପ୍ରୀତି। ଆଜି ଯଦି 2011 ମସିହା ଯେଉଁଦିନ ପଶିଲା 1 ତାରିଖ ଦିନ, କେତେ ଲକ୍ଷ ଲୋକ ଜଗନ୍ନାଥଙ୍କ ମନ୍ଦିରକୁ ଯାଇଛନ୍ତି ଦର୍ଶନ କରିବା ପାଇଁ, କେତେ ଲକ୍ଷ ଲକ୍ଷ ଲୋକ। ଯଦି ସମସ୍ତଙ୍କ ହାତରେ ଗୋଟେ ଚିଟ୍ ଦେଇକି ପଠାଯାଏ ତୁମେ ଜଗନ୍ନାଥଙ୍କୁ କ'ଣ ମାଗିବ, ତା ଭିତରେ 1% ଲୋକ ପାଇବେ ଯେଉଁମାନେ କେବଳ ଜଗନ୍ନାଥଙ୍କୁ ଭକ୍ତି ମାଗିବେ, ନହେଲେ ସମସ୍ତଙ୍କର ଆପ୍ଲିକେସନ୍ ଅଛି, ମୋର ଏଇଟା ଦରକାର, ମୋର ଏଇଟା ଦରକାର, ମୋର ଏଇଟା ଦରକାର, ମୋର ଏଇଟା ଦରକାର। ବିଷୟ ଭୋଗ କରିବା ପାଇଁ ଲୋକ ଆଜିକାଲି ପ୍ରାୟ ଯେ ପୁଣ୍ୟ କରୁଛନ୍ତି, ଭକ୍ତି କରୁଛନ୍ତି, ଭକ୍ତି ତ ନାହିଁ ଏଇ ଧର୍ମ କରୁଛନ୍ତି। ଧର୍ମର ଚରମ ଲକ୍ଷ୍ୟ ଅର୍ଥ, ଅର୍ଥ ଆସିଗଲେ କ'ଣ କରିବୁ ନା କାମନା ପୂର୍ଣ୍ଣ ହବ, କାମନା ପୂର୍ଣ୍ଣ ହେଲେ କ'ଣ ହବ ନା ଇନ୍ଦ୍ରିୟ ପ୍ରୀତି କରିବୁ, ଯାହା ଦରକାର ଗାଡ଼ି ଘୋଡ଼ା ମଦ ମାଂସ ଖାଇକି ଉତ୍ପାତ ହବୁ, ପୁଣି ତଳେ ଇନ୍ଦ୍ରିୟ ପ୍ରୀତିରେ ବାଧା ଆସିଲା ପୁଣି ଧର୍ମ ଆରମ୍ଭ କରିବୁ। ଏଇଟା ଗୋଟେ ଚକ୍ର, ଧର୍ମ ଅର୍ଥ କାମ, ଏଠୁ ବାହାରିବାର ଚକ୍ର ନାହିଁ। ଅଦ୍ୱୈତ ଆଚାର୍ଯ୍ୟ ଦେଖିଲେ ଆରେ ଏଇ କଳିଯୁଗର ଲୋକର ଉଦ୍ଧାର କେମିତି ହବ, କେହ ପାପେ କେହ ପୁଣ୍ୟେ କରେ ବିଷୟ ଭୋଗ, ସେ ବିଷୟକୁ ଭୋଗ କରିବାକୁ ଲାଗିଲେ। ଭକ୍ତି ଗନ୍ଧ ନାହିଁ ଯାତେ ଯାଏ ଭବ ରୋଗ, ମୁଁ ପାଏ କହିଦେଇଥିଲି ଯାଏ ଭବ ରୋଗ, ଭବ ରୋଗଟା କେମିତି ଦୂର ହବ କି କାଳ ଭକ୍ତି। ଭବ ରୋଗଟା କ'ଣ, ଜୀବର ଇଏ ରୋଗ ରୋଗ ନୁହେଁ, ଏ ରୋଗ ଭଲ ହେଇଯିବ ମେଡିସିନ ଖାଇକି, ତାକୁ ଡକ୍ଟର ଭଲ କରିପାରିବ, କିନ୍ତୁ ଭବ ରୋଗକୁ କୌଣସି ଡକ୍ଟର ନାହିଁ। ଇଏ ଦେହ ଖରାପ ହେଇଛି ଭଲ ମନ୍ଦ ହେଇଛି, ଇଏ ଭବ ରୋଗ ନୁହେଁ, ଭବ ରୋଗ ହେଉଛି 4ଟା, ତାକୁ କେହି ଭଲ କରିନାହାନ୍ତି କି କରିପାରିବେନି ଭଗବାନଙ୍କ ଛଡ଼ା ଆଉ ଭକ୍ତି ଛଡ଼ା। ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନୁ ଦର୍ଶନ, ଅର୍ଜୁନ ଏଇ 4ଟା ଭବ ରୋଗ, ଜନ୍ମ ହବା, ମରିବା, ବୃଦ୍ଧ ଅବସ୍ଥା ଆଉ ରୋଗଗ୍ରସ୍ତ ଅବସ୍ଥା, ଇଏ 4ଟା ଭବ ରୋଗ ଆକୁ କେହି ଭଲ କରିପାରୁନାହାନ୍ତି, ଆଉ ଇଏ କେମିତି ଭଲ ହବ ନା ଭକ୍ତିରେ। ତେଣୁ ଅଦିତ ଆଚାର୍ଯ୍ୟ ଦେଖିଦେଲେ, ଦେଖି ତାଙ୍କ ଅନ୍ତର ଦୟା ଆସିଲା। ଲୋକ ଗତି ଦେଖି ଆଚାର୍ଯ୍ୟ କରୁଣ ହୃଦୟ, ଲୋକ ଗତି ଦେଖି ଆଚାର୍ଯ୍ୟ କରୁଣ ହୃଦୟ, ବିଚାର କରେ ନ ଲୋକ କେଇଛେ ହିତ ହ
যদি করে নব তার আপনে শ্রীকৃষ্ণ যদি করে নব তার আপনে আচরি ভক্তি করে না প্রচার
কলিযুগর লোক মানুষ উদ্ধার করা কেবল প্রবচন কাম করবেনি, প্রবচন কাম করবেনি। মহাপ্রভু জাণন্তি, ভগবান শ্রীকৃষ্ণ জাণন্তি, সেইপা সে চৈতন্য মহাপ্রভু উপরে আসলে। অদ্বিত আচার্যঙ্কর আহ্বান আমি শুণুছে, অদ্বিত আচার্য কহিলেন যে কৃষ্ণ ভগবত গীতার কহিদি চালগলে সর্বধর্মান পরিত্যাজ্য মামেকম শরণম ব্রজ, সবু ধর্মটা ছাড়িকি মোর শরণ নিও। ভগবান সেটি অধর্ম কথা প্রশ্ন বি উঠি না, ভগবান কহিলে কি সবু অধর্ম ছাড়িকি মোর শরণ নিও বলি কহিলে না, সর্বধর্মান পরিত্যাজ্য মামেকম শরণম ব্রজ, মোর শরণ যা জীবর একমাত্র ধর্ম, মোর শরণ ন যাইকি জীব যে ধর্মক জাবুড়ি বসিছি সে ধর্মক ত্যাগ করে দেওয়া দরকার। কিন্তু এটা কহিদি সে না গীতার চালগলে, কিন্তু সবু ধর্ম ছাড়িকি কিভাবে ভগবান শরণ যা বুড়িয়া কহি না। আম গুরুদেব কুহতি কৃষ্ণ হচ্ছেন থিওরিটিকাল স্পিকর, কেবল প্রবচনটা দিয়েছেন কিন্তু করিকি দেখে না, কহিদেলে সবু ধর্ম ছাড়িকি তুমি মোর শরণ যাও, কিন্তু সবু ধর্ম জীব ছাড়বে কেমতি, জীব এই সর্বধর্মটা ছাড়ি পড়ছে না, বারোটা বন্ধ উপবাস রহলা বেলু তাপরে পেট কামড়লে অজ্ঞান সাংগে সাং ক্রোধ আসিয়াছে, ক্ষুধা তৃষ্ণা কামাদি পীড়া, এই সর্বধর্ম তো জীব বস হয়ে গেল, এ বেদধর্ম এ সব কি ত্যাগ করিও কেমতি জীব, ই তো ত্যাগ করে পারি। অদিতা আচার্য জাণন্তি যে কলিযুগ এটি পাপরে পুণ্যর লোক বিষয় ভোগ করছেন, এমানকর কল্যাণ কেমতি হব না। এটি অদ্বৈত আচার্য লোক গতি দেখি আচার্য করুণ হৃদয়, সাধু আ অসাধু ভিতরে কোন বেশি পার্থক্য থাকে কি? বেশি পার্থক্য না, পার্থক্য গোটিয়ে জিনিসের জাণিদেবে, বেশরে চিনি পারিবেনি সাধু, সাধুকে বেশরে চিনি পারিবেনি। বহু লোক অছেন সাধু বেশ ধরি ব্যবসায়, কেমতি জানিবে সাধু, সাধু অসাধু কেমতি চিনিবে না? জীবর দুঃখ দেখি যে সেই পরিমাণের দুঃখী সে হচ্ছে সাধু, আর অসাধু জীবর দুঃখটা দেখি সে সেই পরিমাণের সুখী, যে সাধু সে অন্যর দুঃখ দেখিলা মানে তার অন্তর দ্রবীভূত হয়ে যাব, অন্যর সুখ দেখিলা মানে সে সুখী হয়ে যাব, অসাধু অন্যর দুঃখ দেখিলে সে খুশি হব, অন্যর সুখ দেখিলে তার মন ভাঙ্গি পড়ব। সাধু অসাধু ভিতরে বেশি পার্থক্য না, আম নিকটরে কেতে সাধুতা আছে জাঁয়া হলে গোটিয়ে মাপকাঠি, এটা মো নিকটরে কেতে সাধুতা আছে, মু ভগবান কেড় বড় ভক্ত না, গোটে জীব দুঃখ পাওছি তাকে দেখি মোর অন্তর কেতে দ্রবীভূত হচ্ছে, তা দুঃখের মু কেতে দুঃখী হয়ে পড়ছি, সেইথ্রু বিচার করি জাণি হব যে মোর এতিকি সাধুতা হি আসছে। তেমন অদ্বৈত আচার্য জীব পাই করুণা তাঙ্কর হৃদয় হয়ে গেল, কহিলে এই কলিযুগর লোকঙ্কর কিছু উদ্ধার হয়ে পারবেনি, কৃষ্ণ স্বয়ং অবতার নেবে, আউ খালি অবতার নেলে বি হবনি, আপনি আচরি ভক্তি করে না প্রচার, যদি নিজে আচরণ করিকি ভক্তিটাকে প্রচার করিবে। ভগবান গীতার শেষে কই দিয়ে গেল না, মনমনা ভব মত ভক্ত, মতো চিন্তা কর মোর ভক্ত হো, কিন্তু ভগবানকর ভক্ত কেমতি হওয়া পড়ে এটা শিখি না, কহিদেলে হব না, কহবার লোক জগতের বহুত অনেক, করিকি দেখা লোকটা বড় লোক, সে নিজে অদ্বৈত আচার্য চিন্তা করছেন কৃষ্ণ নিজে আসবে, আও আসি কোণ করবে, নিজে ভক্তি আচরণ করিকি জীবকে শিখেবে, তাহলে জীবর ভক্তি হব, জীব মানে উদ্ধার পাইবে, নহলে তো জীবর দুঃখ জীবনি, ভক্তি বিনা জীব যেতে কিছু কার্য করু পাপ করু কি পুণ্য করু দুইটা তাকে সুখ দেই পারিবেনি, দুইটা তাকে সংসার উদ্ধার করিপারিবেনি, সে বন্ধনে পড়িব। ତେଣୁ ଅଦ୍ୱୈତାଚାର୍ଯ୍ୟ ଚିନ୍ତା କରିକି କୃଷ୍ଣଙ୍କର କିଭଳି କଳିଯୁଗର ଅବତାର ହବ, କିଭଳି ଆସି ସେ ଭକ୍ତି ପ୍ରଚାର କରିବେ, ଏଥିପାଇଁ ସେ ପୂଜା ଆରାଧନା ଲଗେଇଲେ। ଯେଉଁ ପଞ୍ଚତତ୍ତ୍ୱ ଭିତରେ ଯେଉଁ ଅଦ୍ୱୈତ ଆଚାର୍ଯ୍ୟ ଅଛନ୍ତି, ଦେଖିବେ ବୃଦ୍ଧ ଜଣେ ଦାଢ଼ି ଛାଡ଼ିଛନ୍ତି, ସିଏ ଡାକୁଛନ୍ତି ଚୈତନ୍ୟ ମହାପ୍ରଭୁଙ୍କୁ, କହିଲେ କୃଷ୍ଣଙ୍କୁ ବସ କରିବା ପାଇଁ ଜଗତରେ ଦୁଇଟା ଜିନିଷ, ଭଗବାନ ବସ ହେବେ କେବଳ ଦୁଇଟା ଜିନିଷରେ, କେଉଁଥିରେ? ତୁଳସୀ, ତୁଳସୀ ଆଉ ଗଙ୍ଗାଜଳ ଆଉ ପ୍ରଭୁଙ୍କର ନାମ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ନାମ ଆଉ ତୁଳସୀ, କେବଳ ନିରନ୍ତର ନାମ କଲେ, ଗଙ୍ଗାଜଳ ତୁଳସୀରେ ଭଗବାନଙ୍କୁ ଆରାଧନା କଲେ। ଗଙ୍ଗାଜଳ ତୁଳସୀ ମଞ୍ଜରି ଅନୁକ୍ଷଣ, ଗଙ୍ଗାଜଳ ତୁଳସୀ ମଞ୍ଜରି ଅନୁକ୍ଷଣ, କୃଷ୍ଣ ପାଦ ପଦ୍ମ ଭାବି କରେ ସମର୍ପଣ, କୃଷ୍ଣ ପାଦ ପଦ୍ମ ଭାବି କରେ ସମର୍ପଣ, କୃଷ୍ଣର ଆହ୍ୱାନ କରେ କରି ଆହୁଙ୍କାର, କୃଷ୍ଣର ଆହ୍ୱାନ କରେ କରି ଆହୁଙ୍କାର, ଏଇ ମତେ କୃଷ୍ଣର କ ନିରନ୍ତର ଅଦ୍ୱୈତ ଆଚାର୍ଯ୍ୟ ଜୀବର କେମିତି ଭକ୍ତି ହବ, ଏଥିପାଇଁ କ'ଣ କଲେ ନା ଗଙ୍ଗାଜଳ ତୁଳସୀ ଆଉ କୃଷ୍ଣଙ୍କର ପାଦପଦ୍ମ ଶାଳଗ୍ରାମକୁ ରଖି କୃଷ୍ଣଙ୍କର ପାଦପଦ୍ମ ଭାବି ନିରନ୍ତର ଗଙ୍ଗାଜଳ ତୁଳସୀରେ ଆରାଧନା କଲେ। ଏବଂ ନିରନ୍ତର ଆରାଧନା କଲେ କରିବା ପରେ ଏହି ସମୟରେ ଯୁଗଧର୍ମ, କଳିଯୁଗର ଯୁଗଧର୍ମ ହେଉଛନ୍ତି ନାମ ସଂକୀର୍ତ୍ତନ। ତେଣୁ କଳିଯୁଗ, ମୁଁ ଆପଣଙ୍କୁ ଚୈତନ୍ୟ ମହାପ୍ରଭୁଙ୍କର ଆସିବାର ସୂଚନା ଟିକେ ଦେଉଛି। ଅଦ୍ୱୈତାଚାର୍ଯ୍ୟ ଜଣେ ଡାକୁଛନ୍ତି, ଏଣେ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କର ଆସିବାର ସମୟ ହେଇଯାଇଛି। ଚୈତନ୍ୟ ମହାପ୍ରଭୁ ସବୁ କଳିଯୁଗରେ ଆସନ୍ତି ନା, ସବୁ କଳିଯୁଗେ ନାହିଁ ଗୋରା ଅବତାର, ସବୁ କଳିଯୁଗରେ ଏ ସବୁ ଦ୍ୱାପରରେ ବି ଭଗବାନ ଶ୍ରୀକୃଷ୍ଣ ଆସନ୍ତି ନା। ଯେତେବେଳେ ଆପଣମାନେ ପଢ଼ିବେ ଚୈତନ୍ୟ ଚରିତାମୃତର ସିଦ୍ଧାନ୍ତ, ଅଲଗା ଗୋସ୍ୱାମୀମାନଙ୍କର ସିଦ୍ଧାନ୍ତ, ସେତେବେଳେ ଜାଣିପାରିବେ ଭଗବାନ 14 ଜଣ ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଯାଆନ୍ତି 12 ଘଣ୍ଟା ଭିତରେ। ତେଣୁ ବୈବସ୍ୱତ ମନୁଙ୍କ ଶାସନ କାଳରେ, ଗୋଟେ ମନୁଙ୍କର ଶାସନ କାଳ ହେଉଛି 71ଟା ଚତୁର୍ଯୁଗ, 71 ବାର ସତ୍ୟ, 71 ବାର ତେତୟା, 71 ବାର ଦ୍ୱାପର, 71 ବାର କଳି ଗଲେ ଜଣେ ମନୁ ଯିବେ। ଏଭଳି 14 ଜଣ ମନୁ ଗଲା ପରେ ବ୍ରହ୍ମାଙ୍କର 12 ଘଣ୍ଟା ହେବ, ଚିନ୍ତା କରନ୍ତୁ। ତା ଦେହରେ 2 ଗୁଣନ୍ତୁ, ବ୍ରହ୍ମାଙ୍କର ଗୋଟେ ଦିନ ହେଲା, ତା ଦେହରେ 30 ଗୁଣନ୍ତୁ, ଗୋଟେ ମାସ ହେଲା, 12 ଗୁଣନ୍ତୁ, ଗୋଟେ ବର୍ଷ ହେଲା, 100 ଗୁଣନ୍ତୁ, ବ୍ରହ୍ମା ରିଟାର୍ଡ ହେବେ, ବ୍ରହ୍ମାଙ୍କର ଆୟୁଷ ଅଛି। ତେଣୁ ବ୍ରହ୍ମା ବି ଚାଲିଯିବେ। ତେଣୁ ଭଗବାନ ଶ୍ରୀକୃଷ୍ଣ କେତେବେଳେ ଆସନ୍ତି? ସବୁ ଦ୍ୱାପରରେ ଆସନ୍ତି ନା, ଏଇ ବୈବସ୍ୱତ ମନୁଙ୍କ ଶାସନ କାଳରେ। ବୈବସ୍ୱତ ମନୁଙ୍କ ଶାସନ କାଳ 71 ଚତୁର୍ଯୁଗ, ତା ଭିତରୁ 27ଟା ଚତୁର୍ଯୁଗ ଗଲା ପରେ, 27 ବାର ସତ୍ୟ, 27 ବାର ତ୍ରେତୟା, 27 ବାର ଦ୍ୱାପର, 27 ବାର କଳି, ଅଷ୍ଟାବିଂଶ ଚତୁର୍ଯୁଗ, 28 ବାର ଯେତେବେଳେ ଚତୁର୍ଯୁଗ ପଶିବ, ସେଇ ଦ୍ୱାପରର ଆରମ୍ଭରେ ଶ୍ରୀକୃଷ୍ଣ ଦ୍ୱିପାୟନ ବ୍ୟାସ ଆସନ୍ତି, ଆଉ ସେଇ ଦ୍ୱାପରରେ ଭଗବାନ ଶ୍ରୀକୃଷ୍ଣ ଆସନ୍ତି, ଏବଂ ତାର ପରବର୍ତ୍ତୀ କଳିରେ ଚୈତନ୍ୟ ମହାପ୍ରଭୁ ଆସନ୍ତି। ସବୁ କଳି ଯୁଗରେ ଚେତନ ମହାପ୍ରଭୁ ଆସନ୍ତି। ତେଣୁ ଏହି ସମୟରେ ଯୁଗ ହିସାବରେ ବର୍ତ୍ତମାନ ଚୈତନ୍ୟ ମହାପ୍ରଭୁଙ୍କର ଆବିର୍ଭାବ ସମୟ ହେଇଯାଇଛି। ତେଣୁ ମହାପ୍ରଭୁ କଳିଯୁଗର ଯୁଗଧର୍ମ ହେଉଛି ନାମ ସଂକୀର୍ତ୍ତନ। ନାମ ତ 4 ଯୁଗରେ ଧର୍ମ ଅଛନ୍ତି, ମୁଁ କହିଥିଲି ବି ଆପଣ ବି ସ୍ମରଣ କରାଇ ଦେଉଛି, କୃତେ ଯଦ୍ ଧ୍ୟାୟତେ ବିଷ୍ଣୁ
ତ୍ରେତୟା ଜଜତେ ମକ୍ଷେଇ ଦ୍ୱାପରେ ପରିଚର୍ଯ୍ୟା କଳୌତତ୍ ହରି ସଂକୀର୍ତ୍ତନା। ସତ୍ୟଯୁଗରେ ଧ୍ୟାନ ଲକ୍ଷ ଲକ୍ଷ ବର୍ଷ ଲୋକମାନେ ବଞ୍ଚୁଥିଲେ। ତ୍ରେତୟା ଜଜତେ ମକ୍ଷେଇ ତ୍ରେତୟା ଯୁଗରେ ଯଜ୍ଞ ଦ୍ୱାପରେ ପରିଚର୍ଯ୍ୟା ଦ୍ୱାପର ଯୁଗରେ ଘରେ ଘରେ ଅର୍ଚ୍ଚନ କରୁଥିଲେ। କଳୌତତ୍ ହରି ସଂକୀର୍ତ୍ତନା ଏ ଭାଗବତଙ୍କର ଶ୍ଳୋକ। କଳିଯୁଗରେ କେବଳ ନାମ ସଂକୀର୍ତ୍ତନ
ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ କଳିଯୁଗ ଧର୍ମ ହୟ ହରି ସଂକୀର୍ତ୍ତନ ଏତଦର୍ଥେ ଅବତୀର୍ଣ୍ଣ ଶ୍ରୀ ସଚିନନ୍ଦନ ଏତଦର୍ଥେ ଅବତୀର୍ଣ୍ଣ କଳିଯୁଗେ ସଂକୀର୍ତ୍ତନ ଧର୍ମ ପାଳିବାରେ ଅବତୀର୍ଣ୍ଣ ହେଲା ପ୍ରଭୁ ସର୍ବପରିକରେ ଅବତୀର୍ଣ୍ଣ ହେଲା ପ୍ରଭୁ ସର୍ବପରିକରେ।
କଳିଯୁଗର ଧର୍ମ ହେଉଛି ନାମ ସଂକୀର୍ତ୍ତନ। କଳିଯୁଗ ଧର୍ମ ହେଉ ହରି ସଂକୀର୍ତ୍ତନ ନାମ ସଂକୀର୍ତ୍ତନ ଏତଦର୍ଥେ ଅବତୀର୍ଣ୍ଣ ଶ୍ରୀ ସଚିନନ୍ଦନ। ଏଣେ ଅଦ୍ୱିତ ଆଚାର୍ଯ୍ୟ ଡାକୁଛନ୍ତି କଳିଯୁଗର ଲୋକମାନେ କିଭଳି ଭକ୍ତି ପାଇବେ। ଏଣେ ଅଷ୍ଟାବିଂଶ ଚତୁର୍ଯୁଗର କଳିଯୁଗ ଆସିକି ପହଞ୍ଚିଗଲାଣି। ମହାପ୍ରଭୁଙ୍କର ଚୈତନ୍ୟ ମହାପ୍ରଭୁଙ୍କର ଅବତାର ସମୟ ହେଇଗଲାଣି। ଭଗବାନ ଶ୍ରୀକୃଷ୍ଣ ନିଜେ ମହାପ୍ରଭୁ ରୂପରେ ଆସିବେ। ମହାପ୍ରଭୁଙ୍କୁ ଅବତାର କୁହାଯାଏ ଅବତାରୀ ସ୍ୱୟଂ କୃଷ୍ଣ ସ୍ୱୟଂ କୃଷ୍ଣ କୁର୍ମ ମତ୍ସ୍ୟ ବାମନ ନୃସିଂହ ବରାହ ଏଇ ଯୋଗୁଁ ରହିଲେ ଇଏ ଅବତାର। ଚୈତନ୍ୟ ମହାପ୍ରଭୁ ଅବତାର ନୁହନ୍ତି, ସ୍ୱୟଂ କୃଷ୍ଣ ନିଜେ କୃଷ୍ଣ। କାହିଁକି ଆସିଲେ ନା ଏ ନାମ ପ୍ରଚାର କରିବା ପାଇଁ, କଳିଯୁଗର ଧର୍ମକୁ ପ୍ରଚାର କରିବା ପାଇଁ। ମାନେ କଳିଯୁଗ ଧର୍ମକୁ ପ୍ରଚାର କରିବା ପାଇଁ ମହାପ୍ରଭୁ ଯେଉଁ ଆସିଲେ ସେ ତ ଚାହିଁଥିଲେ ଅଲଗା ଭାବରେ ପ୍ରଚାର କରିପାରିଥାନ୍ତେ ନାମ ଧର୍ମ। ନିଜେ କାହିଁ କୃଷ୍ଣ ଆସିଲେ? କୃଷ୍ଣ ତ ସବୁ ଯୁଗରେ ଆସନ୍ତିନି, ତାଙ୍କର ଅଂଶମାନେ ଆସିକି ତାଙ୍କ ଯୁଗାବତାର ଆସିକି ଯୁଗ ଧର୍ମ ପ୍ରଚାର କରନ୍ତି। ଯୁଗାବତାର ଅଲଗା ଅଛନ୍ତି। ଆପଣମାନେ ଯେତେବେଳେ ପଢ଼ିବେ ଭାଗବତମ ଦେଖିବେ ଯୁଗାବତାର ଅଛନ୍ତି। ଚୈତନ୍ୟ ମହାପ୍ରଭୁ ରୂପରେ କୃଷ୍ଣ ନିଜେ କାହିଁକି ଆସିଲେ? ତାର ଦୁଇଟି କାରଣ, ଗୋଟିଏ ହେଲେ ନାମ ପ୍ରଚାର, ଆଉ ଗୋଟିଏ ଅନ୍ତରଙ୍ଗ କାରଣ। ତିନୋଟି ବାଞ୍ଛା ତିନୋଟି ଲୋଭ କୃଷ୍ଣଙ୍କ ଅନ୍ତର ରହିଗଲା, ସେଟାକୁ କୃଷ୍ଣ ଅବତାରରେ ପୂର୍ଣ୍ଣ କରିପାରିଲେ। ଭଗବାନ ସର୍ବସମର୍ଥ, ତିନିଟା ଲୋଭ ତାଙ୍କର ରହିଗଲା, ଏଇଟା ଅନ୍ତରଙ୍ଗ କାରଣ। ଆଉ ବହିରଙ୍ଗ କାରଣ କ'ଣ ନା, ବହିରଙ୍ଗ କାରଣ ଚିନ୍ତା କରୁଛନ୍ତି କୃଷ୍ଣ, ମୁଁ ଗଲି ଗୀତାରେ ପ୍ରବଚନ ଦେଲି ଆଉ ସମସ୍ତଙ୍କୁ ନେଇକି ମୁଁ ଯାଇଥିଲି, ସପରିକର ନେଇକି ଯାଇଥିଲି, ମୁଁ ଲୀଳା କରିକି ସିନା ପଳେଇ ଆସିଲି, ଶିକ୍ଷା ଦେଇଦେଇକି ଗୀତାର ବାଣୀ ଅର୍ଜୁନଙ୍କ ମାଧ୍ୟମରେ ସମଗ୍ର ଜଗତକୁ ଶିକ୍ଷା ଦେଲି, କିନ୍ତୁ ଲୋକମାନେ ଗ୍ରହଣ କରିପାରିବେନି। ଗୀତାକୁ ସମସ୍ତେ ଗ୍ରହଣ କରିପାରିବେନି, କାହିଁକି? ଗୀତାରେ ସର୍ତ୍ତ ଅଛନ୍ତି। ଗୀତାକୁ ଆପଣ ଭାବୁଛନ୍ତି କି ସମସ୍ତେ, ଭଗବାନ ଗୀତା ପ୍ରବଚନ ଶେଷରେ କହିଛନ୍ତି ଅର୍ଜୁନ ଏ କଥା ସମସ୍ତଙ୍କୁ କହିବ ନା? ଭଗବାନ ଭଗବତ ଗୀତାରେ ସର୍ତ୍ତ ଲଗେଇଛନ୍ତି, କିଏ ଗୀତା ଶୁଣିବେ? ଗୀତା ଶୁଣିବା ପାଇଁ ଯୋଗ୍ୟତା ବି ଅଛି, କିନ୍ତୁ ସେଇ କୃଷ୍ଣ ଯେତେବେଳେ ଚୈତନ୍ୟ ମହାପ୍ରଭୁ ରୂପରେ ଆସିଲେ ସେ କହିଲେ, ସେ କଥା କହିଲେନି। ସେ କହିଲେ ଯାରା ଦେଖେ ତାର ବୋଲ କୃଷ୍ଣ ଉପଦେଶ, ଆମାର ଆଜ୍ଞା ଗୁରୁ ହେଇ ତାର ଏ ଦେଶ। ସେଠି ସର୍ତ୍ତ ରଖିଲେ, ଏଠି ସର୍ତ୍ତ ଉଠେଇଦେଲେ। ସେଠି କ'ଣ କହିଲେ? ଅର୍ଜୁନ କହୁଛନ୍ତି,
ଇଦମ୍ ତେ ନ ଅତପସ୍କାୟ ନ ଭକ୍ତାୟ କଦାଚନମ୍।
ଅର୍ଜୁନ, ମୁଁ ଯେଉଁ ଗୀତାର ବାଣୀ ତୁମକୁ କହିଲି ଏ ବାଣୀ ସମସ୍ତଙ୍କୁ କହିବ ନା?
ପ୍ରଥମ କହୁଛନ୍ତି ଇଦମ୍ତେ, ଏଇ ଯୋଉ ବାଣୀକୁ ତୁମେ ନ ଅତପସ୍କାୟ, ଅତପସ୍କାୟ ମାନେ ଯୋଉମାନେ ତପସ୍ୱୀ ନୁହନ୍ତି, ଯୋଉମାନେ ଭୋଗରେ ଅଛନ୍ତି ସେ ଲୋକଙ୍କୁ ଗୀତା କହିବ ନା। ଆଉ ଦ୍ୱିତୀୟ ସର୍ତ୍ତ କହୁଛନ୍ତି ଅଭକ୍ତାୟ, ଯୋଉମାନେ ଭକ୍ତ ନୁହନ୍ତି ଅର୍ଜୁନ ତାଙ୍କୁ ଏଇ ଗୀତାବାଣୀ କହିବ ନା। ଦୁଇଟି ସର୍ତ୍ତ। ତୃତୀୟ ସର୍ତ୍ତ ନ ଚ ଅସ୍ର ଶୁଶ୍ରୁବେ, ଯିଏ ମୋର ସେବା କରୁନାହାନ୍ତି, ଯିଏ ମୋତେ ଈଶ୍ୱର ଭାବି ଭଗବାନ ଭାବି ସେବା କରୁନାହାନ୍ତି ତାଙ୍କୁ ମୋ ବାଣୀ କହିବ ନା। ବାଚ୍ୟଂ ନ ଚ ମାମ ଚ ଅଭିଶୟତି, ଚତୁର୍ଥ ଯିଏ ମୋତେ ଈର୍ଷା କରେ। ଭୁଲ କରୁଛନ୍ତି ଈର୍ଷା, ଆରେ କୃଷ୍ଣ କାହିଁକି ଭଗବାନ ହେବ ମୁଁ ଅର୍ଜୁନ, ଏଇ ଲୋକମାନଙ୍କୁ ଯିଏ ମୋତେ ଈର୍ଷା କରେ, ଯିଏ ମୋର ଭକ୍ତ ନୁହେଁ, ଯିଏ ମୋର ସେବା କରୁନି, ଯିଏ ତପସ୍ୱୀ ନୁହେଁ ତାକୁ ଏ ବାଣୀ କହିବେନି, ମନା କରିଦେଲେ ଡାଇରେକ୍ଟ। ଅର୍ଜୁନ ପଚାରିଲେ ତାର କାହାକୁ କୁହାଯିବ, କାହାକୁ କୁହାଯିବ? କଳିଯୁଗରେ କେତେଜଣ ତପସ୍ୱୀ ଆପଣ ବିଚାର କଲେ, କେତେଜଣ ଆମେ ତପସ୍ୱୀ, ସମସ୍ତେ ଭୋଗପରାୟଣ। ଏ ଛୋଟିଆ ଗୋଟେ ପାନ ନିଶା ଯଦି ଗୋଟେ ଲୋକକୁ ଛାଡ଼ିବା ପାଇଁ କୁହାଯିବ, ସେ କହିବ ଜଗନ୍ନାଥ ବା ପାନ ଖାଉଛନ୍ତି, ତାମ୍ବୁଳ ଖାଉଛନ୍ତି। କୃଷି ଜଗନ୍ନାଥଙ୍କର ସିଏ ହେଲେ ଜଗତର ନାଥ, ସେ ପାନ ଖାଇକି ଜଗନ୍ନାଥଙ୍କୁ କେତେଥର କ୍ୟାନ୍ସର ହେଇଛି ଗୋଟେ ପେପର ବାହାରିଲେ ମୁଁ ଦେଖେଇଲେ। ଆମେ କି ତପସ୍ୟା କରିବା, ଗୋଟେ ଛୋଟିଆ ଜିନିଷଟା, ଗୋଟେ ବିଷୟଟା ଆମେ ଟିକେ ଜିନିଷଟା ଛାଡ଼ିପାରୁ, କିଏ ଗୀତା ଆମେ କି ତପସ୍ୟା? ଆମେ ତପସ୍ୟ ମାନେ କ'ଣ, ଆଖି ବୁଝି ଆଖି ବୁଝିକି ବସିବାଟା ତପସ୍ୟ ନୁହେଁ। ତପସ୍ୟ ମାନେ ଇନ୍ଦ୍ରିୟମାନଙ୍କର ଭୋଗକୁ ସଙ୍କୁଚିତ କରିବା ଦିନକୁ ଦିନ, ଇନ୍ଦ୍ରିୟମାନେ ଯାହା ଡିମାଣ୍ଡ କରିବେ ତାକୁ ଦିଆଯିବାର, ଇନ୍ଦ୍ରିୟମାନଙ୍କୁ ବିଷୟ ଠାରୁ ହଟେଇକି କୃଷ୍ଣଙ୍କ ପାଖରେ ମନ ଲଗାଇବାଟା ହେଉଛି ତପସ୍ୱୀ। କାଁ ଅର୍ଜୁନ ତପସ୍ୱୀ ଲୋକଙ୍କୁ କହିବ ନା, କଳିଯୁଗରେ କେତେଜଣ ତପସ୍ୱୀ ଅଛନ୍ତି? ଆଉ ଅଭକ୍ତା ଏ ଯିଏ ମୋର ଭକ୍ତ ନୁହେଁ ତାଙ୍କୁ କହିବ ନା, କେତେଜଣ ଭକ୍ତ ଅଛନ୍ତି, କେତେଜଣ ଭଗବାନ ଶ୍ରୀକୃଷ୍ଣଙ୍କର ଭକ୍ତ? ଭକ୍ତ ମାନେ କ'ଣ, କେତେଜଣ ଭଗବାନଙ୍କ ଆଦେଶକୁ ମାନୁଛନ୍ତି? ଭକ୍ତ ମାନେ କେବଳ ତା ନୁହେଁ, ମାତୃଭକ୍ତ କୁହନ୍ତି, ଏ ମାତୃଭକ୍ତ, ଇଏ ପିତୃଭକ୍ତ, ତା ମାନେ କ'ଣ, ସେ ମାର ଆଦେଶକୁ ମାନୁଛି, ବାପାର ଆଦେଶକୁ ମାନୁଛି। ଭଗବାନ ଦୁଇଟା ସର୍ତ୍ତ ଲଗେଇଲେ। ତୃତୀୟ ସର୍ତ୍ତ ନ ଚ ଅଶ୍ରୁ ଶୁଶୁବେ, ଯିଏ ମୋର ସେବା କରୁନି ତାକୁ ତାକୁ ମୋ କଥା କହିବେନି, ଆଉ ଯିଏ ଅନୁସୂୟବେ, ଯିଏ ମୋତେ ଈର୍ଷା କରୁଛି ତାକୁ କହିବେ। ତାହେଲେ ଅର୍ଜୁନ କହିଲେ ଗୀତାଟା କାହା ପାଇଁ କହୁଛନ୍ତି, ଡାଇରେକ୍ଟ କହୁଛନ୍ତି, ଜୟିଦମ୍ ପରମମ୍ ଗୁହ୍ୟମ୍ ମଦ ଭକ୍ତି ସୁ ଅବିଧାସ୍ୟତି। ଏଠି ସିଧା କହିଦେଲେ ଗୀତାର ବାଣୀ ଅର୍ଜୁନ, ଜୟିଦମ୍ ପରମମ୍ ଗୁହ୍ୟମ୍, ମୁଁ ଯୋଉ କଥା କହିଲି ଗୀତାର ବାଣୀ ପରମ ଗୁହ୍ୟ, ମଦ ଭକ୍ତି ସୁ ଅବିଧାସ୍ୟତି, ମୋ ଭକ୍ତକୁ ଯିଏ କଥା ଆଲୋଚନା କରିବ, ମୋ ଭକ୍ତକୁ ଏ କଥା ଯିଏ କହିବ, ଭକ୍ତିମୟୀ ପରମ କୃତ୍ୱ ମାମେବ ଏସ୍ୟତି ଅସଂଶୟ, ମୋ ଭକ୍ତକୁ କେବଳ ଯିଏ କହିବ, ମୋ ଭକ୍ତର ଭକ୍ତି ହବ, ଯିଏ କହିବ ତାର ଭକ୍ତି ହବ, ଆସିବ ମୋ ନିକଟକୁ ଆସିବ, ଏତେ ସଂଶୟ କିଛି ନାହିଁ। ଗୀତାରେ ସର୍ତ୍ତ ଲକ୍ଷ୍ୟରେ ନା, ଗୀତାରେ ସର୍ତ୍ତ ରହିଛି, ସବୁ ଅବତାରରେ ସର୍ତ୍ତ ଅଛି। ଭଗବାନ ରାମଚନ୍ଦ୍ର ମହାପ୍ରଭୁଙ୍କ ଅବତାର ହଉ, ଶ୍ରୀକୃଷ୍ଣଙ୍କର ଅବତାର ହଉ, ନୃସିଂହଙ୍କ ଅବତାର ହଉ, ଯେଉଁ ଅବତାର ହଉ, ସବୁ ଅବତାରରେ ସର୍ତ୍ତ ରହିଛି। ବିନା ସର୍ତ୍ତରେ ସେ ପ୍ରେମ କାହାକୁ ଦେବେ ନା, ଭକ୍ତି କାହାକୁ ଦେବେ ନା, ସର୍ତ୍ତ ରଖିଛନ୍ତି। ଏଇ ସର୍ତ୍ତ ରଖିଲେ ଏଠି କିନ୍ତୁ ଭଗବାନ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଆସିଛନ୍ତି ସର୍ତ୍ତ ରଖିନା। ଆଉ ସବୁଠୁ ବଡ଼ ଅବଦାନ କରିଛନ୍ତି କଳିଯୁଗରେ, ଲୋକ ଧର୍ମ ଅର୍ଥ କାମ ମୁଖ୍ୟ ଚତୁର୍ବର୍ଗ ଲୋକ ତ ମିଳିବା ଦୁର୍ଲଭ, କିନ୍ତୁ ମହାପ୍ରଭୁ ପ୍ରେମ ଭକ୍ତି ଦେଇଛନ୍ତି, ସମସ୍ତଙ୍କୁ ଦେଇଛନ୍ତି, କ'ଣ ସର୍ତ୍ତ ରଖିନାହାନ୍ତି। ପାକିଲା ଯେ ପ୍ରେମ ଫଲ ଅମୃତ ମଧୁର, ପାକିଲା ଯେ ପ୍ରେମ ଫଲ ଅମୃତ ମଧୁର, ବିଲାୟ ଚୈତନ୍ୟ ମାଲି ନାଇଁ ଲୟ ମୂଲ୍ୟ, ବିଲାୟ ଚୈତନ୍ୟ ମାଲି ନାଇଁ ଲୟ ମୂଲ୍ୟ, ମାଗେ ବା ନ ମାଗେ କେବା ପାତ୍ର ବା ପାତ୍ର, ମାଗେ ବା
ଇଚ୍ଛାର ବିଚାର ନାହିଁ ଜାନେ ଦେଓ ମାତ୍ର ଇଚ୍ଛାର ବିଚାର ନାହିଁ ଜାନେ ଦେଓ ମାତ୍ର
ଏ ଯୋଉ ପଦ ମୁଁ ପଢୁଛ ସବୁ ଚୈତନ୍ୟ ଚରିତାମୃତ ଆଉ ଚୈତନ୍ୟ ଭାଗବତ ମହାପ୍ରଭୁ କିଭଳି ନା ମାଳି ମାଳି ଦେଖିଛନ୍ତି ନା ଗଛର ଗଛ ଯିଏ ଲଗାଏ ଯେ ବଗିଚାର ମାଳି ସିଏ ଯଦି ଫଳଟାକୁ ନିଜେ ଗଛ ଲଗେଇଥିବ ସିଏ କାହାକୁ ଦେଖିବେ ଫଳ ଦେବାକୁ ସିଏ ଇଚ୍ଛା କରିବ କରିବେ ମହାପ୍ରଭୁ ଏଭଳି ଏଠି ଆସିକି ଭକ୍ତିର ଲତାକୁ ଲଗେଇଲେ ଭକ୍ତି ବୀଜକୁ ରୋପଣ କଲେ ନାମ ଦ୍ୱାରା
ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ
ଏଠି କହୁଛନ୍ତି ପାକିଲ ଯେ ପ୍ରେମ ଫଳ ଅମୃତ ମଧୁର ଭକ୍ତିର ଫଳ ହଉଛି ଅମୃତ ମଧୁର ଆଜ୍ଞା ଭକ୍ତିରେ ରସଟାକୁ ଜୀବତରେ ଆସ୍ୱାଦନ କରିପାରିବେ ସେ ଜାଣିପାରିବେ ଜଗତରେ ଅମୃତ କ'ଣ ଆଉ ମଧୁର କ'ଣ ଏ ଅର୍ଣ୍ଣ ଡାଲି ତରକାରୀ ଏଥିରେ ମଧୁରତା ନାହିଁ ମଧୁର ପ୍ରଭୁଙ୍କ ଭକ୍ତିରେ ଅଛି ଅମୃତ ମଧୁର ଆଉ ବିଲାଏ ଚୈତନ୍ୟ ମାଲି ନାଇଁ ଲୟ ମୂଲ ମହାପ୍ରଭୁ ଯେଉଁ ପ୍ରେମ ଭକ୍ତି ଦେଇଛନ୍ତି ମୂଲ୍ୟ କିଛି ନେଇନାହାନ୍ତି ମାଗେ ବାନ ମାଗେ ଜଗାଇ ମାଧାଇ ମାଗିଥିଲା ଆଜ୍ଞା ମାଗିନାହାନ୍ତି କୌଣସି ଅବତାରରେ କୃଷ୍ଣଙ୍କ ଅବତାର ହୁଅନ୍ତୁ ରାମଚନ୍ଦ୍ର ମହାପ୍ରଭୁଙ୍କ ଅବତାର ହୁଅନ୍ତୁ ଯାହାଙ୍କର ଯେଉଁ ଅବତାର ଭଗବାନଙ୍କର ଯେଉଁ ଯେଉଁ ଅବତାର ହେଇଛନ୍ତି ସେ ଅବତାରରେ ମାଗିବାକୁ ପଡ଼ିବ ଭକ୍ତି ନ ମାଗିଲେ କାହିଁକି ଦେବେ ସେ ନ ମାଗିଲେ ଦେବେନି କିନ୍ତୁ ଚୈତନ୍ୟ ଅବତାରରେ ମାଗେ ବା ନ ମାଗେ କେହ ପାତ୍ର ବା ଅପାତ୍ର ଅପାତ୍ର ଉପରେ ଉଜାଡ଼ି ଦେଇଛନ୍ତି ଅପାତ୍ର ଉପରେ ଯେଉଁମାନେ ଭକ୍ତି ପାଇବା ପାଇଁ ଯୋଗ୍ୟ ନୁହନ୍ତି ଜଗାଇ ମାଧାଇ ବ୍ରାହ୍ମଣ କୂଳରେ ଜନ୍ମ ଜଗାଇ ମାଧାଇଙ୍କର ଚରିତ୍ର ଏଇ ଚୈତନ୍ୟ ଭାଗବତରୁ ଶୁଣିବେ ଏଇ ସାତ ଦିନ ଲାଗିବ ମୁଖରେ କେବଳ ନୀଚ ଭାଷା ଗଙ୍ଗା କୂଳରେ ଜନ୍ମ ନବଦୀପ ଧାମ ବ୍ରାହ୍ମଣ ଆଉ ସିଏ ନିତ୍ୟାନନ୍ଦ ପ୍ରଭୁଙ୍କୁ ମାରିବା ପାଇଁ ଆସୁଛନ୍ତି ସେ ପାତ୍ର ଲୋକ ଯିଏ ନିତା ଯିଏ ବଳରାମ ଚୈତନ୍ୟ ମହାପ୍ରଭୁଙ୍କର ଭାଇ ତାଙ୍କୁ ବାଡ଼େଇବା ପାଇଁ ଆସୁଛନ୍ତି ପୁଣି ମଦ ହାଣ୍ଡିରେ ବାଡ଼େଇ ମୁଣ୍ଡ ଫଟେଇଲେ କିନ୍ତୁ ମହାପ୍ରଭୁ ତାଙ୍କୁ ପ୍ରେମ ଦେଲେ ସେ ପାତ୍ର କି ମହାପ୍ରଭୁ ଏଠି ସେ କଥା କହୁଛନ୍ତି ମାଗେ ବା ନ ମାଗେ କେହ ପାତ୍ର ବା ଅପାତ୍ର ଇଚ୍ଛା ଇଚ୍ଛାର ବିଚାର ନାହିଁ ଜାନେ ଦେହ ମାତ୍ର ଇଚ୍ଛାର ନାହିଁ ଇଚ୍ଛାର ବିଚାର ନାହିଁ ଏ ଲୋକଙ୍କୁ ଦେବି ଏ ଲୋକଙ୍କୁ ନ ଦେବି ଏ ତତ୍ତ୍ୱ କଥା ଆପଣଙ୍କୁ ଆଜି ଗୋଟେ ଦିନ ଲାଗିବ କଷ୍ଟ କାଲିଠାରୁ ମୁଁ ମହାପ୍ରଭୁଙ୍କର ଅଲଗା ଲୀଳା କହିବି କୃଷ୍ଣ ଅବତାର ଆଉ ଚୈତନ୍ୟ ମହାପ୍ରଭୁଙ୍କ ଅବତାର ଭିତରେ ସେ କୃଷ୍ଣ ଯେତେବେଳେ ଚୈତନ୍ୟ ମହାପ୍ରଭୁ ରୂପରେ ନିଜେ ଆସନ୍ତି କୃଷ୍ଣ ଅବତାରରେ କ'ଣ ହୁଏ ନା କୃପା ଶକ୍ତିଟା ଇଚ୍ଛା ଶକ୍ତି ଅଧୀନରେ ରୁହେ ସେ ଯାହାକୁ ଇଚ୍ଛା କରିବେ ତାକୁ କୃପା କରିବେ କିନ୍ତୁ ସେ କୃଷ୍ଣ ଯେତେବେଳେ ଚୈତନ୍ୟ ମହାପ୍ରଭୁ ରୂପରେ ଆସନ୍ତି ଏଟା ଓଲଟି ଯାଏ କୃପା ଶକ୍ତି ବଳିଆନ ହେଇଯାଏ ସେ ଇଚ୍ଛା ଶକ୍ତିକୁ ନିର୍ଭର କରନ୍ତି ନା ଭଗବାନ ଇଚ୍ଛା କଲେ ଯେମିତି ରଜକ ମଥୁରାପୁରରେ ଯେଉଁ ରଜକକୁ ଭଗବାନ ବଦ୍ଧ କଲେ ବହୁ ଜନ୍ମ ସେ ତପସ୍ୟା କରିଛି ମୁଁ କୃଷ୍ଣଙ୍କୁ ଟିକେ ଦର୍ଶନ କରି ତାଙ୍କର ସେବା କରିବି କିନ୍ତୁ ହେଲା ନା ଭଗବାନଙ୍କ ଭକ୍ତି ସେ ପାଇପାରିଲା କି ପ୍ରଭୁଙ୍କର ଇଚ୍ଛା ଶକ୍ତି ହେଲା ନା ତାଙ୍କ କୃପା ମିଳିଲା ନା କିନ୍ତୁ ସେଇ କୃଷ୍ଣ ଯେତେବେଳେ ଚୈତନ୍ୟ ମହାପ୍ରଭୁ ରୂପରେ ଆସନ୍ତି ତାଙ୍କର କୃପା ଶକ୍ତି ଅଧୀନରେ ଇଚ୍ଛା ଶକ୍ତି ରୁହେ ସବୁ ଶକ୍ତି ଅଧୀନରେ ରୁହେ କୃପା ଶକ୍ତି ବଳବାନ ହେଇଯାଏ ସେଥିପାଇଁ ପାତ୍ର ଅପାତ୍ର କିଛି ବିଚାର କରନ୍ତିନି କିଏ ମାଗୁଛି କିଏ ନ ମାଗୁଛି କିଛି ବିଚାର କରନ୍ତି ସମସ୍ତଙ୍କୁ ଦିଅନ୍ତି ଏବଂ ଏଇ ଚୈତନ୍ୟ ମହାପ୍ରଭୁ କିଭଳି ଆସୁଛନ୍ତି ମୁଁ ଆପଣଙ୍କୁ ପ୍ରଥମେ କହୁଥିଲି ଅଦିତ ଆଚାର୍ଯ୍ୟ ଯେ ଆହ୍ୱାନ କରୁଛନ୍ତି ଏଣେ ଭଗବାନ ଶ୍ରୀକୃଷ୍ଣ ଏଠି ଗୀତାର ପ୍ରବଚନ ଦେଇ ସଖା ସଖୀମାନଙ୍କୁ ନେଇ ଗୋଲକ ବୃନ୍ଦାବନ ପଳେଇକି ଚିନ୍ତା କରୁଛନ୍ତି ସେଠି ବସିକି କିନ୍ତୁ ମୁଁ ସବୁ କଥା କହିଦେଇକି ଆସିଲି ଯେ ଭକ୍ତି କଥା କହିଦେଇକି ଆସିଲି କିନ୍ତୁ ଜୀବ ଭକ୍ତିଟା କରିବ କେମିତି ମୋତେ ନିଜେ ଯିବାକୁ ପଡ଼ିବ ମୋତେ ନିଜେ ଭକ୍ତି ଦାନ କରିବାକୁ ପଡ଼ିବ ଭକ୍ତି ଶିଖିବାକୁ ପଡ଼ିବ
ନ ଶିଖେଇଲେ ଲୋକ ଶିଖିପାରିବେ, ପ୍ରାକ୍ଟିକାଲ ହେବାକୁ ପଡ଼ିବ, ମୁଁ ନଗଲେ ହବନି। କାରଣ ଏବା କଳିଯୁଗ, କଳିଯୁଗରେ ପ୍ରାୟଣ ଅଳ୍ପ ଆୟୁଷା, କଳିଯୁଗର 100 ବର୍ଷ ଆୟୁଷ, ତା ଭିତରେ ପ୍ରାୟ ଅଳ୍ପ ବର୍ଷ ବଞ୍ଚୁଛି। କେତେ ଜଣ ଆମେ 100 ବର୍ଷ ବଞ୍ଚିଛେ? ପ୍ରାୟ ଆୟୁଷ ଅଳ୍ପ, ପ୍ରାୟଣ ଅଳ୍ପ ଆୟୁଷ। କଳା ଅସ୍ମିନ ଯୁଗେ ଜନା ମନ୍ଦ ସୁମନ୍ଦ ମତେ, ମନ୍ଦ ଭାଗ୍ୟ ମନ୍ଦ ସୁମନ୍ଦ ମତେ, ଠିକ ଜିନିଷକୁ ବି ଧରିପାରିବେନି। ସବୁ ଜିନିଷର ଶେଷ ଜିନିଷ ହେଉଛି ପ୍ରଭୁଙ୍କର ନାମ। କେବଳ ନାମ କଲେ ସଂସାର ସବୁ କିଛି ଦୁଃଖ ଦୂର ହବ, ଭକ୍ତି ପ୍ରାପ୍ତ ହବ, ଏଇଟା ସାର ଜିନିଷ। କିନ୍ତୁ ଏଇ କଥାକୁ ଆମେ ସାର ଜିନିଷ ବି ଗ୍ରହଣ କରିପାରୁନୁ। ସୁମନ୍ଦ ମତେ, ବହୁ ଶାସ୍ତ୍ର ପଢୁଛନ୍ତି, ବହୁତ କଥା ଶୁଣୁଛନ୍ତି, କିନ୍ତୁ ଶେଷ ଜିନିଷ ହେଉଛି ନାମ। ଆଉ ସେଇଟା ମହାପ୍ରଭୁ ଆସିକି କରିଛନ୍ତି। ସୁମନ୍ଦ ମତେ କିଛି ନାହିଁ। ଜଣେ ଚାଷୀ କରିପାରିବ, ଜଣେ ଗରିବ ଲୋକ କରିପାରିବ, ଜଣେ ଅଫିସର କରିପାରିବ, ଜଣେ ସମସ୍ତେ କରିପାରିବ। ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ନାମ କରିପାରିବେ। କିନ୍ତୁ ସୁମନ୍ଦ ମତେ ମତେ ଠିକ ନାହିଁ, ଲୋକ ବୁଝିପାରୁନି ଶାସ୍ତ୍ର ସାର ଜିନିଷ କ'ଣ। ଆଉ ମନ୍ଦ ଭାଗ୍ୟ ହିଁ ଉପଦ୍ରୁତ, ଭାଗ୍ୟ ମନ୍ଦ, ନାନା ରୋଗଗ୍ରସ୍ତ ଏ କଳିଯୁଗ। ଆରେ ଏ କଳିଯୁଗରେ ଗୀତାର ପ୍ରବଚନ କେତେ ଲୋକ ବୁଝିବେ? କୃଷ୍ଣ ଯାଇକି ଚିନ୍ତା କରୁଛନ୍ତି, ମୋତେ ଯିବାକୁ ପଡ଼ିବ। ଚିରକାଳ ନାହିଁ କରି ପ୍ରେମ ଭକ୍ତି ଦାନ, ଚିରକାଳ ନାହିଁ କରି ପ୍ରେମ ଭକ୍ତି ଦାନ, ଭକ୍ତି ବିନା ଜଗତର ନାହିଁ ଅବସ୍ଥାନ, ଭକ୍ତି ବିନା ଜଗତର ନାହିଁ ଅବସ୍ଥାନ, ଯୁଗ ଧର୍ମ ପ୍ରବର୍ତ୍ତାଇ ମୁଁ ନାମ ସଂକୀର୍ତ୍ତନ, ଯୁଗ ଧର୍ମ ପ୍ରବର୍ତ୍ତାଇ ଚାରି ଭାବ ଭକ୍ତି ଦିଆ ନାଚାମୁ ଭୁବନ, ଚାରି ଭାବ ଭକ୍ତି ଦିଆ ନାଚାମୁ ଭୁବନ।
ଭଗବାନ ଶ୍ରୀକୃଷ୍ଣ ଅନ୍ତର୍ଧ୍ୟାନ ହେଇଗଲା ପରେ ଲୀଳା ସାଙ୍ଗ କରିଥିଲେ ଗୋଲକ ବୃନ୍ଦାନ ଅଛନ୍ତି, ଚିନ୍ତା କରୁଛନ୍ତି ଏ ଯୁଗର ଭକ୍ତି ଅଲଗା ଯୁଗର ଭକ୍ତିର ପାର୍ଥକ୍ୟ ଅଛି ଆଜ୍ଞା, ସେଇଟା ବିଧି ଭକ୍ତି। କ'ଣ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କ ପୂର୍ବ ଅବତାର ମାନଙ୍କରେ ସବୁ ବିଧି ଭକ୍ତିରେ ସେବା କରୁଥିଲେ। କୃଷ୍ଣ ଆମଠୁ ବହୁତ ବଡ଼, ବହୁତ ବଡ଼, ଭଗବାନଙ୍କୁ ପାଇବା ବହୁ କଷ୍ଟ, ଏ ବିଧି ଭକ୍ତିରେ ସମସ୍ତେ ସେବା କରୁଥିଲେ। କୃଷ୍ଣ ଚିନ୍ତା କଲେ, ମୁଁ ଯିବି କଳିଯୁଗରେ, ଅତି ଦରିଦ୍ର ଲୋକକୁ ଦେଖୁଛନ୍ତି ନା ଆପଣ, ଗଭର୍ଣ୍ଣମେଣ୍ଟ କ'ଣ କରିଛି ନା ଏବେ ସବୁ ଗାଁ ଗହଳିରେ ଆପଣ ଦେଖି ସବୁ କ'ଣ BPL ନା 2 ଟଙ୍କିଆ ଚାଉଳ, ଆଉ ପୁଣି କ'ଣ ତାଙ୍କ ପାଇଁ ସବୁ ଘର, ପୁଣି ଲାଟ୍ରିନ୍, ସବୁ ବ୍ୟବସ୍ଥା କରିଦେଉଛି ଗରିବ ଲୋକକୁ। ଯେମିତି ସାଧାରଣ ଏଇ 5 ବର୍ଷ ପାଇଁ 7 ବର୍ଷ ପାଇଁ ନେତା ହେଇଛନ୍ତି, ତାଙ୍କର ଏତିକି ଦୟା ଅଛି। ଆଉ କଳିଯୁଗଠୁ ଦୁର୍ଦ୍ଦଶା ଅବସ୍ଥା ଆଉ କାହା କେଉଁଠି ଅଛି କି ଆଜ୍ଞା? ଏ ଯୁଗ ପାଉଛି ନା ହେଉଛି କଳି, କଳି ମାନେ ଏଠି କାହାର ମତ ଏକ ହବନି, ଦୁଇ ଜଣଙ୍କ ମତ ବି ଏକ ହବନି, ସମସ୍ତଙ୍କ ମତ ଭିନ୍ନ। ଗୋଟିଏ ଘରେ ବସେଇ ଦିଅନ୍ତୁ, ଆପଣ ଘରେ ଆପଣ ପରୀକ୍ଷା କରନ୍ତୁ, ଆଜି ଯାଇକି ପହଞ୍ଚିବେ, ପହଞ୍ଚି ଆପଣ ସ୍ତ୍ରୀକୁ ଡାକିବେ, ଆପଣ ବାପାଙ୍କୁ ଡାକିବେ, ମାଆଙ୍କୁ ଡାକିବେ, ଆଉ ପିଲା ଛୁଆଙ୍କୁ ଡାକିବେ, ଗୋଟିଏ କଥା ପଚାରିବେ, ସମସ୍ତଙ୍କୁ ପଚାରିବେ, ମତଭେଦ ଆସିବ। କଳିଯୁଗରେ ମତ ସମସ୍ତଙ୍କ ସମାନ ରହିବନି, ଧର୍ମ ଉପରେ ମତ ବିବାଦ ସବୁବେଳେ ବିବାଦ ରହିବ। ଏଇଟା ଯୁଗ ବା ଅତି ପତିତ ଯୁଗ। ମହାପ୍ରଭୁ କୃଷ୍ଣ ଚିନ୍ତା କଲେ, ପତିତ ଯୁଗରେ ମୁଁ ଗୋଟେ ଲୋନ୍ ଦେବି, ହେଭି ଲୋନ୍ ଦେବି, ତପସ୍ୟା କରିବାକୁ ପଡ଼ିବନି, ଧ୍ୟାନ କରିବାକୁ ପଡ଼ିବନି, ଯୋଗ କରିବାକୁ ପଡ଼ିବନି, ତାଙ୍କୁ ମୁଁ ନାମ ଦେବି, ଯୁଗ ଧର୍ମ ପ୍ରବର୍ତ୍ତାଇବୁ ନାମ ସଂକୀର୍ତ୍ତନ, ମୁଁ ନାମ ସଂକୀର୍ତ୍ତନ ଯୁଗ ଧର୍ମକୁ ପ୍ରବର୍ତ୍ତନ କରିବି। ଆଉ କେବଳ ପ୍ରବର୍ତ୍ତନ କରିଦେଇ ପଳେଇ ଆସିବିନି, ଚାରି ଭାବ ଭକ୍ତି ଦିଆ ନାଚା ମୁଁ ଭୁବନ। ଚାରି ଭାବ ଭକ୍ତି, ସଖ୍ୟରସ, ଦାସ୍ୟ ରସ, ସଖ୍ୟ ରସ, ବାତ୍ସଲ୍ୟ ରସ, ମାଧୁର୍ଯ୍ୟ ରସ, ଏଇଟା ଆପଣ ଶୁଣିଲେ କ'ଣ ରସ ଗୋଟେ କ'ଣ ଅଛି କି ନା? ଆପଣଙ୍କ ତ ସେ ରସଟା ଅଛି, ସେଟା ସଂସାରରେ ଲାଗିଛି, ଦେଖୁନାହାନ୍ତି ଦାସ କିଏ କାହାର ଦାସ ହେଇଥିବ ନା ଏଠି? ଆଉ ଦାସ ହିଁ ସେବା କରୁଛନ୍ତି, ସେ ଚାକିରି ଯିଏ କରୁଛନ୍ତି ସରକାର ଦାସ ନା? ଆଉ ଦାସ ଦାସ୍ୟ ଭାବ ଯିବାର ଅଛି, ଗଲାବେଳେ ଯାଇ ପହଞ୍ଚିକି ଅଫିସରେ ସାର୍ ଆଜ୍ଞା ନମସ୍କାର, ସାର୍ ନମସ୍କାର, ଦାସ୍ୟ ଭାବ ଯିବାର ଅଛି, ଏ ଭାବଟା ସଂସାର ପ୍ରତି ଲାଗିଛି। ସଖ୍ୟ ଭାବ, ସଖ୍ୟ ଭାବ ନାହିଁ, ସଖା ବନ୍ଧୁ, ଏ ଫୋନରେ ଭାଇ ହ୍ୟାଲୋ ଭଲ ଅଛ ତ ବନ୍ଧୁ? ସଖ୍ୟ ଭାବ ଅଛି, ଯିବ କାହାକୁ ନା କାହା ପାଖରେ ଦାସ ହେଇକି ରହିବ, ଯାହାର ଦାସ୍ୟରେ ଭଲ ନଥିବ କାହାର ସଖା ଫ୍ରେଣ୍ଡସିପ୍ ରିଲେସନ୍ ବନ୍ଧୁତ୍ୱ ଭାବ ଥିବ, ଦାସ୍ୟ ସଖ୍ୟା। ଆଉ ବାତ୍ସଲ୍ୟ ପୁତ୍ର, ମା ପୁଅକୁ ଭଲ ପାଉଛି, ବାପା ପୁଅକୁ ଭଲ ପାଉଛି, ବାତ୍ସଲ୍ୟ ସ୍ନେହ କୁହାଯାଏ। ଆଉ ମାଧୁର୍ଯ୍ୟ ପ୍ରେମ ରସ, ଏଠି କାମ ରସ, ସ୍ୱାମୀ ସ୍ତ୍ରୀ ଭଲ ପାଉଛି, ସ୍ତ୍ରୀ ସ୍ୱାମୀ ଭଲ ପାଉଛି, ଚାରିଟା ଭାବ ଯିବାର ଅଛି, ଏଇଟା ଭଗବାନ ପାଖରେ ଲାଗିନି ସଂସାର ଦେହରେ ଲାଗିଛି। ସଂସାର ଦେହରେ ଲାଗି କ'ଣ ହେଉଛି ନା, ଯାହାକୁ ଆମେ ଭଲ ପାଉଛେ ଯେଉଁ ଭାବରେ ଆମେ ସନ୍ତୁଷ୍ଟ ହେଇପାରୁନେ କି ତାଙ୍କୁ ସନ୍ତୁଷ୍ଟ କରିପାରୁ, ଇଏ ରସ। କିନ୍ତୁ ଏଇ ଭାବଟା ଭଗବାନ ପ୍ରତି ଲାଗିଗଲେ ୟାର ଯେତିକି ପରିଶ୍ରମ ଆମେ ଏ ସଂସାରରେ ବନ୍ଧୁତ୍ୱ ରଖିବା ପାଇଁ, ଦାସତ୍ୱ ରଖିବା ପାଇଁ, ସଖ୍ୟତ୍ୱ ବାତ୍ସଲ୍ୟତ୍ୱ ରଖିବା ପାଇଁ, ଆଉ ଏଇ କାମତ୍ୱ ରଖିବା ପାଇଁ ଯାହା କରୁଛେ, ତାର ଗୋଟିଏ ଅଂଶ ଯଦି ଭଗବାନ ପାଇଁ ପ୍ରଚେଷ୍ଟା କରିବା, ଆରାମସେ ଆମେ ଭଗବାନ ପାଇଯିବ, ଆରାମସେ ପ୍ରଚେଷ୍ଟା କାହିଁ ଆଜ୍ଞା। ମୋ ଗୁରୁଦେବ କୁହନ୍ତି କଳିଯୁଗରେ ଗୋଟିଏ ଜଣେ ତା ସ୍ତ୍ରୀକୁ ପ୍ରସନ୍ନ କରିବା ପାଇଁ ଯେତିକି ପ୍ରୟାସ କରୁଛି, ଯଦି ତାର ଗୋଟିଏ ଭାଗ ଖାଲି ଚେଷ୍ଟା କରେ ମୁଁ ହରିଙ୍କୁ ପ୍ରସନ୍ନ କରିବି, ସିଏ ଅତି ଶୀଘ୍ର ହରିଙ୍କୁ ପାଇଯିବ। ଚିନ୍ତା କଲେ ଆଜ୍ଞା ଆମେ ସେତିକି ଚେଷ୍ଟା କରିଛେ ଭଗବାନଙ୍କୁ ପାଇବା ପାଇଁ, ପ୍ରଭୁଙ୍କ କରୁଣା ପାଇବା ପାଇଁ ଆମେ ଏତିକି ଚେଷ୍ଟା କରିଛେ, ସବୁବେଳେ ଚିନ୍ତା କରୁଛେ ମୋ ସ୍ତ୍ରୀ କେମିତି ମୋ ଉପରେ ପ୍ରସନ୍ନ ରହୁ, କିଏ କହୁଛି ମୋ ସ୍ୱାମୀ ମୋ ଉପରେ ପ୍ରସନ୍ନ ରହୁ, କିଏ କହୁଛି ମୋ ପୁଅ ମୋ ଉପରେ ପ୍ରସନ୍ନ ରହୁ, କିଏ କହୁଛି ମୋ ଅଫିସର ମୋ ଉପରେ ପ୍ରସନ୍ନ ରହୁ, କିଏ ବିଚାର କରୁଛି ଭଗବାନ ମୋ ଉପରେ ପ୍ରସନ୍ନ ରୁହନ୍ତୁ, ଜଗତରେ ସମସ୍ତେ ମୋର ଶତ୍ରୁ ହେଇଯାଆନ୍ତୁ ପ୍ରଭୁ ମୋ ଉପରେ ପ୍ରସନ୍ନ ରୁହନ୍ତୁ, ଏ କଥା କେତେଜଣ ବିଚାର କରୁଛନ୍ତି, କେତେଜଣ ବିଚାର କରୁଛନ୍ତି? ସେଥିପାଇଁ ମହାପ୍ରଭୁ କହିଲେ ରେ ଯିବ ଏ ଚାରି ଭାବଟାକୁ କୃଷ୍ଣ କହୁଛନ୍ତି, ମୁଁ ସିନା କହିଦେଇ ଆସିଲି ମନମନା ଭବ ମତ ଭକ୍ତ, ମନରେ ମୋତେ ଚିନ୍ତା କର। ମନରେ କେମିତି ଚିନ୍ତା ହବ? ଗୁରୁଦେବ କୁହନ୍ତି ସେ ସୁତ ମିତ ରମଣୀର ଚିନ୍ତା, ମୁଣ୍ଡ କ'ଣ କୃଷ୍ଣଙ୍କୁ ଚିନ୍ତା କରୁଛି? କରିପାରିବନି। ମନର କାମ ହେଲା ମନ ଯାହାକୁ ଭଲ ପାଇବ ତାକୁ ଚିନ୍ତା କରିବ। ଦେଖନ୍ତୁ ପରୀକ୍ଷା କରି, ସେ ଆପଣଙ୍କ ପୁଅ ଥିବ, ଆପଣ ପୁଅ ଆପଣ ଅଫିସରକୁ ପଳେଇଥିବେ, ଅଫିସକୁ ପଳେଇଥିବେ, ଅଫିସର ସାଙ୍ଗରେ କଥା ହଉ ଯଦି ଟିକେ ଅଫିସର ପଚାରି କ'ଣ ଆପଣ ଘରେ ସମସ୍ତେ ଭଲ ଅଛନ୍ତି? ଯେହେତୁ ପୁଅକୁ ଭଲ ପାଉଛନ୍ତି ସାଙ୍ଗେ ସାଙ୍ଗେ ଆଜ୍ଞା ମୋ ପୁଅ ନା ଏମିତି କରୁଛି, ଚକଲାମି କରୁଛି, ଏହା କରୁଛି, ସାଙ୍ଗେ ପୁଅ କଥା ଭଲ ଆରମ୍ଭ କରିଦେବେ। ଯଦି ସ୍ତ୍ରୀକୁ ଭଲ ପାଉଥିବେ ସାଙ୍ଗେ ସାଙ୍ଗେ ସ୍ତ୍ରୀ କଥା ଆରମ୍ଭ କରିଦେବେ। ମନର ଧର୍ମ ହେଲା ସେ ଯାହାକୁ ଭଲ ପାଇବ ତାକୁ ଚିନ୍ତା କରିବ, ତା କଥା କହିବ, ନହେଲେ କହିପାରିବ ମନର ଧର୍ମ। ଆଉ ମନ ଥରେ ଭଲ ପାଇଲା ପରେ ଦେଖିନାହାନ୍ତି ଆପଣ, ପ୍ରଭୁପାଦ ଜଣେ ପ୍ରଶ୍ନ କରୁଛନ୍ତି ଆଜ୍ଞା ଭକ୍ତ କିଭଳି ସବୁଆଡ଼େ ଭଗବାନଙ୍କୁ ଦେଖିବ, ଏଇଟା ସମ୍ଭବ ନା? ସମ୍ଭବ, ଆପଣ ଆପଣ ପୁଅକୁ ସବୁଆଡ଼େ ଦେଖୁଛନ୍ତି, ପ୍ରଭୁପାଦ ଉତ୍ତର ଦେଲେ ନା କେମିତି ଦେଖିଛନ୍ତି? ଆପଣ ପୁଅକୁ, ଆପଣ ଗୋଟିକିଆ ପୁଅ ତାକୁ ଯଦି ଭଲ ପାଇଛନ୍ତି, ପୁଅ ଯାଇଛି ସ୍କୁଲକୁ ବା ପୁଅ ଯାଇଛି ତା ମାମୁଁଘରକୁ, ତାର ତିନି ହଳ ଚପଲ ନୂଆ ଚପଲଟା ପିନ୍ଧିକି ସିଏ ତା ମାମୁଁଘରକୁ ପଳେଇଛି, କିନ୍ତୁ ଆଉ ପୁରୁଣା ଦୁଇ ହଳ ଚପଲ ତମ ଘରେ ଅଛି, ତୁମେ ତ ଚପଲକୁ ଦେଖିବ ସେଠି କ'ଣ ଦେଖିବ? ପୁଅର ପାଦକୁ ଦେଖିବ, ମୋ ପୁଅ ତ ଏମିତି ପିନ୍ଧିକି ଚାଲିଥିଲା, ଆଉ ଚପଲଟା ତାକୁ ଦେଖିଲା ବେଳକୁ ପୁଅର ସମ୍ପୂର୍ଣ୍ଣ ରୂପଟା ଚାଲି ଆସୁଛି, କାହିଁକି ନା ମନ ତାକୁ ଭଲ ପାଇଦେଇଛି, ପୁଅକୁ ମନ ଭଲ ପାଇଦେଇଛି। ଭଗବାନଙ୍କୁ ଯଦି ଜୀବ ଭଲ ପାଇବ ଏଇ ଯେଉଁ ଚାରିଟା ଭାବରେ, ଭଗବାନ ଆମଠୁ ଦୂରରେ ନୁହନ୍ତି, ବହୁତ ପାଖର ଲୋକ। ତେଣୁ ମହାପ୍ରଭୁ କହିଲେ ଚାରି ଭାବ ଭକ୍ତି ଦିଆ ନାଚାମୁ ଭୁବନ, ମୁଁ ନିଜେ ଯିବି ଚାରି ଭାବର ଭକ୍ତି ଦେବି। ସେଥିପାଇଁ ଚୈତନ୍ୟ ମହାପ୍ରଭୁ ଆସିଥିଲେ, ଏ ନାମ ମାଧ୍ୟମରେ ଦେଇଛନ୍ତି, ଶୁଦ୍ଧ ନାମ କଲା ପରେ ଆପଣଙ୍କ ଅନ୍ତରରେ ଭାବନା ଆସିବ ମୁଁ କୃଷ୍ଣଙ୍କୁ ଏଇଭଳି ଭାବରେ ସେବା କରିବି। ଗୁରୁପାଦାଶ୍ରୟ କରି ଶୁଦ୍ଧ ନାମ କଲେ ଅନ୍ତରରେ ଭାବନା ପ୍ରେରଣା ପ୍ରଭୁ ଦେବେ, ଆପଣଙ୍କ ଅନ୍ତରରେ ସେ ଭାବ ଆସିବ। ଭଗବାନ ଚିନ୍ତା କରୁଛନ୍ତି କ'ଣ କରି ମୋତେ ନଗଲେ ହବନି, ଏ ଚାରି ଭାବ ଭକ୍ତି ମୁଁ ଦେବି ଆଉ ନାମ ସଂକୀର୍ତ୍ତନ ପ୍ରଚାର କରିବି। ଆପଣ କରି ମୁଁ ଭକ୍ତ
ଭାବଙ୍ଗୀକାର ଆପନି କରି ମୁଁ ଭକ୍ତ ଭାବଙ୍ଗୀକାର ଆପନି ଆଚରି ଭକ୍ତି ଶିଖା ମୁଁ ସବାର ଆପନି ଆଚରି ଭକ୍ତି ଶିଖା ମୁଁ ସବାର ଆପନି ନା କହିଲା ଧର୍ମ ଶିଖାନ ନା ଯା ଆପନି ନା କହିଲେ ଧର୍ମ ଶିଖାନ ନା ଯା ଏଇ ତ ସିଦ୍ଧାନ୍ତ ଗୀତା ଭାଗବତେ କ
କୃଷ୍ଣ ଚିନ୍ତା କରୁଛନ୍ତି କୋଉଠି ନା ଗୋଲକ ବୃନ୍ଦାବନରେ, ଆରେ ମୁଁ ତ କହିଛି ଗୀତାର ବାଣୀ ଦେଇଛି, କିନ୍ତୁ ନିଜେ ଏଇ ଚାରି ଭାବର ଭକ୍ତି କିଭଳି କରିବାକୁ ପଡିବ ମୋତେ ଯାଇ ଶିଖିବାକୁ ପଡିବ। ଆପନି କରି ମୁଁ ଭକ୍ତି, ଚୈତନ୍ୟ ଚରିତାମୃତ ଆଦି ଲୀଳା, ଆପନି କରି ମୁଁ ଭକ୍ତ ଭାବ ଅଙ୍ଗୀକାର, ମୁଁ ନିଜେ ଭକ୍ତ ଭାବରେ ଯିବି। ଭକ୍ତ କେମିତି ହବାକୁ ପଡିବ, କୃଷ୍ଣ ନିଜେ ଶିଖିବା ପାଇଁ ଭକ୍ତ ଅବତାର ରୂପରେ ଆସିଲେ ଚୈତନ୍ୟ ମହାପ୍ରଭୁ ରୂପରେ, ସେ ନିଜେ ସ୍ୱୟଂ କୃଷ୍ଣ। କିନ୍ତୁ ଆପନି କରି ମୁଁ ଭକ୍ତ ଭାବ ଅଙ୍ଗୀକାର, ମୁଁ ଭଗବାନ ହେଇ କ'ଣ ଭକ୍ତି ଶିଖିପାରିବି? ଭଗବାନ ହେଇ ଭକ୍ତି ଶିଖିପାରିବିନି, ଭକ୍ତ ହେଇକି ଭକ୍ତି ଶିଖିବି। ସେଥିପାଇଁ ଆପନି କରି ମୁଁ ଭକ୍ତ ଭାବ ଅଙ୍ଗୀକାର, ଆପନି ଆଚରି ଭକ୍ତି ଶିଖା ମୁଁ ସବା, ମୁଁ କ'ଣ କରିବି ନା ନିଜେ ଭକ୍ତ ଭାବକୁ ଅଙ୍ଗୀକାର କରିବି, ନିଜେ ଭକ୍ତି ଆଚରଣ କରିକି ଶିଖେଇବି। ସେଥିପାଇଁ ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ପ୍ରାକ୍ଟିକାଲ ଟିଚର, ସିଏ ନିଜେ ଆଚରଣ କରି ଶିଖେଇଛନ୍ତି ଭକ୍ତି କିଭଳି କରିବାକୁ ପଡିବ। ଭଗବାନ ଶ୍ରୀକୃଷ୍ଣ କେବଳ ମୌଖିକ ପ୍ରବଚନ ଦେଇଛନ୍ତି, ଆଉ କଳିଯୁଗର ଲୋକମାନେ ସେ ଦୟାର୍ଦ୍ର ହୃଦୟ ଚିନ୍ତା କରୁଛନ୍ତି, ଆରେ ମୁଁ କେବଳ କହିଦେଇ ଆସିଲି ଗୀତାର ବାଣୀକୁ କିନ୍ତୁ ଲୋକ ବୁଝିପାରିବେନି, ମୋତେ ଯିବାକୁ ପଡ଼ିବ, ମୋତେ ଭକ୍ତ ଭାବ ଅଙ୍ଗୀକାର କରିକି ଆପନି ଆଚରି ଭକ୍ତି ଶିଖା ମୁଁ ସବାରେ, ନିଜେ ଆଚରଣ କରିକି ଭକ୍ତି ଶିଖେଇବି। କାହିଁକି ନା ଆଚରଣ ନ କଲେ କେହି ମାନିବେନି। ଆଜି ସମାଜରେ ଯଦି ଭକ୍ତି କତୁରୁ ଆରମ୍ଭ କରି ସାମାଜିକ ସ୍ଥିତି କତୁରୁ ଆରମ୍ଭ କରି ଧର୍ମ କତୁରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ର ପଡ଼ୁଛନ୍ତି, ଯେଉଁ ଯେଉଁ ସ୍ଥିତିକୁ ଯାଆନ୍ତୁ, ଆଜି ସବୁଆଡ଼େ ଯାହା କୁହନ୍ତି ଯେଉଁ ଡିଷ୍ଟର୍ବାନ୍ସ କ୍ରିଏଟ୍ ହେଇ, ଯେଉଁ ଅସୁବିଧା ସୃଷ୍ଟି ହେଇଛି, ତାର ମୁଖ୍ୟ କାରଣ ଯେଉଁମାନେ ଲିଡର ରହିଲେ ସେମାନେ ପ୍ରାକ୍ଟିକାଲ ମ୍ୟାନ୍ ଲୋକ ନୁହନ୍ତି, କେବଳ ଥିଓରିଟିକାଲ ସ୍ପିକର, ଦେ ଆର୍ ନଟ୍ ପ୍ରାକ୍ଟିକାଲ ଟିଚର। ଧର୍ମଟା କେବଳ ଗୋଟେ କଥା ନୁହେଁ ଯେ ମୁଖର ମୌଖିକ ବଚନ କରି କୁହାଯାଏ, ତାହେଲେ ପ୍ରବଚନ ଦିଆଯାଏ, ନା ନିଜେ ଆଚରଣ କରିବାକୁ ପଡିବ। ଯେଉଁମାନେ ନେତା ହେବେ ସେମାନେ ବି ରାଜନୀତି ଜିନିଷଟାକୁ ଆଚରଣ କରିବେ। ସାର୍ ଆମେ ଦେଖୁ ଛୋଟ ଛୋଟ ପିଲାବେଳେ ସାର୍ କହିବେ, ପୁଅ ସିଗାରେଟ୍ ବିଡ଼ି କେହି ଖାଇବନି, ସିଗାରେଟ୍ ବିଡ଼ି ଖାଇଲେ ଦାନ୍ତ ଖରାପ ହେଇଯିବ। କିନ୍ତୁ ରିସେସ୍ ହେଲା ମାନେ ସାର୍ କହିବେ, ବୋଲେ ବାପା ଗଲୁ ଗୋଟିଏ ସିଗାରେଟ୍ ନେଇଆସିବୁ, କିନ୍ତୁ ତୁମେ ତ ଆମକୁ ଶିଖେଇଲ ସିଗାରେଟ୍ ବିଡ଼ି ଖାଇବନି, କ'ଣ ପିଲା ହାତରେ ପଇସା ଦେଇକି ପଠାଉଛ ସିଗାରେଟ୍ ଆଣ, ପିଲା କ'ଣ ଶିଖିଲା? ସମାଜରେ ଆଜି ଅବସ୍ଥା ଆଜି ବିଗିଡ଼ିଛି କାହିଁକି? ମୁହଁରେ ମାଇକ୍ରୋଫୋନ୍ ଲାଗିଗଲେ ସମସ୍ତେ ବଡ଼ ବଡ଼ କଥା କହିବେ ସମସ୍ତେ, କିନ୍ତୁ ଆଚରଣ କରିବା ଲୋକ ନାହାନ୍ତି। ଆଚରଣ ହଉନି ମାନେ ଘରେ ଯଦି ଗୃହସ୍ୱାମୀ ଯିଏ ପୁରୁଷ ସିଏ ଯଦି ଆଚରଣ କରୁନି, ତା ସ୍ତ୍ରୀ କ'ଣ କହିବ? ମୋ ସ୍ୱାମୀ ତ ପାଞ୍ଚଟାରୁ ଉଠୁନି, ମୁଁ କାହିଁ ପାଞ୍ଚଟାରୁ ଉଠିବି? ସିଏ ତ ଆସି ଟିଭି ଦେଖୁଛନ୍ତି, ମୁଁ ତ ଟିଭି ଦେଖିବି। ପୁଅ କହିବ, ବାପା ତ ଟିଭି ଦେଖୁଛି, ମୁଁ ଟିଭି ଦେଖିବି। ଆଜି ଘର ପାଖରୁ ଆରମ୍ଭ କରି ଯଦି ସମାଜର ଯେଉଁ ପରିବର୍ତ୍ତନ ହେଇଛି, ତାର ମୁଖ୍ୟ କାରଣ ଯେଉଁମାନେ ଲିଡର୍ସ ରହିଲେ, ଯେଉଁମାନେ ସ୍ପିରିଚୁଆଲ ଲିଡର ହୁଅନ୍ତି, ମ୍ୟାଟେରିଆଲ ଲିଡର ହୁଅନ୍ତି, ସେମାନେ ଆଚରଣ କରୁନାହାନ୍ତି। ସେମାନେ ଆଚରଣ କରିକି କଥା କହିବାକୁ ପଡିବ। ଭଗବାନ ଗୀତାରେ କହିଲେ, ଯଜ୍ଜତ ଆଚରତି ଶ୍ରେଷ୍ଠ ତତ୍ତତ୍ ଏବ ଇତର ଜଣା ସଜତ ପ୍ରମାଣ କରୁତେ ଲୋକସ୍ତଦନୁ ବର୍ତ୍ତତେ। ବଡ଼ ବଡ଼ ଲୋକମାନେ ଯାହା କରିବେ, ନିଚ ଲୋକମାନେ ତ ଅଧିସ୍ତ ଅଧ ଅଧସ୍ତନରେ ଯେଉଁ ଲୋକମାନେ ଅଛନ୍ତି ସେଇଟାକୁ ସେ ପାଳନ କରିବେ। ରାମଚନ୍ଦ୍ର ମହାପ୍ରଭୁ କ'ଣ ସୀତାଙ୍କୁ ଜାଣନ୍ତିନି? ରାମଚନ୍ଦ୍ର ମହାପ୍ରଭୁ ସୀତାଙ୍କୁ ଜାଣନ୍ତିନି? ଭଲ ଭାବେ ଜାଣନ୍ତି ସେ ଲକ୍ଷ୍ମୀ ବୋଲି। ଅଗ୍ନି ପରୀକ୍ଷା ଦେଇକି ସେ ଆସିଛନ୍ତି, ତାଙ୍କର ସତୀତ୍ୱରେ କୌଣସି ସନ୍ଦେହ ନାହିଁ। ଏଇଟା କ'ଣ ରାମଚନ୍ଦ୍ର ମହାପ୍ରଭୁ ଜାଣିନଥିଲେ? ଏବଂ ନିଜେ ସେ ବଳରାମ କେବଳ ଏଇ ଗୋଟିଏ ଲୀଳାରୁ ଲକ୍ଷ୍ମଣ କ'ଣ ଥିଲେ, ସାନ ଭାଇ ଥିଲେ କି ନାହିଁ? ସେଇ ଅବତାର ପରେ କହିଲେ ମୋ ସାନ ଭାଇ ହେବିନି, ମୁଁ ଏଣିକି ଯେତେବେଳେ ଯିବି ବଡ଼ ଭାଇ ହେଇକି ଯିବି, କେବଳ ଏଇ ଲୀଳାରୁ। କାହିଁକି ପ୍ରଭୁ ଏମିତି ଲୀଳା କଲେ? ଲୋକମାନଙ୍କ ପାଇଁ ନା? ଲୋକମାନଙ୍କ ପାଇଁ, ମର୍ଯ୍ୟାଦା ପୁରୁଷ ତମେ। ସେ ସୀତାଙ୍କର ସତୀତ୍ୱରେ ତାଙ୍କର କୌଣସି ସନ୍ଦେହ ନାହିଁ, କିନ୍ତୁ ଗୁପ୍ତଚର ଭାବରେ ଯେତେବେଳେ ବୁଲୁଛନ୍ତି, ରାଜା ହେଇକି ତ ଦେଖିବେ ପ୍ରଜାମାନେ ଠିକ୍ ଅଛନ୍ତି କି ନାହିଁ। ପ୍ରଜାମାନେ କାଳେ ରାଜାଙ୍କ ବିରୁଦ୍ଧରେ ବା ରାଜାଙ୍କର ସେବାରେ ସନ୍ତୁଷ୍ଟ ଅଛନ୍ତି କି ନାହିଁ ବୁଲୁ ବୁଲି ଶୁଣିଲେ। ଗୋଟିଏ ରାତି ସେ ସ୍ତ୍ରୀ ଆସିନି, ତାର ସ୍ୱାମୀ ତାକୁ ବାରଣ କରୁଛି ସଭାରେ। ସେ ସ୍ତ୍ରୀ କହୁଛି, ଯଦି ସୀତା ଦେବୀ 14 ବର୍ଷ ବନବାସ ଗଲେ, ରାବଣ ତାଙ୍କ ପାଖରେ ରଖିଲେ, ରାମଚନ୍ଦ୍ର ମହାପ୍ରଭୁ ଆମ ରାଜା ଗ୍ରହଣ କଲେ, ତୁମେ କାହିଁ ଗ୍ରହଣ କରିବନି? ଏ ଗୋଟେ କଥା ଶୁଣିଦେଲେ ରାମଚନ୍ଦ୍ର ମହାପ୍ରଭୁ କହିଲେ, ନା ମୋତେ ଆଚରଣ କରିବାକୁ ପଡ଼ିବ, ମୁଁ କେବଳ କଥା କହିବିନି, ମୁଁ ମର୍ଯ୍ୟାଦା ପୁରୁଷୋତ୍ତମ। ଲକ୍ଷ୍ମଣ, ଗର୍ଭବତୀ ଅବସ୍ଥାରେ କୌଣସି ନାରୀକୁ ତ୍ୟାଗ କରାଯାଏ ନା। ସେ କ'ଣ ଜାଣନ୍ତି ନା ସୀତା ଦେବୀ ଲକ୍ଷ୍ମୀ ପରି ଏ ଅଗ୍ନି ପରୀକ୍ଷା ଦେଇକି ଆସିଛନ୍ତି ସେ ଲକ୍ଷ୍ମୀ ବୋଲି, କିନ୍ତୁ ତ୍ୟାଗ କଲେ ଆଚରଣ ପାଇଁ, ଲୋକରଞ୍ଜନ ପାଇଁ, ପ୍ରଜାନୁରଞ୍ଜନ ପାଇଁ। ମୁଁ ଯଦି ଆଚରଣ ନ କରିବି ତାହେଲେ ସମଗ୍ର ଅଯୋଧ୍ୟାରେ ଲୋକମାନେ ବିଗିଡ଼ିଯିବେ, ସେମାନଙ୍କ ସ୍ୱଭାବ ବଦଳିଯିବ। ତେଣୁ ସୀତା ଦେବୀ କହୁଛନ୍ତି, ଲକ୍ଷ୍ମଣ ତୁମେ ମୋତେ କେଉଁଠି ନେଇକି ଯାଉଛ? କିଛି କହୁନାହାନ୍ତି। ଲକ୍ଷ୍ମଣଙ୍କର ଏଭଳି ଅବସ୍ଥା ହେଇଛି, ଭାଇକି ପ୍ରତିରୋଧ କରିପାରୁନାହାନ୍ତି କି ମାଙ୍କୁ କହିପାରୁନାହାନ୍ତି, ଭାଇଙ୍କି କହିପାରୁନାହାନ୍ତି ଯେ ଭାଇ ଆପଣ କାହିଁକି ଏମିତି କରୁଛନ୍ତି, ଅନ୍ୟାୟ କରୁଛନ୍ତି। ସୀତା ଦେବୀ ଅଗ୍ନି ପରୀକ୍ଷା ଆପଣ କରିକି ତାକୁ ଆଣିଛନ୍ତି, ଆପଣ ତାଙ୍କର ସତୀତ୍ୱ ଉପରେ କିଭଳି ସନ୍ଦେହ କରୁଛନ୍ତି? ଏ ସେ ତ ଛାୟା ସୀତାଙ୍କୁ ରାବଣ ହରଣ କରିଥିଲା, ଇଏ କ'ଣ ଆପଣଙ୍କ ଶକ୍ତିକୁ ସେ ସ୍ପର୍ଶ କରିପାରିବ? ଏ କଥା କହିପାରୁନାହାନ୍ତି। ଆଉ ମା ପଚାରୁଛନ୍ତି, ସାଙ୍ଗେ ସାଙ୍ଗେ ରାମଚନ୍ଦ୍ର ମହାପ୍ରଭୁ ଆଦେଶ ଦେଲେ, ଲକ୍ଷ୍ମଣ ତୁମେ ସୀତାଙ୍କୁ ନେଇ ଛାଡ଼ି ଦେଇ ଆସ, ସିଏ ଅଯୋଧ୍ୟାର ସୀମା ଭିତରେ ରହିପାରିବେ ନା, ଏ ରାଜଦରବାରରେ ତାଙ୍କର ଆଉ ସ୍ଥାନ ନାହିଁ। କାହିଁକି? କାହିଁକି ଉତ୍ତର ଦେଇପାରିବିନି। ତୁମେ ମୋର କନିଷ୍ଠ ଭାଇମାନେ ମୋର ଆଦେଶକୁ ତୁମେ ପାଳନ କରିବ। ଚାଲିଲେ ଲକ୍ଷ୍ମଣ, ଲକ୍ଷ୍ମଣ ଯାଉଛନ୍ତି, ମା ଯାଉଛନ୍ତି, ବାରବାର ମା ପଚାରୁଛନ୍ତି, କାହିଁକି ମୋତେ ନେଇକି ଯାଉଛ, କେଉଁଠିକି ନେଇକି ଯାଉଛ? ଏଇ ପଦେ କଥା କହିପାରୁନାହାନ୍ତି ଲକ୍ଷ୍ମଣ। ଯେତେବେଳେ ଅଯୋଧ୍ୟା ସୀମା ସରିଛି, ରଥକୁ ରଖିଲେ ଏବଂ ମା ଓହ୍ଲେଇଲେ, କହିଲେ ମା ଏଠୁ ଓହ୍ଲା, ଓହ୍ଲେଇଲେ। ତାଙ୍କ ମା ଛଡ଼ା କୌଣସି ସିଂହାସନ ସେ ଦେଇନାହାନ୍ତି, ଓହ୍ଲେଇଲେ। ଲକ୍ଷ୍ମଣ ଓହ୍ଲେଇଲେ, ପ୍ରଣାମ କଲେ, ପ୍ରଣାମ କରି କେବଳ ଗୋଟିଏ କଥା କହିଲେ, କହିଲେ ପ୍ରଭୁ ମୋର ଜ୍ୟେଷ୍ଠ ଭ୍ରାତା ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଆପଣଙ୍କୁ ତ୍ୟାଗ କରିଛନ୍ତି। ଏତିକି କହିବା ମାତ୍ରେ ସୀତା ଦେବୀ ମୂର୍ଚ୍ଛିତ ହେଲେ। ଏ ମୂର୍ଚ୍ଛିତ ଅବସ୍ଥାରେ ଏ ଅଶ୍ୱ ବାହକକୁ କହିଲେ, ଶୀଘ୍ର ଚାଲ ରଥ ଫେରା। ଏବଂ ସୀତା ଦେବୀ ମୂର୍ଚ୍ଛିତ ଅଛନ୍ତି, ସେଇ ଅବସ୍ଥାରେ କାନ୍ଦି କାନ୍ଦି ଶପଥ ନେଇକି ଆସିଛନ୍ତି, ମୁଁ ଆଉ ଛୋଟ ଭାଇ ହେଇକି ରହିବିନି। ଛୋଟ ଭାଇ ହେଇକି ରହିଲା ମାନେ ସବୁବେଳେ ତାଙ୍କର ଆଦେଶ ମାନିବାକୁ ପଡ଼ିବ, ମୁଁ ଏଇ ପରଠାରୁ ଯେଉଁ ଅବତାରରେ ଆସିବି ବଡ଼ ଭାଇକି ଆସିବି। ଦେଖନ୍ତୁ ତୃତୀୟା ପରେ ଦ୍ୱାପର ଆସିଗଲେ, ଯେତେବେଳେ ଆସିଲେ ବଳରାମ, ସେତେବେଳେ ବଳରାମ ହେଇକି ଆଇଲେ, କହିଲେ ନା ନା ନା, ଆଉ ରାମ ଅବତାରରେ ବହୁତ କଷ୍ଟ ସହିଛି, ମାଙ୍କୁ ବି ବହୁତ କଷ୍ଟ ଦେଇଛନ୍ତି, ମୁଁ କିଛି ଆକଟ କରିପାରୁନି କାରଣ ମୁଁ ବଡ଼ ହୁଁ। କିନ୍ତୁ ବଳରାମ ଡାକିଦେବେ ମାନେ, ସେଥିପାଇଁ ଯେତେ ଯେତେ ଦୁଷ୍ଟ କାମ କରିଛନ୍ତି ବଳରାମଙ୍କୁ ନେଇନାହାନ୍ତି, ସେଇଦିନ ସେଦିନ ଜାଣିଛନ୍ତି ବଳରାମଙ୍କର ଜନ୍ମ ନକ୍ଷତ୍ର ଥିବ। ଯେଉଁଦିନ କାଳିଆ ଦମନ ଲୀଳା ହେଲା, ବଳରାମ ଥିଲେ କ'ଣ ଛାଡ଼ି ଦେଇଥାନ୍ତେ କୃଷ୍ଣଙ୍କୁ? ସେଦିନ ନଥିଲେ। ବ୍ରହ୍ମାଙ୍କର ଗୋବତ୍ସାହରଣ ହେଲା, ସେଦିନ ବଳରାମ ନଥିଲେ। ଯେତେ ଯେଉଁ ଯେଉଁଦିନ ଦୁଷ୍ଟ କାମ ଭଗବାନ କରିଛନ୍ତି ସେଦିନ ବଳରାମ ନଥିଲେ, କାରଣ ଅଘାସୁର ବଧ ଯେଉଁଦିନ ହେଇଛି ସେଇଦିନ ବ୍ରହ୍ମା ଆସିଛନ୍ତି, ସେଦିନ ବଳରାମଙ୍କର ଜନ୍ମ ନକ୍ଷତ୍ର। ବଡ଼ ଭାଇ ବା ଶପଥ କରିଛନ୍ତି ରାମ ଅବତାରରୁ, ମୁଁ ସାନ ହେଇକି ବହୁ କଷ୍ଟ ପାଇଲି, କାରଣ ଏ ଲୋକ ରଞ୍ଜନ ପାଇଁ, ମର୍ଯ୍ୟାଦା ପାଇଁ, ଲୋକ ଶିକ୍ଷା ପାଇଁ ଏତେ କଷ୍ଟ ସହିବାକୁ ପଡ଼ିବ ଭଗବାନଙ୍କୁ, ମୁଁ ଏଇଟା ସହିପାରିବି। ମୁଁ ବଡ଼ ଭାଇ ହେବି, ଆଉ ଯେତେବେଳେ ଯାହା କରିବି ମୁଁ ଶାସନ କରିବି, ଅଧିକାର ମୋର ରହିବ, ସେଥିପାଇଁ ବଡ଼ ହେଲି। ହେ ପ୍ରଭୁ, ଲୋକରଞ୍ଜନ ଆଉ ଆଚରଣ, ମହାପ୍ରଭୁ ସେ କଥା କହୁଛନ୍ତି। ମୁଁ କେବଳ ଗୀତାରେ ପ୍ରବଚନ ଦେଇକି ପଳେଇ ଆସିଛି, ମୁଁ କୃଷ୍ଣ, ମୁଁ କହିଲି ମୋର ସବୁ ଧର୍ମ ଛାଡ଼ି ମୋର ଶରଣ ନିଅ, କିନ୍ତୁ ଯିବ ଶରଣ କେମିତି ନବ ମୁଁ ଦେଖିବାକୁ ପଡ଼ିବ ମୋତେ, ଆପଣି କରି ମୁଁ ଭକ୍ତ ଭାବ ଅଙ୍ଗୀକାର, ଭକ୍ତ ଭାବକୁ ଅଙ୍ଗୀକାର କରିବି, ଆପଣି ଆଚରି ଭକ୍ତି ଶିଖାମ ସବା, ମୁଁ ନିଜେ ଆଚରଣ କରିକି ଶିଖେଇ ଭକ୍ତି କିଭଳିଆ, ମହାପ୍ରଭୁ ଆଚରଣ କରିକି ଦେଖେଇଛନ୍ତି ଭକ୍ତ କିଭଳି ହେବାକୁ ପଡ଼ିବ, କଥାରେ ନାହିଁ କାର୍ଯ୍ୟରେ।
ଯୁଗ ଧର୍ମ ପ୍ରବର୍ତ୍ତନ ହଏ ଅଂଶ ହୈତେ, ଯୁଗ ଧର୍ମ ପ୍ରବର୍ତ୍ତନ ହଏ ଅଂଶ ହୈତେ, ଆମା ବିନା ଅନ୍ୟ ନାରେ ବ୍ରଜ ପ୍ରେମ ଦିତେ, ଆମା ବିନା ବ୍ରଜ ପ୍ରେମ ଦିତେ, ତାହାତେ ଆପନ ଭକ୍ତ ଗଣ କରି ସଙ୍ଗେ, ତାହାତେ ଆପନ ଭକ୍ତ ଗଣ କରି ସଙ୍ଗେ, ପୃଥିବୀତେ ଅବତରୀ କରିମୁ ନାନା ରଙ୍ଗେ, ପୃଥିବୀତେ ଅବତରୀ କରିମୁ ନାନା ରଙ୍ଗେ, ଅତ ଭାବି କଳି କାଳେ ପ୍ରଥମ ସନ୍ଧ୍ୟା, ଅତ ଭାବି କଳି କାଳେ ପ୍ରଥମ ସନ୍ଧ୍ୟା, ଅବତୀର୍ଣ୍ଣ ହେଲା କୃଷ୍ଣ ଆପଣି ନଦିଆ, ଅବତୀର୍ଣ୍ଣ ହେଲା କୃଷ୍ଣ ଆପଣି ନଦିଆ,
ଅବତୀର୍ଣ୍ଣ ହୈଲ କୃଷ୍ଣ ଆପଣି ନଦିଆ। ଭଗବାନ ଚୈତନ୍ୟ ମହାପ୍ରଭୁ ଅବତାର ନୁହନ୍ତି, ସ୍ୱୟଂ ଅବତାରୀ ଶ୍ରୀକୃଷ୍ଣ। ଅତ ଭାବି କଳିକାଳ ପ୍ରଥମ ସନ୍ଧ୍ୟା, ଅବତୀର୍ଣ୍ଣ ହୈଲ କୃଷ୍ଣ ଆପଣି ନଦିଆ। ଏଣେ ଅଦିତ ଆଚାର୍ଯ୍ୟ କଳିଯୁଗରେ ଲୋକମାନଙ୍କର ଭକ୍ତି ଗନ୍ଧ ବିହୀନ ଅବସ୍ଥା ବିଷୟ ଭୋଗ କରୁଛନ୍ତି, ଏମାନଙ୍କର ଉଦ୍ଧାର କେମିତି ହେବ, ଏଥିପାଇଁ ଗଙ୍ଗା ଜଳ ତୁଳସୀ ଦେଇକି ପ୍ରାର୍ଥନା କରୁଛନ୍ତି। ଏଣେ ବୈବସୁତ ମନୁଙ୍କର ଶାସନ କାଳ ଭଗବାନ ଶ୍ରୀକୃଷ୍ଣ ଆସିଗଲେଣି, ତାର ପରବର୍ତ୍ତୀ କଳିଯୁଗରେ ଚୈତନ୍ୟ ମହାପ୍ରଭୁ ଆସିବେ, ଏ ସମୟ ଆସିଗଲେଣି। ଏଣେ କୃଷ୍ଣ ବି ନିଜେ ଚିନ୍ତା କରୁଛନ୍ତି ଏ କଥା, ମୁଁ ଯିବି ଆପଣି କରି ମୁଁ ଭକ୍ତ ଭାବ ଅଙ୍ଗୀକାର, ଆପଣି ଆଚରି ଭକ୍ତି ଶିଖା ମୁଁ ସବା, ଆପଣି ଆଚରଣ ନା କହିଲେ ଧର୍ମ ଶିକ୍ଷା ନଯାଏ, ଏଇ ତ ସିଦ୍ଧାନ୍ତ ଗୀତା ଭାଗବତେ କହେ, ନିଜେ ଆଚରଣ ନ କଲେ ଧର୍ମ ଶିକ୍ଷା ଦିଆହେଇପାରିବନି। ଆଜି ଆଜି ଯଦି ଧର୍ମ ଶିକ୍ଷାର ପ୍ରଭାବ ସମାଜ ଉପରେ କାହିଁକି ପଡ଼ୁନି, ଆଚରଣ ନାହିଁ, ଆଚରଣ ବହୁତ ଗୁରୁତ୍ୱ, କଥା କହିଲେ କିଏ ମାନିବେ, ଆଚରଣ ରହିଲେ ଆପଣଙ୍କ ଅନ୍ତରରେ କୃଷ୍ଣ ଅଛନ୍ତି, ମୋ ଅନ୍ତରରେ କୃଷ୍ଣ ଅଛନ୍ତି, ମୁଁ ଏଠି କାହିଁକି ବସିକି ଏଠି ହରି କଥା କହୁଛି, କୃଷ୍ଣ ଜାଣନ୍ତି ନା, ମୁଁ କୃଷ୍ଣଙ୍କୁ ଠକେଇ ପାରିବି କି, ଯେ ସବୁଠୁ ଜଗତର ବଡ଼ ଠକ, ତାଙ୍କୁ ଠକେଇ ପାରିବି ମୁଁ ଏଠି କାହିଁକି ବସିକି ହରି କଥା କହୁଛି ସେ ଜାଣିଛନ୍ତି, ଆପଣ ଏଠି କାହିଁକି ବସିକି ଶୁଣୁଛନ୍ତି ସେ ଜାଣିଛନ୍ତି, ଯଦି ମୁଁ ପ୍ରଭୁଙ୍କର ପ୍ରୀତିବିଧାନ ପାଇଁ ନ କହିବି ସେ ଜାଣିପାରିବେ, ଅନ୍ତରରେ ଭାବଟାକୁ ସେ ଜାଣୁଛନ୍ତି, ତେଣୁ ଆଚରଣ ଅନ୍ତରରେ କ'ଣ ଆମେ ଚାହୁଁଛେ ପ୍ରଭୁ ଜାଣନ୍ତି, କେବଳ କଥା କହିଲେ ସମାଜରେ ପ୍ରଭାବ ପଡ଼ିବନି, ଆଚରଣ ଦରକାର। ମହାପ୍ରଭୁ ସେଥିପାଇଁ କହିଲେ ଆରେ ମୋର କ'ଣ ଯିବା ଦରକାର ଅଛି, ଯୁଗଧର୍ମ ପ୍ରବର୍ତ୍ତନ ହୟ ଅଂଶ ହୋଇତେ, ମୁଁ ନଗଲେ ବି ଆଚ୍ଛା ଭଗବାନ କ'ଣ ନ ଆସିଲେ ବୈକୁଣ୍ଠରେ ବା ଗୋଲକ ବୃନ୍ଦାବନ ରହି କ'ଣ ଅସୁରମାନଙ୍କୁ ମାରିପାରିବେନି, ଆଜ୍ଞା ଅସୁରମାନଙ୍କୁ ସଂକଳ୍ପରେ ମାରିଦେବେ, ଯୁଦ୍ଧ ପୂର୍ବରୁ କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ଯୁଦ୍ଧ ହବା ପୂର୍ବରୁ ଭଗବାନ ତ ଅର୍ଜୁନ କହିଦେଇଛନ୍ତି, ଅର୍ଜୁନ ଆରେ ମୁଁ ଏମାନଙ୍କୁ ସବୁ ମାରିସାରିଛି, ଅର୍ଜୁନ କହିଲେ କେମିତି ମାରିଛନ୍ତି ମ, ଏବା ଅସ୍ତ୍ର ଧରିକି ସବୁ ଠିଆ ହେଇଛନ୍ତି ରଥରେ, ଆପଣ ମାରିଲେ କେମିତି, ଯଦି ମାରିଛନ୍ତି ଏମାନେ ଅସ୍ତ୍ର ଧରି କେମିତି ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଇଛନ୍ତି, କହିଲେ ଏ କାଠ ପିତୁଳିକା ଭଳିଆ ସବୁ ନାଚୁଛନ୍ତି, ଦେଖିଛନ୍ତି ନା ଆପଣ କଣ୍ଢେଇ ଖେଳ ହୁଏ ପଛରେ ସୂତା ଧରିକି ଟଣାଯାଏ, ଆରେ ସୂତା ମୋ ହାତରେ ଅଛି, ଏ କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ଯେତେ ଜଣ ଅଛନ୍ତି ତାଙ୍କୁ ସମସ୍ତେ ମରିସାରିଲେଣି, ଯେଉଁମାନେ ବଞ୍ଚିବା ଲୋକ ଲିଷ୍ଟ ମୋ ପାଖରେ ଅଛନ୍ତି, ଆଉ ଆଙ୍କୁ ସୂତା ଧରିକି ମୁଁ ସବୁ ନଚଉଛି, ମୁଁ ବା ସୂତ୍ରଧର। ଆଉ ଭଗବାନ କହିଲେ ଯଦି ଅର୍ଜୁନ ପଚାରୁଛନ୍ତି ସମସ୍ତଙ୍କୁ ମାରିଦେଇଛ ତାହେଲେ ମତେ ଯୁଦ୍ଧ କରିବା ପାଇଁ କାହିଁକି କହୁଛ? ରେ ବୋକା, ତତେ ମୁଁ ଯଶସ୍ୱୀ କରିବା ପାଇଁ ଚାହୁଁଛି। ଆରେ ମାରିବା ଲୋକକୁ ତୁ ମାରିକି ବଡ଼ ହ ସାର୍ଟିଫିକେଟ ନେ, ମାରିବା ଲୋକଟା ବଞ୍ଚିବା ଲୋକକୁ ମାରିଥିଲେ କିଛି କୀର୍ତ୍ତି ହେଇଥାନ୍ତା। ମୁଁ ଆମେ ମାରିଦେଇଛି ନିହିତମ ପୂର୍ବମେ ଏବଂ ନିହତମ ପୂର୍ବମେ ଏବଂ ମୋ ପୂର୍ବରୁ ଏମାନଙ୍କୁ ମାରିଦେଇଛି, ମୋ ଦୃଷ୍ଟିପାତ୍ରରେ ମୋ ସଂକଳ୍ପ ମାତ୍ରରେ ମାରିବା ଲୋକକୁ ତୁ ଅସ୍ତ୍ର ମାରିକି ବିଜୟୀ ହ। ସମସ୍ତେ କହିବେ ଅର୍ଜୁନ ଜୟୀ କଲେ, ଅର୍ଜୁନ ଜୟୀ ହେଲେ ମହାଭାରତ ଯୁଦ୍ଧରେ ସମସ୍ତଙ୍କୁ ମାରିଲେ। ଆରେ ମୋ ଭକ୍ତକୁ ମୁଁ ବଡ଼ କରିବା ପାଇଁ ମୁଁ ଚାହେଁ ବା, ମାନେ ମୋର ଯୁଦ୍ଧ କ'ଣ ଦରକାର? ମୁଁ ସଂକଳ୍ପରେ କ'ଣ ମାରିପାରିବିନି? ମୁଁ ସଂକଳ୍ପରେ ବ୍ରହ୍ମାଙ୍କୁ କେବଳ କହୁଛି ବ୍ରହ୍ମା ସୃଷ୍ଟି ଆରମ୍ଭ କର, ସୃଷ୍ଟି ଆରମ୍ଭ ହେଇଯାଉଛି। ମୁଁ ସଂକଳ୍ପ କରିକି ବ୍ରହ୍ମାଙ୍କୁ ବେଦଜ୍ଞାନ ଦେଇପାରିଲି, ମୁଁ ସଂକଳ୍ପ କରିବି ଶିବଜୀ ପ୍ରଳୟ ଆରମ୍ଭ କରିବେ, ତାଣ୍ଡବ ନୃତ୍ୟ ଆରମ୍ଭ କରିବେ, ପ୍ରଳୟ ହେଇଯିବ। ଆଉ ଭଗବାନ କ'ଣ ସଂକଳ୍ପ କରିକି ଏଇଟା କରିପାରିବେନି? ଅସୁରମାନଙ୍କୁ ମାରଣ କରିପାରିବେନି? ଧର୍ମ ପ୍ରବର୍ତ୍ତନ କରିପାରିବେନି? କରିପାରିବେ, କିନ୍ତୁ ସଂକଳ୍ପ କରି ଗୋଟିଏ କାମ କରିପାରିବେନି। ଭଗବାନ କ'ଣ କରିପାରିବେ? ଭକ୍ତକୁ ସଂକଳ୍ପ କରି ସୁଖୀ କରିପାରିବେ? ସଂକଳ୍ପ କରିକି ସେ ସୁଖୀ କରିଦେଇପାରିବେ? କରିପାରିବେ, ପାଖରେ ପାଇକି ଭକ୍ତ ସିଏ ଗୋଟିଏ ମୁହୂର୍ତ୍ତକୁ ତ୍ରୁଟି ଯୁଗାଇତମ ତମ ଅପଶ୍ୟତା, ଗୋପୀମାନେ କହୁଛନ୍ତି ଗୋପୀ ଗୀତାରେ, ତ୍ରୁଟି ଯୋଗାଇତେମ ତମ ଅପଶ୍ୟତାମ। ପ୍ରଭୁ ଅଟତି ଯଦ ଭବାନ ତ୍ରୁଟି ଯୋଗାଇତେ ତ୍ୱାମ ଅପଶ୍ୟତାମ କୁଟିଲ କୁନ୍ତଳମ ଶ୍ରୀମୁଖମ ଚତେ ଜଡ଼ ଉଦେକ୍ଷତା ପକ୍ମ କୃନ୍ଦୃଷା। ଗୋପୀମାନେ ଗୋପୀ ଗୀତରେ କହୁଛନ୍ତି, ଅଟତି ଯଦ ଭବାନ ଅନ୍ନିକାନନମ, ହେ କୃଷ୍ଣ ତୁମେ ଯେତେବେଳେ ବୃନ୍ଦାବନକୁ ପଳାଉଛ, କୃଷ୍ଣ ସଂକଳ୍ପର ଭକ୍ତକୁ ସୁଖ ଦେଇପାରିବେ? ସଂକଳ୍ପର ସବରିକୁ ସୁଖ ଦେଇପାରିବେ? କରିପାରିବେ? ସଂକଳ୍ପରେ ଗୋପୀମାନଙ୍କୁ ସୁଖ ଦେଇପାରିବେ? ପାରିବେନି।
ହରେ ରାମ 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 ହରେ ହରେ।
ଭକ୍ତ ଏ ପ୍ରସଙ୍ଗରେ ଥିଲେ, ଭକ୍ତକୁ ଭଗବାନ ସଂକଳ୍ପ କରି ସୁଖୀ କରିପାରିବେନି। ଯେଉଁ ଗୋପୀମାନେ ଭଗବାନଙ୍କର ନିତ୍ୟ ପାର୍ଷଦ ସେମାନଙ୍କୁ ଧରିକି ଗୋଲକ ବୃନ୍ଦାବନ ଆସିଛନ୍ତି, କିନ୍ତୁ ଗୋଲକ ବୃନ୍ଦାବନରେ ଗୋଟିଏ ଜିନିଷ ନାହିଁ, ବୈକୁଣ୍ଠରେ ଗୋଟିଏ ଜିନିଷ ନାହିଁ, ବିରହ ନାହିଁ, ସେଠି ବିରହ ରସ ନାହିଁ, ସେଠି ନିତ୍ୟ ମିଳନ, ସେଠି ଜନ୍ମଲୀଳା ନାହିଁ, ଭଗବାନ ସେଠି ବାଳକ ନାହାନ୍ତି, ସବୁବେଳେ ନିତ୍ୟ କିଶୋର ହେଇକି ରହିଛନ୍ତି। ତେଣୁ ଯେଉଁ ଗୋପୀମାନେ ବୃନ୍ଦାବନରେ କୃଷ୍ଣଙ୍କୁ ସବୁବେଳେ ଦେଖନ୍ତି, କିନ୍ତୁ ଗୋପୀ ଗୀତରେ କ'ଣ କହୁଛନ୍ତି ନା, ଅଟତି ଯଦ ଭବାନ ଅନ୍ନିକାନନମ ତ୍ରୁଟି ଯୁଗାଇତେ ତ୍ୱାମ ଅପଶ୍ୟତାମ। ହେ କୃଷ୍ଣ, ଆପଣଙ୍କୁ ଗୋଟେ ଆପଣ ଯେତେବେଳେ ବଣକୁ ପଳାନ୍ତି, ଗୋଟିଏ ମୁହୂର୍ତ୍ତ ଆମକୁ ତ୍ରୁଟି ଯୁଗ ଭଳି ଲାଗେ। ସଂକଳ୍ପ କରିକି ଭଗବାନ ଭକ୍ତକୁ ସୁଖୀ କରିଦେବେ? ଆଉ କୁଟିଳ କୁନ୍ତଳମ, ଆପଣଙ୍କର କୁଟିଳ କୁନ୍ତଳ ସେ କେଶ ସେ ମୁଖମଣ୍ଡଳକୁ ଦେଖି ଆମେ କେବଳ ନିନ୍ଦା କରୁଛୁ, କାହାକୁ ନା ପକ୍ଷ କୃଦୃଶାମ, ସେ ବ୍ରହ୍ମାଙ୍କୁ ନିନ୍ଦା କରୁଛୁ। ବ୍ରହ୍ମାଙ୍କୁ ଗୋପୀମାନେ ଗାଳି ଦିଅନ୍ତି, ବ୍ରହ୍ମା ମାନେ ଯେ ଭଗବାନ ବ୍ରହ୍ମାଙ୍କୁ ବସେଇଛନ୍ତି ସୃଷ୍ଟି କରି, ଆମେ ଭୁଲ କରିଛନ୍ତି, ଆମକୁ ବସିବା ଦରକାର। ଚୈତନ୍ୟ ଚରିତାମୃତରେ ଭଗବାନଙ୍କର ଭକ୍ତ ଭଗବାନଙ୍କୁ ପାଇବା ପାଇଁ ଏତେ ତାର ଅନ୍ତରର ବ୍ୟାକୁଳତା, ସଂକଳ୍ପ କରିକି ଭଗବାନ ଅସୁରକୁ ମାରିପାରିବେ, ସଂକଳ୍ପ କରିକି ଯୁଗଧାନ ପ୍ରବର୍ତ୍ତନ କରିପାରିବେ, କିନ୍ତୁ ସଂକଳ୍ପ କରିକି ଭକ୍ତକୁ ସୁଖୀ କରିପାରିବେନି। ଏ ଶକ୍ତି ପ୍ରଭୁଙ୍କର ନା, କାହିଁକି ନା ଭକ୍ତ ଭଗବାନଙ୍କ ସୃଷ୍ଟିକୁ ନିନ୍ଦା କରୁଛି, ଗୋପୀମାନେ ଭଗବାନଙ୍କୁ ନିନ୍ଦା କରୁଛନ୍ତି, ଏ ବ୍ରହ୍ମାଙ୍କୁ ନିନ୍ଦା କରୁଛନ୍ତି।
କୋଟି ନେତ୍ର ନାହିଁ ଦିଲ ସବେ ଦିଲ ଦୁଇ, କୋଟି ନେତ୍ର ନାହିଁ ଦିଲ দুই তাহাতে নিমিষে কৃষ্ণ কি দেখিবি মোহি তাহাতে নিমিষে কৃষ্ণ কি দেখিবি মোহি অতৃপ্তি হইয়া করে বিধির নিন্দনা অতৃপ্তি হইয়া করে বিধির নিন্দনা অবিদগ্ধ বিধি ভালো না জানে সৃজন অবিদগ্ধ বিধি ভালো না জানে সুজন
প্রতিদিন কৃষ্ণকে দেখুছেন কিন্তু গোটিয়ে মুহূর্ত ভগবান শ্রীকৃষ্ণ বৃন্দাবনকে গোচারণ করার চলছেন গোপপুরর অটতি যদ ভগবান অন্নিকাননম ত্রুটি যুগায়িতেম ত্বাম অপশ্যতাম হে কৃষ্ণ ত্রুটি গোটিয়ে ত্রুটি আমাকে যুগ ভাল লাগুছি ত্বাম অপশ্যতাম আপনার দেখা আমি এত ব্যাকুল হয়ে যাচ্ছি পক্ষম ক্ষুদ্র সাম এই ব্রহ্মা যে সৃষ্টি করছেন ব্রহ্মাঙ্ক সৃষ্টির গোটিয়ে ভুল অছি ভগবানকে দেখি ভক্ত এত আনন্দ হুয়ে ভগবান বৈকুণ্ঠ রইকি তাঁকর আনন্দ সেভাবে আনন্দ দিয়েপারে সংকল্প করি ভক্ত সুখ করে পারে গোপী মানে কৌন অতৃপ্তি হইয়া করে বিধির নিন্দন অবিদগ্ধ বিধি ভালো না জানে সৃজন এই বিধি ব্রহ্মা ঠিক সৃষ্টি করে শিখিনি না কী না কোটি নেত্র নাই দিল সবে দিল দুই আরে সংসার কু দেখা কতটা আখি দরকার কি সংসার কু দেখা দুইটা আখি যথেষ্ট আখি নথিবা লোক বি সংসার কু দেখুছি অন্ধ কোন সংসার কু দেখুনি অন্ধ বি আখি নাই সে পিলা ছুয়া সংসার করে দিয়েছে সে পয়সা কণ দেছে সে গাড়ি জান দেছে ইয়ে এইটা সংসার কু দেখা দুইটা চক্ষু যথেষ্ট গোপী মানে কৌন ব্রহ্মা কী ভুল করছেন না অতৃপ্তি হইয়া করে বিধির নিন্দন কৃষ্ণকে দেখি অতৃপ্তি হচ্ছে আরে কম সময় কৃষ্ণ রয়েছে সকাল উঠবে গোচারণ করার পড়বে পুরো সন্ধ্যাবেলকে আসবে এই সকাল টিকি মুখ দেখবু সন্ধ্যাবেল টিকি মুখ দেখবু এতিকি সময় তা ভিতরে পুরো দুইটা আখি দিয়েছেন ব্রহ্মা অবিদগ্ধ বিধি ভালো না জানে সুজন এ অবিদগ্ধ বিধি এটা ব্রহ্মার বুদ্ধি নাই না কী ব্রহ্মার বুদ্ধি নাই না কোটি নেত্র নাই দিল সবে দিল দুই আরে যে সেটা সংসার কু দেখা চাহুছি তাকে দুইটা নেত্র দরকার যে কৃষ্ণ কু দেখা চাহুছি গোপী মানে তার কেতটা নেত্র দরকার না কোটি নেত্র দরকার আমি আমার কোটি নেত্র দরকার হাউ দুইটা নেত্র দে যদি ব্রহ্মা দুইটা নেত্র দে তা ভিতরে গোটা অড়ুয়া কলা কন কলা তাহতে নিমিষে কৃষ্ণ কি দেখিবি মুই তা ভিতরে পুরো আখির পতাটা পড়ি যাচ্ছি গোপী মানে কৌন কৃষ্ণ কু দেখা কোটি নেত্র দরকার আর যদি বি ব্রহ্মা দেলা চক্ষু দুইটা চক্ষু দেলা সে দুইটা চক্ষু দিয়ে থাকে এমনি দিদিন আখির পরদাটা ন পড়া যে আখির পরদা পড়ি যাচ্ছি এতিকি সময় বিরহ গোপী মানে ভগবান শ্রীকৃষ্ণঙ্কর রূপকু ন দেখি বিরহরে বিরহান্বিত হয়ে যাচ্ছে ব্রহ্মা কু গাড়ি দিকে কৌন অবিদগ্ধ বিধি বা না জানে সৃজন এ ব্রহ্মা তা কি বসেলা কি তা ব্রহ্মা পোস্টরে বসেলা সে সৃষ্টি শিখি নাই কৃষ্ণ কু দেখা কোটি নেত্র দেলানি পুরো দুইটা নেত্র দেলা দুইটা নেত্র দেখি পুরো তাহলে পলক পকাইলা আর সংকল্প করি ভগবান কেমন ভক্ত সুখী করেদেবে দেখু দেখি কৌন এ কথা অটতি যদ ভগবান অন্নিকাননম ত্রুটি যোগাইতে ত্বাম অপশ্যতাম মহাপ্রভু যেতবে ভক্ত হবার আসবে সেই কৃষ্ণ যে গোপী মানে যে প্রার্থনা করতে মহাপ্রভু সেই প্রার্থনা করতে সে ভাবে গোপী ভাবে রাধা ভাবে সবুলে ত্রুটি মহাপ্রভু কহিলেন না আমার যুগায়িতম নিমিষেণ চক্ষুষা প্রবৃতায়িতম শূন্যায়িতম জগৎ সর্বম গোবিন্দ বিরহেণ মে গোপী ভাবকে নিয়ে আসবে গোপী মানে যা কৌলে এটি সে কথা কৌন শূন্যায়িতম জগৎ সর্বম গোবিন্দ বিরহেণ মে
ଗୋଟିଏ କ୍ଷଣରେ ଗୋବିନ୍ଦଙ୍କ ବିରହରେ ଏ ଜଗତଟା ଶୂନ୍ୟ ଭଳି ଲାଗୁଛି।
ଗୋବିନ୍ଦ ବିରହେ ଶୂନ୍ୟ ହୈଲ ତ୍ରିଭୁବନ, ଗୋବିନ୍ଦ ବିରହେ ଶୂନ୍ୟ ହୈଲ ତ୍ରିଭୁବନ, ତୁଷାନଳେ ପୁଡ଼େ ଜନ ନା ଯାଏ ପରାଣ, ତୁଷାନଳେ ପୁଡ଼େ ଜନ ନା ଯାଏ ପରାଣ।
ଇଏ ଚୈତନ୍ୟ ଚରିତାମୃତରେ ଏଇ ଶ୍ଳୋକର ଅନୁବାଦ। ଯୁଗାୟତମ ନିମିଷେଣ ଚକ୍ଷୁଷା ପ୍ରାଦୃଶାୟତମ, ଏଇ ତୁଷାନଳ ପୁଡ଼େ ଜନ ନା ଯାଏ ମରଣ। ଏଇ ଆମର ରୋଷେଇ ମହାରାଜ ଆମର ସବୁ କିଶୋର ବାବୁ ମହାରାଜ ସବୁ ଆରେଞ୍ଜମେଣ୍ଟ କରନ୍ତି ପ୍ରସାଦ ପାଇଁ, ସେ ଆଣନ୍ତିନି କି କ'ଣ ସେଇଟା ତୁଷ କାଠ କରତ ଗୁଣ୍ଡା ଆଉ ତୁଷ ବି କିଛି ଦିଆଯାଏନି ଆପଣଙ୍କର, କ'ଣ କୁହନ୍ତୁ ସେଇଟାକୁ ଅଗାଡ଼ି ମ ତା ନିଆଁଟା ଦେଖିଛନ୍ତି କେମିତି, ସେଥିରେ ମରଣ ହବ କି? ମରଣ ହବନି କିନ୍ତୁ ପୋଡ଼ି ହବ। ଗୋବିନ୍ଦ ବିରହେ ଶୂନ୍ୟ, ସେଇ କୃଷ୍ଣ ଯେତେବେଳେ ଗୋପୀ ଭାବ ଧରି ରାଧା ଭାବ ଧରିକି ଆସିଲେ କଣ କହୁଛନ୍ତି ନା, ଗୋବିନ୍ଦ ବିରହେ ଶୂନ୍ୟ ହୈଲ ତ୍ରିଭୁବନ, ନିଜେ କାନ୍ଦୁଛନ୍ତି କୃଷ୍ଣ କୃଷ୍ଣ କହିକି, ନିଜେ କୃଷ୍ଣ କାହିଁ ଶିଖେଇବେ ବା ଭକ୍ତ କେମିତି ହବାକୁ ପଡ଼ିବ ଶିଖେଇବେ ଆଉ। ସର୍ବତ୍ୟାଗ କରି କରେ ସବୁ ତ୍ୟାଗ କରିଛନ୍ତି, 24 ବର୍ଷ ବୟସରେ ବିଷ୍ଣୁ ପ୍ରିୟା ଲକ୍ଷ୍ମୀ ସିଏ ମାତା ସଚି ମାତା ନିମାଇ ସନ୍ନ୍ୟାସ, ସିଏ ତ ବିଶାଳ ବଡ଼ ବସ୍ତୁ ନିମାଇ ସନ୍ନ୍ୟାସ। ମହାପ୍ରଭୁ କିଭଳି ସନ୍ନ୍ୟାସ ନେଉଛନ୍ତି, କିଭଳି କିଭଳି ଚିନ୍ତା କରୁଛନ୍ତି ମୁଁ ସନ୍ନ୍ୟାସ ନେବି, ସନ୍ନ୍ୟାସ ନହେଲେ ଜଗତର କଲ୍ୟାଣ କେମିତି ହବ, ମୁଁ ଯଦି ପ୍ରଚାର ନ କରିବି ଏ ନଦିଆରେ ରହିଯିବି ସବୁ ସମଗ୍ର ଜଗତ ଉଦ୍ଧାର କେମିତି ହବ। 24 ବର୍ଷ ବୟସରେ ବୃଦ୍ଧ ମା ବୃଦ୍ଧା ମା ସତୀ ମାତାଙ୍କୁ ଛାଡ଼ି ପ୍ରାଣପ୍ରିୟା ବିଷ୍ଣୁ ପ୍ରିୟାଙ୍କୁ ଛାଡ଼ି ସବୁ ଧର୍ମ ଛାଡ଼ିଲେ ଚାଲି ଆସିଲେ ସନ୍ନ୍ୟାସ, ସନ୍ନ୍ୟାସ ନେଲେ ଆସି ସେଇ କଥା କାନ୍ଦି କାନ୍ଦି କହୁଛନ୍ତି ଯେ ଗୋବିନ୍ଦ ବିରହ ଶୂନ୍ୟ ହୈଲ ତ୍ରିଭୁବନ, ଗୋବିନ୍ଦଙ୍କ ବିରହରେ ତିନି ଭୁବନ ଶୂନ୍ୟ ମତେ ଲାଗୁଛି ମହାପ୍ରଭୁ କହୁଛନ୍ତି ନିଜେ କୃଷ୍ଣ। ଆଉ ତୁଷା ନଳେ ପୁଡ଼େ ଜନ ନା ଯାଏ ମରଣ, ଯଦି କେହି ପଚାରନ୍ତି ହେ ଗୌ ସୁନ୍ଦର ତୁମର ଏତେ ବିରହ ରହୁଛ ଏତେ ଯେ କାନ୍ଦି କାନ୍ଦି ଗଡ଼ି ଯାଉଛ, ଭକ୍ତମାନେ ତୁମକୁ ଏତେ ସମୁଦ୍ରରୁ ଉଠେଇକି ଆଣୁଛନ୍ତି, କୋଉଠି ଗାଭୀମାନଙ୍କ ମେଳରେ ପଡ଼ୁଛ, ଯଦି ମୋତେ କେହି ପଚାରନ୍ତି ମହାପ୍ରଭୁ କହୁଛନ୍ତି ତୁମର କାହିଁ ମରଣ ହଉନି ନା, ମୋର ମରଣ ଏଥିପାଇଁ ହଉନି, ତୁଷା ନଳ ପୁଡ଼େ ଜେନ ନା ହାଏ ମରଣ, ମୋର ଅନ୍ତର ତୁଷ ରୂପକ ତୁଷ ଅନଳରେ ମୋର ପଡ଼ୁଛି କିନ୍ତୁ ମୋର ମରଣ ହଉନି, କାହିଁକି ନା କୃଷ୍ଣଙ୍କ ବିରହ, କୃଷ୍ଣଙ୍କର ବିରହ ଜଳରେ ମୁଁ ଏଭଳି କଷ୍ଟ ପାଉଛି। ଗୋପୀମାନେ ଯାହା ଚିନ୍ତା କରିଥିଲେ ଯେଉଁ ଭାବ ରାଧାରାଣୀଙ୍କର ଭାବ କୃଷ୍ଣଙ୍କର ସେଇ ଭାବ, ସେଥିପାଇଁ ସେ କହିଲେ ବା ଆପଣ କରି ମୁଁ ଭକ୍ତ ଭାବ ଅଙ୍ଗୀକାର, ଶ୍ରେଷ୍ଠ ଭକ୍ତ କିଏ ନା ରାଧାରାଣୀ, ତାଙ୍କର ଭକ୍ତ ଭାବକୁ ଚୋରି କଲେ, ଚୋରି କରିକି ଆଜି ଗୌର ସୁନ୍ଦର ହେଲେ। ସେ କ'ଣ ମାଗିଥିଲେ ରାଧାରାଣୀ କି ତୁମେ କେଉଁ ଭାବରେ ମୋତେ ଭକ୍ତି କରୁଛ ଟିକେ ଦେଖେଇଲ, ମୋତେ ଶିଖେଇଲ, ସେ କ'ଣ ଶିଖେଇପାରିବି, ଆମେ କେମିତି ଭଗବାନଙ୍କୁ ଭକ୍ତି କରୁଛୁ ଭଗବାନ ଜାଣିଦେବେ, ଭକ୍ତ ଯେଭଳି କାନ୍ଦୁଛି କିଭଳି ହସୁଛି ସେଥିରେ କ'ଣ ଆନନ୍ଦ ପାଉଛି ଭକ୍ତ କେମିତି ଜାଣିବ, ଏ ଭଗବାନ କେମିତି ଜାଣିବେ, ଭକ୍ତ ଜାଣିବ। କୃଷ୍ଣ ଗୌର ସୁନ୍ଦର କାହିଁକି, ଏ ଶ୍ୟାମ ସୁନ୍ଦର କାହିଁକି ଗୌର ସୁନ୍ଦର ହେଲେ, ରଙ୍ଗ ବଦଳେଇ ଦେଲେ, ବଙ୍କା ଲୋକ ସିଧା ହେଇଗଲେ, ତିନି କାଣିଆ ଯିଏ ବଙ୍କା ହାତ ସହିତ ବି ସିଧା କରିଦେଲେ, କାହିଁକି ସେ ଶ୍ୟାମ ସୁନ୍ଦର ଗୌର ସୁନ୍ଦର କାହିଁକି ହେଲେ ନା, ଭକ୍ତର ଭାବଟାକୁ ଜାଣିବା ପାଇଁ।
ଭକ୍ତ ପ୍ରେମର ଯେ ଦଶା ଯେ ଗତି ପ୍ରକାର, ଭକ୍ତ ପ୍ରେମର ଯେ ଦଶା ଯେ ଗତି ପ୍ରକାର, ଯତ ସୁଖ ଯତ ଦୁଃଖ ଯତେ କବିକାର, ଯତ ସୁଖ ଯତ ଦୁଃଖ ଯତେ କବିକାର।
ଭକ୍ତ ଯୋଉ ଭକ୍ତ ପ୍ରେମରେ ଭକ୍ତିରେ ଯେତେ ସୁଖ ପାଉଛି ଯେତେ ଦୁଃଖ ପାଉଛି କୃଷ୍ଣ କେମିତି ଜାଣିବେ, ଭକ୍ତ ପ୍ରେମର ଯତ ଯେ ଗତି ଯତ ସୁଖ ଯତ ଦୁଃଖ ଯତେ ଯେ ବିକାର, ବିକାର ଯୋଉ ହଉଛି ସୁଖ ପାଉଛି ଦୁଃଖ ପାଉଛି କାନ୍ଦୁଛି ଭୂମିରେ ଗଡ଼ୁଛି, ଏଇଟା କୃଷ୍ଣ ଜାଣିପାରିବେନି। सम्यक ना पारे जानिते अतएव भक्ति भक्त भाव अंगीकर आस्वादिते कृष्ण जानी पारले कहले भक्त भाव टा मत ग्रहण कले मु आस्वादन कर राधाराणी भाव को चोरी कले तो चोरी कर देला परे रंगटा भी बदली गला श्याम सुंदर भी गोरु सुंदर हो गए आज्ञा भितर जो भावटा रही बाहर से भावटा बाहर ना आप क्रोध हो गला परे अंतर क्रोध आसीगला मुहटा कौन हो क्रोधि आखि लाल पड़ी अंतरटा जो आप सुख अच्छी मुहटा के देखा हो सुख देखा हो आनंदित हो अंतर जार जो भाव था भितर से भितर जो भाव था बाहर से प्रकाश हुए से राधाराणी भाव को चोरी करके आणले सी भावुले मुझे वर्णर रही वर्ण रही पारे भितर जो राधाराणी भावटा पशिला बाहर वर्णटा हो गला से भावना हो गौरवर्ण हो तेना बाह्य कारण है अत भावी कली काल प्रथम संध्या अवतीर्ण हईले कृष्ण आपनी नदिया ये बाह्य कारण ये जुगधर्म प्रचार करने नाम प्रचार करने अद्वैत आचार्य हुंकार एने समय आसिकले एने गोलक वृंदावन चिंता करते भक्त भाव अंगीकार कर कलीजुगर भक्ति प्रचार करा पड़ो एटा बाह्य कारण अंतरंग कारण कौन ना कृष्ण लीलार तीनोटी बांछा तांकर पूर्ति हो पारानी महाप्रभुंकर लीला को दुई भाग विभक्त कर जे नवदीप लीला तीन भाग नवदीप लीला आ गोटे हूँ भ्रमण लीला आउंट श्रीक्षेत्र लीला आपण गंभीरा एवं बोर्ड मराहीगला श्रीमंदिर आप समुद्रकूल आड़क जी देखिए लिखाई थे काशी मिश्र आलय गंभीरा जो मैंने जाना टी जा महाप्रभु भूमि पाद पक आसत आज्ञा महाप्रभु स्थान कृष्ण कृष्ण विरह रे दीर्घ सी बार वर्ष एकाधिक्रमे से गंभीरा भितर रही बार वर्ष आउ अलग चबीस वर्ष भितर चबीस वर्ष नवदीप रही आ रहा चबीस वर्ष आउ बार वर्ष भ्रमण कर दक्षिणात्य जा वृंदावन जाइार अलग क्षेत्र को जाती दीर्घ बार वर्ष बांछा पूर्ति कले ए अंतरंग कारण जो रहा तीन टा लोभ मुमती जानवी ये तीन टा लोभ पूरण हो पारानी कृष्ण लीलार कृष्ण गौर सुंदर हेले श्याम सुंदर गौर सुंदर हेले तीन टा बांछा पूर्ति हो पारानी तीन टा इच्छा रहीगला कृष्ण लीलार कौन श्री राधया प्रणाम महिमा कि दृशवान स्वाद जेन अद्भुत मधुरी मधुरीमा कि दृशवा मदीय सख्यम चास्य मदनुभवत किदृशवेति लोभा तत्भावाड्यम सचिगर्भ सिंधु तत्भावाड्यम सचिगर्भ सिंधु हरिंदो सचि गर्भ रूपक सिंधु को आश्रय करी हरि रूपक इंदु गौर सुंदर जो आविर्भाव हेले ये तीनोटी कारण पाई ये अंतरंग कारण भगवान न आसते भी चैतन्य महाप्रभु न आसते भी कृष्ण रूप से ए कृष्ण निजे चैतन्य महाप्रभु रूप से न आसते भी से नाम नाम कीर्तन प्रचार जुगावतार रूप से कर पार कि निजे आसिले तीनोटी बांछा पूर्ण करने श्री राधया प्रणाम महिमा किदृशवा राधाराणी प्रेम महिमाटा किभली देखिए जानपर राधाराणी तर प्रेम महिमा किभली जगत में समस्ते राधा को कलंकिनी बोली कहते कि राधाराणी कौन कहते हे कृष्ण तुमार लगिया कलंकर हार गलारे परिते पारी अरे जगतर लोक कुशाटन ब्रजपुर समस्ते मत कहते राधा कलंकिनी राधा कूलटा कि राधाराणी कहते हे कृष्ण ये लोक सुनार गला गलत सुनार हारा सुनार हार मणि मुक्तार हार पिंधिक सी शोभायमान हम कि जगतवासी निकट गोटे पुरस्कार पाया चाहिए सी मत कलंक ने बोली कहतु कि हे कृष्ण से कलंकर हार को मु तुम लगे पिंधिक बोली तुम लगे तुमार लगे कलंकर हार गलार पड़ते पारि मोर जगत रु किसी पुरस्कार पाइबार ना कलंकर हार मु पिंधि कृष्ण तुम्हें से राधाराणी କେହି କେହି କହିବ ଭକ୍ତ ବି ଆଜ୍ଞା ତାକୁ ଟିକେ ଗାଳି ଦେଇଦେଲେ ବି ସେ କହିବ ତୁମ ଦୁଆରକୁ ଯିବିନି, ଭକ୍ତ ହେଲେ ବି ଆମର ଟିକେ ଅଭିମାନ ରହିଯାଉଛି। ସମଗ୍ର ଜଗତର ଲୋକ ପିତା ମାତା ନିକଟରୁ ଆରମ୍ଭ କରି ସଖୀମାନେ ପର୍ଯ୍ୟନ୍ତ ସଖୀମାନେ ବି ବିରୋଧ କରନ୍ତି, ରାଧା ରାଧା ତୁମେ କାହିଁକି କୃଷ୍ଣଙ୍କୁ ଏତେ ଭଲ ପାଉଛ, କାହିଁକି ସର୍ବସ୍ୱ ତ୍ୟାଗ କର, ତୁମେ ତାକୁ ଭୁଲି ଯାଅ। କିନ୍ତୁ କୃଷ୍ଣ କହୁଛନ୍ତି ମୁଁ ଶହେ ବର୍ଷ ତାଙ୍କୁ ଛାଡ଼ିକି ଗଲି, କିନ୍ତୁ ତାଙ୍କର ମୋର ଭଲ ପାଇବାର ବୃତ୍ତିଟା ରାଧାରାଣୀଙ୍କର କମିଲାନି। ଏ ଜଗତରେ କ'ଣ ହୁଏ ସ୍ୱାମୀ, କାମ ଆଉ ପ୍ରେମ ଭିତରେ ପାର୍ଥକ୍ୟଟା କ'ଣ କି? କାମରେ ଏ ନାୟକ ନାୟିକା ଯେତେବେଳେ ପାଖରେ ରହିବେ ତାଙ୍କର ସମ୍ପର୍କ ବଢ଼ିବ, କିନ୍ତୁ ପ୍ରେମରେ ପ୍ରେମରେ ବା ବିରହରେ ପ୍ରେମ ଜୀବିତ ରହେ। ଶହେ ବର୍ଷ ଭଗବାନ ଛାଡ଼ିକି ପଳେଇଗଲେ, ଆଉ ବିଶେଷ କରି ରାଧାରାଣୀକୁ ଛାଡ଼ିଛନ୍ତି ଶହେ ବାର ବର୍ଷ ତେର ବର୍ଷ, ମଥୁରାକୁ ପଳେଇଗଲା ପରେ ରାଧାରାଣୀ ଯାଇନାହାନ୍ତି ମଥୁରାପୁରକୁ। ଉଦ୍ଧବାସୀ ସେ କଥା ପଚାରୁଛନ୍ତି, ଏ ରାଧେ ତୁମେ କାହିଁ କାନ୍ଦୁଛ? ରାଧାରାଣୀ ଉଦ୍ଧବଙ୍କୁ କହୁଛନ୍ତି, ଉଦ୍ଧବ ମୁଁ ଭାବିଥିଲି ତୁମେ ଶିଷ୍ୟ ବୃହସ୍ପତି ସାକ୍ଷାତ ଉଦ୍ଧବ ବୁଦ୍ଧି ସତ୍ତମ, ଆରେ ଏଇ ଲୋକ ମର୍ତ୍ତିରେ ପାଠ ପଢ଼ନ୍ତି, କିନ୍ତୁ ଉଦ୍ଧବ ତୁମେ ସ୍ୱର୍ଗରୁ ପାଠ ପଢ଼ିକି ଆସୁଛ, ତୁମେ ବୃହସ୍ପତିଙ୍କର ଶିଷ୍ୟ, ତୁମର ଜ୍ଞାନ ଥିବ ବୋଲି ମୁଁ ଭାବୁଛି। କାରଣ ରାଧାରାଣୀଙ୍କୁ ବୁଝାଉଛନ୍ତି କିଏ ଉଦ୍ଧବ, ଉଦ୍ଧବ କହୁଛନ୍ତି ରାଧେ କୃଷ୍ଣ ବା ତୁମ ଅନ୍ତର ଭିତରେ ଅଛନ୍ତି, ତୁମେ କାହିଁ କାନ୍ଦୁଛ? ସେତେବେଳେ ରାଧାରାଣୀ କହୁଛନ୍ତି, ଉଦ୍ଧବ ମୁଁ ଭାବିଥିଲି ତୁମେ ଜ୍ଞାନରେ ବି ବୃଦ୍ଧ ହବ ବୋଲି, କିନ୍ତୁ ମୁଁ ଜାଣିଲି ଲୋକ ତୁମକୁ ଆଜିଠାରୁ ମୁଁ ସାର୍ଟିଫିକେଟ୍ ଦେଉଛି, ତୁମେ ବୟସରେ ବି ବାଳକ ଜ୍ଞାନରେ ବି ବାଳକ, ତୁମେ ଜ୍ଞାନ ବୃଦ୍ଧ ହେଇନ କି ବୟବୃଦ୍ଧ ବି ନୁହଁ। ଆରେ ଜଗତର ଲୋକମାନେ କାହିଁ କାନ୍ଦନ୍ତି, ସାଧାରଣ ଜଗତର ଲୋକମାନେ କାହିଁ କାନ୍ଦନ୍ତି? ଯେତେବେଳେ ଶୁଣିବ ଆରେ ସିଏ ମୋ ପାଇଁ ମନ ଦୁଃଖ କରିଛି, ସେଟା ଆପଣଙ୍କର କାନ୍ଦ ଆସିବ, ଯାହା ମୋ କଥା ଟିକେ ଚିନ୍ତା କରୁଥିଲା। ତୁମେ କ'ଣ ଆମକୁ ଜଗତର ଲୋକ ବୋଲି ଭାବୁଛ କି? କୃଷ୍ଣ ଆମକୁ ଛାଡ଼ିକି ପଳେଇଛି ବୋଲି ଆମେ କାନ୍ଦୁଛୁ ବୋଲି ଭାବୁଛ କି? ନାଇଁ ନାଇଁ ନାଇଁ, କୃଷ୍ଣ ଆମକୁ ଛାଡ଼ିକି ଯାଇଛନ୍ତି ବୋଲି ଆମେ କାନ୍ଦୁନୁ। ଆମେ ଜଗତର ଲୋକମାନେ ପ୍ରେମର ସମ୍ବାଦ ଭକ୍ତିର ସମ୍ବାଦ ଜାଣନ୍ତି ନା, ଆମେ କୃଷ୍ଣ ଆମକୁ ତ୍ୟାଗ କରିକି ମଥୁରାପୁରରେ ଅଛନ୍ତି, ଆମେ ସେଥିପାଇଁ କାନ୍ଦୁନୁ। ଯଦି ଆମର ସେ ବାଞ୍ଛା ଥାଆନ୍ତା ତାହେଲେ ମଥୁରାପୁର କ'ଣ ବ୍ରଜପୁରରେ ବେଶୀ ବାଟ କି? ଉଦ୍ଧବ ଦିନକୁ ଦଶବାର ଯାଇ କୃଷ୍ଣଙ୍କୁ ଦେଖିଦେଇକି ଆସନ୍ତୁ, ଦିନକୁ ଦଶବାର କୃଷ୍ଣଙ୍କୁ ଦେଖିଦେଇ ଆସନ୍ତୁ, କିନ୍ତୁ ଆମେ ଏଥିପାଇଁ କାନ୍ଦୁନୁ। ଆମେ କାନ୍ଦୁଛୁ କେଉଁଥିପାଇଁ ନା, ଆମେ ମନ ପ୍ରାଣ ଦେଇ ସର୍ବସ୍ୱ ଦେଇ କୃଷ୍ଣଙ୍କୁ ସୁଖୀ କରିଥିଲୁ, କିନ୍ତୁ ମଥୁରାପୁରରେ କ'ଣ ଏଭଳି କେହି ଅଛନ୍ତି ଆମ ଭଳି ଯିଏ ସର୍ବସ୍ୱ ଦେଇକି ତାଙ୍କୁ ସୁଖୀ କରୁଥିବେ? ତେଣୁ କୃଷ୍ଣ ଦୁଃଖରେ ଥିବେ, ତେଣୁ କୃଷ୍ଣଙ୍କର ଦୁଃଖ କଥା ଚିନ୍ତା କରିକି ଆମେ ଦୁଃଖିଛେ। ଆମେ କ'ଣ କାନ୍ଦୁଛୁ କ'ଣ କୃଷ୍ଣଙ୍କୁ ଛାଡ଼ି ଯାଇଛନ୍ତି ବୋଲି? ନାହିଁ ନାହିଁ ନାହିଁ, କୃଷ୍ଣ ଦୁଃଖୀ ନିଶ୍ଚିତ ଥିବେ, କାରଣ ଆମ ଭଳି କିଏ ସେବା କରିବ? କେହି ନାହାନ୍ତି ଜଗତରେ, ସର୍ବସ୍ୱ ଆମେ ଦେଇଛୁ, ଆମେ ସବୁ ଧର୍ମକୁ ଗୋଇଠା ମାରିକି ଆମେ ତାଙ୍କୁ ସେବା କରିଛୁ, ତଥାପି ତାଙ୍କୁ ସୁଖୀ କରିପାରୁନୁ। ଆଉ ମଥୁରାପୁରରେ କିଏ ଜାଣନ୍ତି ତାଙ୍କ ସେବା ତାଙ୍କୁ ସେବା କରୁଥିବେ? ତେଣୁ କୃଷ୍ଣ ନିଶ୍ଚୟ ଦୁଃଖରେ ଥିବେ, ତାଙ୍କର ଦୁଃଖ କଥା ଚିନ୍ତା କରିକି ଆମେ କାନ୍ଦୁଛୁ। ଆଉ ଉଦ୍ଧବ ତୁମେ କ'ଣ ଭାବୁଛ ଆମେ ସାଧାରଣ ନାରୀ କୃଷ୍ଣ ଆମକୁ ଛାଡ଼ି ଚାଲିଲେ ଆମେ କାନ୍ଦୁଛୁ? ଉଦ୍ଧବ ଗୋଟେ ଠୁକର ପାଇଗଲେ, କହିଲେ ଆରେ ଆଚ୍ଛା ମୁଁ ଆସିଥିଲି ଆମକୁ ସାନ୍ତ୍ୱନା ଦେବା ପାଇଁ, କିନ୍ତୁ ଇଏ ତ ମୋତେ କନ୍ଦେଇକି ଛାଡ଼ିଲେଣି, ମୁଁ ଭାବିଥିଲି ଏଠି ଟିଚର ହେବା ପାଇଁ, ମୁଁ ଏଠି ମାଷ୍ଟର ହେବି, ଗୋପୀମାନଙ୍କୁ ପାଠ ପଢ଼େଇବି, ଚକ କଢ଼ିରେ ସିଲଟରେ ପାଠ ପଢ଼େଇବି, କିନ୍ତୁ ଗୋପୀମାନେ ମୋତେ ଆଜି ଗୁରୁ, ଗୋପୀମାନଙ୍କୁ ମୋତେ ଆଜି ଗୁରୁ ବୋଲି ଗ୍ରହଣ କରିବାକୁ ପଡ଼ିବ। ଗୋପୀମାନେ ମୋର କାନ ଧରିଲେ, ରାଧାରାଣୀ ଯିଏ କୃଷ୍ଣଙ୍କର ପ୍ରେୟସୀ ଦ୍ୱାର ଦେଶରେ ପହଞ୍ଚୁ ପହଞ୍ଚୁ ମୋତେ ଠୁକର ମାରିଦେଲେ, ଇ କି ଭାବ କି ପ୍ରେମ! ମୁଁ ତ ମୋ ଗୁରୁ ଜାଣନ୍ତି ନା, ବୃହସ୍ପତି ଜାଣନ୍ତି ନା, ଆଉ ମୁଁ ସ୍ୱର୍ଗ ଲୋକକୁ ଯାଇ ଏ ପାଠ ପଢ଼ିନି, ଏ ଭକ୍ତିର ପାଠ ପଢ଼ିନି, ଇ କି ଭାବ! ଏ ଶ୍ରୀ ରାଧୟା ପ୍ରଣୟ ମହିମା କିଦୃଶବା, ଏ ରାଧାରାଣୀଙ୍କର ପ୍ରେମର ମହିମାଟା କିଭଳି କି କୃଷ୍ଣ ଜାଣିପାରୁନାହାନ୍ତି। କେମିତି ଜାଣିବେ ଯେ ଶହେ ବର୍ଷ ଛାଡ଼ିକି ଗଲା ପରେ ସେ କାନ୍ଦୁଛନ୍ତି, କିଭଳି କାନ୍ଦୁଛନ୍ତି? ଉଦ୍ଧବ ଆସିଲା ବେଳେ ଆମର ସମ୍ବାଦ ଲେଖିନାହାନ୍ତି ଜଣେ କବି, ସେ ଲେଖିଛନ୍ତି, ଦୁଧ ଗୁଡ଼ ନେଇ ଲିମ୍ବ ମୂଳେ ଦେଲେ ନିମ୍ବ କି ମିଠା ହୋଇବ, ମାନେ ଲିମ୍ବ କି ମଧୁର ହୋଇବ, ଯେତେ ପରକାର ବୁଝେଇ କହିଲେ ପର କି ଆପଣା ହୋଇବ। ଗୋଟେ ସଖୀ ବୁଝୁଛନ୍ତି, ରାଧାରାଣୀ ବସିଛନ୍ତି, ଆଉ ଜଣେ ସଖୀ କହୁଛନ୍ତି, ସଖୀ ଏ ଉଦ୍ଧବ ଟିକେ ଯାଇକି କହିବ ରାଧାରାଣୀ କି ବିରହରେ ଅଛନ୍ତି, କି ଅବସ୍ଥାରେ ଅଛନ୍ତି, ନାକରେ ତୁଳା ଦିଆ ହେଇକି, ଲଳିତା ବିଶାଖା ନାକରେ ତୁଳା ଦେଇକି ଦେଖୁଛନ୍ତି କ୍ଷଣ କ୍ଷଣ ରାଧେ ଜୀବିତ ଅଛନ୍ତି କି ନା, କ୍ଷଣ କ୍ଷଣ ପରୀକ୍ଷା କରାଯାଉଛି। ଏଇ ଅବସ୍ଥାରେ ଜଣେ ସଖୀ କହୁଛି, ନା ରେ ତୁମେ କାହିଁକି ସେ ନିର୍ଦ୍ଦୟ କୃଷ୍ଣ କତି ଖବର ପଠାଉଛ, ଆରେ ନିମ୍ବ ଗଛ ମୂଳରେ ଦୁଧ ଗୁଡ଼ ଦେଲେ ନିମ୍ବ କ'ଣ ମିଠା ହେଲାଣି, ହେଇପାରିବେନି, ଯେତେ ପରକାର ବୁଝେଇ କହିଲେ ପର କି ଆପଣା ହୋଇବ। ସେ କୃଷ୍ଣ କ'ଣ ଆମ ନିଜର ହେଇକି ରହିଛନ୍ତି, ସେ ପର ହେଇଗଲେଣି। କିନ୍ତୁ ଆଉ ଜଣେ ସଖୀ କହୁଛନ୍ତି, ଉଦ୍ଧବ କହିବଟି ଗୋପୀନାଥଙ୍କୁ କର ପଲ୍ଲବର କନିଷ୍ଠ ମୁଦ୍ରିକା କଙ୍କଣ ହୋଇଲା ଭୁଜକୁ। ଖାଲି ଏତିକି ସମ୍ବାଦ ଦେଇଦେବ ମଥୁରାପୁରରେ କୃଷ୍ଣଙ୍କୁ, ରାଧାରାଣୀଙ୍କର ଅବସ୍ଥାଟା କ'ଣ ହେଇଛି ନା, କର ପଲ୍ଲବର କନିଷ୍ଠ ମୁଦ୍ରିକା, ହାତର ଯେଉଁ କାନିଆଙ୍ଗୁଟିର ମୁଦ୍ରିକାଟା କଙ୍କଣ ହୋଇଲା ଭୁଜକୁ, ଭୁଜରେ କଙ୍କଣ ହେଇଗଲେ। ଉଦ୍ଧବ ଖାଲି ଏଇ ସମ୍ବାଦଟା କହିଦେବ, ଉଦ୍ଧବ ତାଟକା ହେଇଯାଉଛନ୍ତି, ତାଟରି ବାବା ଇଏ କି କଥା, ପଚାରୁଛନ୍ତି ରାଧେ ମୁଁ ତ ବର୍ତ୍ତମାନ ଫେରିବି, ସମସ୍ତେ ନନ୍ଦ ମହାରାଜ ଖବର ଦେଲେ, ଗୋପୀମାନେ ଖବର ଦେଲେ, ଯଶୋଦା ମା ତ କଥା କହିପାରୁନାହାନ୍ତି, ଯଶୋଦା ମା କେବଳ ପଡ଼ିକି ରହିଛନ୍ତି। ଉଦ୍ଧବ ଯେତେବେଳେ ପଶୁଛନ୍ତି ବ୍ରଜପୁରରେ, ଉଦ୍ଧବ ସମ୍ବାଦ, ସେ ତ ବିଶାଳ ବଡ଼ ସମ୍ବାଦ, ଉଦ୍ଧବ ପଚାରୁଛନ୍ତି, ଅଜ୍ଞତ ରାସ୍ତା ଦେଖିନାହାନ୍ତି ନନ୍ଦ ମହାରାଜ ଘରୁ କେଉଁଠି ଯିବି, ଗୋପମାନଙ୍କୁ ପଚାରୁଛନ୍ତି, ଗୋପମାନେ କହୁଛନ୍ତି ଏ ଯା ଦେଖୁଛ ସେ ଯେଉଁ ନଦୀ ଆସିଛି, ସେ ଯଶୋଦା କାହ୍ନା ଏଠୁ ଗଲା ପରେ ଯଶୋଦା ମାଙ୍କର ଆଖି ବୁଝି ଦେଇଛନ୍ତି, ଆଉ ଆଖି ଖୋଲି ନାହାନ୍ତି, ଆଉ ଆଖି ବୁଝିଲା ପରଠାରୁ ତାଙ୍କର ଆଖିର ଯେଉଁ ଲୋତକ ଧାରା ବହୁଛି, ସେଟା ନନ୍ଦ ମହାରାଜଙ୍କ ଘରୁ ଗୋଟେ ନଦୀ ହେଇକି ବହିକି ଆସୁଛି। ଆଉ ତୁମେ ତ କିଏ, ତୁମେ ଆମ ବୃହସ୍ପତିଙ୍କର ଶିଷ୍ୟ ଉଦ୍ଧବ, ଆରେ ତୁମେ ଜ୍ଞାନୀ ଲୋକ, ତୁମେ ସେଇ କପଟିର ସଖା ନା, ତୁମେ ରାସ୍ତା ପାଇବନି, ଗୋପପୁରର ରାସ୍ତା, ଗୋପପୁର ରାସ୍ତା ବଡ଼ ସରଳ, ତୁମେ ଚାଲିଯାଅ ସିଧା ରାସ୍ତା, ମୁଁ କହିଦେଉଛି ନନ୍ଦ ଘର ରାସ୍ତା କେଉଁଟା, ନା କୃଷ୍ଣ ଗୋପପୁର ଛାଡ଼ିଲା ପରେ ଯଶୋଦା ମାଆକୁ ଅନ୍ଧ କରିଦେଇ ଯାଇଛନ୍ତି, ଆଉ ଯଶୋଦା ମା ଅନ୍ଧ ହେଇକି କାନ୍ଦୁଛନ୍ତି, ତାଙ୍କର ଲୋତକରୁ ଯେଉଁ ନଦୀ ବହୁଛି ସେ ନଦୀ କରେ କରେ ପଳେଇବ ନନ୍ଦ ଘର ଯାଇ ପହଞ୍ଚିବ। ଯା ଉଦ୍ଧବ ପ୍ରଥମେ ପଶୁ ପଶୁ ଏସୁଛି, ଆରେ କି ଅବସ୍ଥା ବ୍ରଜରେ, କି ଅବସ୍ଥା, ସମସ୍ତଙ୍କର ଖବର ନେଇକି ଗଲେ ରାଧାଙ୍କ ନିକଟରେ ପହଞ୍ଚିଲେ, କହିଲେ ରାଧେ ସମସ୍ତେ ତ କିଛି କଥା କହିଲେ, ତୁମେ କ'ଣ ସମ୍ବାଦ ଦେବ କୃଷ୍ଣଙ୍କ ନିକଟକୁ କୁହ, ମୁଁ ତ କିଛି ଦିନ ପାଇଁ ଆସୁ ଆସୁ କିଛି ମାସ ରହିଗଲେଣି। ଉଦ୍ଧବ ଯାଇଥିଲେ କୃଷ୍ଣଙ୍କୁ, କୃଷ୍ଣ କହିଲେ ନା ସଖା ଟିକେ ଯାଅ, ମୋ ବାପ ମା ମୋ ପ୍ରେୟସୀମାନଙ୍କୁ ଟିକେ ବୁଝେଇକି ଆସିବ। କୃଷ୍ଣ କ'ଣ ବୁଝେଇବା ପାଇଁ ପଠେଇଥିଲେ ନା, ଆରେ ମଥୁରାପୁରରେ କୃଷ୍ଣଙ୍କର ବ୍ରଜ ହବଟାକୁ ବୁଝିବ କିଏ, ଆପଣଙ୍କ ଦୁଃଖଟାକୁ ଦେଖିବେ, ଘରର ଦୁଃଖଟାକୁ ପୁଅ ଯେତେବେଳେ କାହା କଥାରେ କହିପାରିବେନି, ସେ ମା କଥାରେ ଆସିକି କହିବ, ଯିଏ ତା ଦୁଃଖଟାକୁ ବୁଝିବ। ଆରେ ଦେବ କି ବସୁଦେବ ସେ ସିନା ଜନ୍ମ ଦେଇଦେଇଛନ୍ତି, ପ୍ରକଟ କରାଇଦେଲେ, ଜନ୍ମ ଦେଇଦେଲେ, କିନ୍ତୁ ତାଙ୍କ ମନରେ ଦୁଃଖ ସେ କାନ୍ଦୁଛନ୍ତି ନା। ଆରେ ବାମନ ଅବତାରରେ ସେ ଅବସ୍ଥା ହେଲା, ଅଦିତି କଶ୍ୟପ ରୂପରେ ସେ ବାମନ ହେଇକି ଆସିଲେ, ସାଙ୍ଗେ ସାଙ୍ଗେ ବଳି ସଭାକୁ ଚାଲିଲେ, ସେଇଠୁ ଭାଇଙ୍କ ସାଙ୍ଗରେ ସ୍ୱର୍ଗକୁ ପଳେଇଗଲେ, ଆମକୁ ସୁଖ ଦେଇଛନ୍ତି। ଆଉ ଏ ଅବତାର ହେଲେ ଇ ବସୁଦେବ ଦେବକୀ ରୂପରେ ଆମେ ତାଙ୍କ ପୁତ୍ର ରୂପରେ ପାଇଲୁ, କିନ୍ତୁ ସାଙ୍ଗେ ସାଙ୍ଗେ ନନ୍ଦ ଭବନକୁ ପଳେଇଲେ, ଆମକୁ ସୁଖ ଦେଇଛନ୍ତି। କୃଷ୍ଣ ଚିନ୍ତା କରୁଛନ୍ତି, ସେ ଭକ୍ତଙ୍କୁ ତ କିଛି ଦିନ ମୋତେ ସୁଖ ଦେବାକୁ ପଡ଼ିବ, ଛାଡ଼ିକି ପଳେଇ ଆସିଛନ୍ତି, କିନ୍ତୁ ବ୍ରଜପୁରର ଭାବଟାକୁ ଭୁଲି ପାରୁନାହାନ୍ତି, କିନ୍ତୁ ବ୍ରଜପୁରର ଦୁଃଖଟାକୁ କାହା କଥାରେ କହିବେ, କାହା କଥାରେ କହିପାରୁନାହାନ୍ତି। ଦୁଃଖ କଥା କହିବାକୁ ହେଲେ ଜଣେ ଦୁଃଖ କଥା ବୁଝିବା ଲୋକ ଦରକାର ତ, ଗୋପୀମାନେ ତାଙ୍କୁ କିଭଳି ଭଲ ପାଉଥିଲେ, ନନ୍ଦ ବାବା କିଭଳି ଭଲ ପାଉଥିଲେ, ଏଇ କଥାଟା କାହା ଆଗରେ କହିପାରୁନାହାନ୍ତି। ମଥୁରାପୁରରେ ଅନ୍ତରରେ ଦୁଃଖ ତାଙ୍କର ଦିନକୁ ଦିନ ଭାର ବଢ଼ିଯାଉଛି, ସେ ଉଦ୍ଧବକୁ ପଠାଉଛନ୍ତି, କର ଧରିକି ଉଦ୍ଧବ ଗଛ ଉଦ୍ଧବ ବ୍ରଜ ସୌମ୍ୟମ, ହେ ସୌମ୍ୟ ଉଦ୍ଧବ ଟିକେ ବ୍ରଜକୁ ଟିକେ ଯା। ଉଦ୍ଧବ କହୁଛନ୍ତି ବ୍ରଜକୁ ମୁଁ କାହିଁକି ଯିବି, ମୋ ମାଆଙ୍କୁ ମୋ ପିତାଙ୍କୁ
ତାଙ୍କୁ ଟିକେ ବୁଝେଇକି ଆସିବ, ଆଉ ବିଶେଷ କରି ଗୋପୀମାନଙ୍କୁ ବୁଝେଇବ, ତାନ୍ ମନ ମନସ୍କା ମତ୍ ପ୍ରାଣା ମଦର୍ଥେ ତ୍ୟକ୍ତ ଦେହିକା। ଏ ଉଦ୍ଧବ କଣ ଗୋପୀମାନଙ୍କ କଥା କହିବି, ମୋ ଆସିଲା ପରଠାରୁ ମନ ମନସ୍କା ସେମାନେ ମୋତେ ମନରେ କେବଳ ମୋତେ ଚିନ୍ତା କରୁଛନ୍ତି, କିଛି ଭୋଜନ କରୁନାହାନ୍ତି। ଗୋପୀମାନେ ଶହେ ବର୍ଷ ଭୋଜନ କରିନାହାନ୍ତି, ଆରେ ଭୋଜନ ନକଲେ ଶରୀର କେମିତି ରହିବ। ମତ୍ ପ୍ରାଣ, ଆରେ ମୁଁ ଯାର ପ୍ରାଣ ତାର ଭୋଜନ କଣ ଦରକାର। ତାନ୍ ମନ ମନସ୍କା ମତ୍ ପ୍ରାଣ, ଆଉ ତାନ୍ ମନ ମନସ୍କା ମତ୍ ପ୍ରାଣ, ମୋ ପ୍ରାଣ ସେମାନଙ୍କର, ମୋ ହଉଛି ସେମାନଙ୍କର ପ୍ରାଣ, ମୁଁ ତାଙ୍କ ଜୀବନକୁ ରଖିଛି। ଏବଂ ଶ୍ଳୋକ ଶାସ୍ତ୍ର ବିଭର୍ମି ଅହମ୍। ଗୋପୀମାନେ ଆପଣ କହିବେ ମୁଁ ଭାଗବତ ପଢ଼ିଛି ଆଜ୍ଞା, ଗୋପୀମାନେ ତ ବସ୍ତ୍ର ପାଲଟାନ୍ତି, ସେମାନେ ତ ଗୃହକର୍ମ କରନ୍ତି, ସେମାନେ ତ ଭୋଜନ କରନ୍ତି, ତାହେଲେ ତାଙ୍କର ତ ଦେହ ଧର୍ମ ଅଛି। କହିଲେ ନା, ଗୋପୀମାନଙ୍କୁ ମୁଁ ଖୋଇ ଦେଉଛି, ମୁଁ ନିଜେ ଯାଇକି ଗୋପୀମାନଙ୍କୁ ଖୋଇ ଦେଉଛି। ମୋ ବିରହରେ ଗୋପୀମାନଙ୍କ ଅବସ୍ଥା ଏଭଳି ହେଇଛି, ମୁଁ ନିଜେ ଯାଇକି ଗୋପୀମାନଙ୍କୁ ଉଠାଉଛି, ତାଙ୍କୁ ଖୋଇ ଦେଉଛି, ତାଙ୍କ ପାଇଁ ସବୁ କାମ ମୁଁ ନିଜେ କରୁଛି। ତେଣୁ ଏ ଦୁଃଖ କଥା ମୁଁ କାହାକୁ କହିବି, ଉଦ୍ଧବ ବୁଝିପାରିବିନି ସେ ଦୁଃଖ କଥା, ସେଥିପାଇଁ ଉଦ୍ଧବକୁ ପଠେଇଲେ। ଉଦ୍ଧବ ତୁମେ ଟିକେ ଯାଅ, ଟିକେ ଟ୍ରେଣ୍ଡ ଅଫ୍ ହେଇକି ଆସ, ବ୍ରଜର ଭକ୍ତିଟା କ'ଣ ଟିକେ ଜାଣିକି ଆସ। ଉଦ୍ଧବ ଯାଇଥିଲେ ଓଲଟା ତାକୁ ବୁଝେଇବା ପାଇଁ, ମାଷ୍ଟର ହେବା ପାଇଁ ଯାଇଥିଲେ, କି ଶିଷ୍ୟ ହେଇକି ପଳେଇ ଆଇଲେ, ଛାତ୍ର ହେଇକି ଆଇଲେ, ରାଧାରାଣୀକି ପଚାରୁଛନ୍ତି। ମୁଁ ଏଇ କଥାରେ କହୁଛି, କାହିଁକି କୃଷ୍ଣ ଗୌର ସୁନ୍ଦର ହେଲେ, ଶ୍ୟାମ ସୁନ୍ଦର କାହିଁକି ଗୌର ସୁନ୍ଦର ହେଲେ, ଶ୍ରୀ ରାଧୟା ପ୍ରଣାମ ମହିମା କିଦୃଶବା, ଏ ରାଧାରାଣୀଙ୍କର ପ୍ରେମର ମହିମାଟା କିଭଳି କୃଷ୍ଣ ଜାଣିପାରିଲେ। ଯେ କର ପଲ୍ଲବର କନିଷ୍ଠ ମୁଦ୍ରିକା କଙ୍କଣ ହୋଇଲା ଭୁଜକୁ, କାନି ଆଙ୍ଗୁଠିର ମୁଦ୍ରିକାଟା କଙ୍କଣ ହେଇଗଲାଣି। ଉଦ୍ଧବ ତାଙ୍କୁ ପଚାରିଛନ୍ତି, ରାଧେ ତୁମେ ତ କୃଷ୍ଣ ପ୍ରେୟସୀଙ୍କର ଶିରୋମଣି, ସର୍ବଲକ୍ଷ୍ମୀକାନ୍ତ ଲକ୍ଷ୍ମୀକାନ୍ତଙ୍କର ତୁମେ ଶିରୋମଣି, ଆଉ ଲକ୍ଷ୍ମୀ ଶିରୋମଣି ସର୍ବସ୍ୱ ତୁମେ, ଲାଦିନୀ ସ୍ୱରୂପିଣୀ ତୁମେ, ଟିକେ କ'ଣ ସମ୍ବାଦ ଦେବ କୁହ। କୃଷ୍ଣ ନିଶ୍ଚିତ ତୁମ ବିଷୟରେ ପଚାରିବେ, ମୁଁ କ'ଣ କହିବି ତୁମ ବିଷୟରେ। ସେତେବେଳେ ତୁମେ ଯାଇକି କହିବ, ରାଧାଣୀ କହୁଛନ୍ତି, ଯଦି ପଚାରିବେ ରାଧା କିଭଳି ଅଛନ୍ତି, ତୁମେ କହିବ ମହାସୁଖରେ ଅଛି। ଉଦ୍ଧବ ଆଶ୍ଚର୍ଯ୍ୟ ହେଇଗଲେ, ଆରେ ମୁଁ ଆଖି ଆଗରେ ଦେଖୁଛି, ନାକରେ ତୁଳା ଦିଆଯାଉଛି, ବଞ୍ଚିଛନ୍ତି କି ନାହିଁ, ଲଳିତା ବିଶାଖା କ୍ଷଣେ କ୍ଷଣେ ତୁଳା ଦେଇକି, ତୁଳାର ଯେଉଁ ସୂତା ଅଛି ସେ ହଲୁଛି କି ନାହିଁ ସେଥିରୁ ଜାଣିପାରିବ, ତୁଳା ଅତି ସୂକ୍ଷ୍ମ ନା। ଆଉ ଇଏ ମହାସୁଖରେ ଅଛନ୍ତି ମୁଁ କେମିତି କହିବି ନା। ଉଦ୍ଧବ ତୁମେ ଯଦି ଯାଇ କହିଦେବ ଯେ ରାଧାରାଣୀ ଦୁଃଖରେ ଅଛନ୍ତି ବୋଲି, ତାହେଲେ କୃଷ୍ଣ କ'ଣ ହେବେ, ଦୁଃଖୀ ହେଇଯିବେ। ଯଦି କୃଷ୍ଣ ଦୁଃଖୀ ହେଇଗଲେ ତାହେଲେ ମୋ ଜୀବନ ଧାରଣ କରିବା କ'ଣ ଆବଶ୍ୟକ ଅଛି, ମରିବାଟା ଆମକୁ ବେଶୀ ସମୟ ନାହିଁ, ଆମେ ଶରୀର ତ୍ୟାଗ କରିସାରନ୍ତୁ, କିନ୍ତୁ ଶରୀର ତ୍ୟାଗ କରିଦେଲେ ଆମର କ'ଣ ଲାଭ ହେବ, କୃଷ୍ଣ ଦୁଃଖୀ ହେଇଯିବେ। ଯଦି କୃଷ୍ଣ ଦୁଃଖୀ ହେଇଗଲେ ତାହେଲେ ଆମେ ଭକ୍ତ କେମିତି ହେଲୁ, ଭକ୍ତ କ'ଣ କୃଷ୍ଣଙ୍କୁ ଦୁଃଖ ଦେଇକି କୃଷ୍ଣଙ୍କୁ ସୁଖ ଦେବ। ତେଣୁ ଏଭଳି ଅବସ୍ଥାରେ ରାଧାରାଣୀଙ୍କର ପ୍ରେମର ମହିମାଟା କିଭଳି କୃଷ୍ଣ ଜାଣିପାରୁନାହିଁ। ସେ ଭଗବାନ, ସେ ବିଷୟ ବିଗ୍ରହ, ଇଏ ଆଶ୍ରୟ ବିଗ୍ରହ, ଭକ୍ତ କିଭଳି କାନ୍ଦୁଛି, କିଭଳି ହସୁଛି, କିଭଳି ଭକ୍ତି କରୁଛି, କିଭଳି ପ୍ରେମ କରୁଛି, କୃଷ୍ଣ ଜାଣିପାରନ୍ତି। ଭଗବାନ ଚୈତନ୍ୟ ଚରିତାମୃତରେ ଏ ତିନୋଟି ବାଞ୍ଛାର ବର୍ଣ୍ଣନା ଦିଆଯାଇଛନ୍ତି। ଶ୍ରୀ ପ୍ରଥମ ହେଲା ଶ୍ରୀ ରାଧୟା ପ୍ରଣାମ ମହିମା କିଦୃଶବା। ଶ୍ୟାମ ସୁନ୍ଦର ଜାଣିପାରିଲେନି ରାଧାରାଣୀ ତାଙ୍କୁ କିଭଳି ଭାବରେ ପ୍ରେମ ଭକ୍ତି କରୁଛନ୍ତି, ତାଙ୍କର ମହିମାଟା କିଭଳି ଜାଣିପାରିଲେ। ଭଗବାନ ସର୍ବଜ୍ଞ ହିଁ ମଧ୍ୟ ଜାଣିପାରିଲେ, ସେଥିପାଇଁ ତାଙ୍କୁ ଗୌରସୁନ୍ଦର ହେବାକୁ ପଡ଼ିଲା। ସେଥିପାଇଁ ରାଧେ କୃଷ୍ଣ କୃଷ୍ଣ ବୋଲି, ନିଜେ କୃଷ୍ଣ 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 ବୋଲିକରି କାନ୍ଦିଲେ ରାଧା ଭାବରେ।
ପୂର୍ଣ୍ଣାନନ୍ଦମୟ ଆମି ଚିନ୍ମୟ ପୂର୍ଣ୍ଣ ତତ୍ତ୍ୱ, ପୂର୍ଣ୍ଣାନନ୍ଦମୟ ଆମି ଚିନ୍ମୟ ପୂର୍ଣ୍ଣ ତତ୍ତ୍ୱ, ରାଧିକାର ପ୍ରେମେ ଆମେ କରାଏ ଉନ୍ମତ, ରାଧିକାର ପ୍ରେମ ଆମେ କରାଏ ଉନ୍ମତ,
আছে কত বল না জানি রাধার প্রেমে, আছে কত বল যে বলে আমার করে সর্বদা বিহল, যে বলে আমার করে সর্বদা বিহল।
ইয়ার অনুবাদ চৈতন্য চরিতামৃত আপন পড়ছন্তি, ভাগবত হন্তু চৈতন্য চরিতামৃত হন্তু আজ্ঞা, ভাগবত শ্লোক আকারে লেখা যায়, চৈতন্য চরিতামৃত বেঙ্গলি পদ আকারে লেখা হয়েছে, বুঝিও চৈতন্য চৈতন্য কে লেখিছেন? মদন মোহন। যেতে চৈতন্য চৈতন্য পড়বে, কৃষ্ণদাস কবিরাজ গোস্বামী অতি বৃদ্ধ অবস্থায় লেখিছেন, 88 বর্ষ বয়সর অধিক বৃদ্ধ হয়ে যাই, সে অবস্থায় চৈতন্য চৈতন্য লেখুছেন। আর লেখিলা বেড়ে লাস্টকু লেখুছেন, কোণ করবি মু বড় অড়ুয়ার পড়ে যাই না, কোণ মদন মোহন লিখায় মোরে আজ্ঞা করি, মতো মদন মোহন আজ্ঞা করি লেখাউছেন, কহিতে নপারে তবু রহিতে না পারে, মু কহি পারু নেই কি রই পারু, যদি মু কহিবি মদন মোহন মতো আজ্ঞা করি লেখাইছেন বলি, তাহলে লোক কোন কইবে, ইয়ে বহুত বড় ভক্ত, মোর প্রশংসা হব, মো প্রভুঙ্কর প্রশংসা হব, যদি ন কহিবি তাহলে লোক কোন কইবে, না কৃষ্ণদাস কবিরাজ গোস্বামী গোটে বহুত বড় পণ্ডিত, কেউ আড়ু পড়ি মদন মোহন মতো আজ্ঞা করি লেখাউছেন, যদি মু মদন মোহন না ন কহিবি, যদি কহিবি মদন মত মদন মোহন মতো আজ্ঞা করি লেখাইলে তথাপি লোক কবি বহুত বড় ভক্ত, নহলে মদন মোহন কেমন লেখুন ইয়া দ্বারা, যদি ন কহিবি তাহলে লোক কবি চৈতন্য চরিতামৃত কৃষ্ণদাস কবিরাজ গোস্বামী লেখিছেন, তাহলে মতো পণ্ডিত বলে কহিবি, কেউ দোষরু মরিবি, সে লেখুছেন মু কেউ অবস্থায় চৈতন্য চরিতামৃত লেখিলি,
আমি বৃদ্ধ জরা তুর লিখিতে কাম পয়ে কর, আমি বৃদ্ধ জরা তুর লিখিতে কাম মনে কিছু না হয় স্মরণ, মনে কিছু না হয় স্মরণ, না দেখিও নয়নে না শুনিও শ্রবণে, না দেখিও নয়নে না শুনিও তবু লিখি এ বড় বিস্ময়, তবু লিখি এ বড় বিস্ময়,
88 বর্ষর অধিক সময় হয়ে যাই, মহাপ্রভু অপ্রকট হয়ে যাই বৃন্দাবনরে, পুরো বুড়া এ কৃষ্ণদাস, সে চৈতন্য মহাপ্রভুক লীলা রচনা করছেন, এই যে চৈতন্য চরিতামৃত আমি পাঠ করছি, মদন মোহন স্বয়ং কৃষ্ণ তাঁর আজ্ঞা করে লেখাইছেন, মু লেখুছি কি 88 বর্ষর বুড়া মু বেশি 88 অধিক বয়স, আমি বৃদ্ধ জরা আতুর, মু জরারে ব্যাধিরে আতুর হয়ে গেলে, লিখিতে কামপই কর মোর হাত থরুছি, আমি বৃদ্ধ চরাতুর লিখিতে কামপই করে মনে কিছু না হয় স্মরণ, মো মনরে কিছু স্মরণ নাই, মু কোন খাইছি কি নাই, কোন করছি কি নাই, মো কিছু মনে স্মরণ নাই, না দেখিও নয়নে আখিরে মু দেখি পারুনি, না শুনিও শ্রবণে, মু কে কৌছ ই লেখিছি, তো জনে তো দেখলে লেখিব, বা আউ কে কইব না কি কহিছি সে লেখিছি, না না শুনিও শ্রবণে, মতো কে কহি না, মো কালা হয়ে গেল, কিন্তু তবু লিখি এ বড় বিস্ময়, তথাপি মু লেখি চালি যেটা বড় বিস্ময় কথা, না কি লেখুছে না মদন মোহন, মদন মোহন লিখায় মোরে আজ্ঞা করি, মতো আজ্ঞা করি কৌছেন, লেখ তাঙ্কর লীলা, কাহিঁকি না কৃষ্ণ লীলা পূর্ণ লীলা নুহে, আমার গুরুদেব কুহন্তি কৃষ্ণ হচ্ছে কঞ্চা আম্ব, গ্রিন ম্যাঙ্গো, পাচিলা আম্ব কি কি গৌর সুন্দর, শ্যাম সুন্দর কঞ্চা আম্ব আজ্ঞা, গৌর সুন্দর পাকিলা আম্ব না, কাহিঁকি না চৈতন্য মহাপ্রভুঙ্কর লীলাকু আপনার কে মত্যবুদ্ধি কল অপরাধ হয়ে যাব, মোর অপরাধ হয়ে যাব, সেপাই মু করিয়া পাই সাহস করুনি, ଜୀବ ଗୋସ୍ୱାମୀଙ୍କ ନାଁ ଆପଣ ଶୁଣିଥିବେ, ଛଡ ଗୋସ୍ୱାମୀ ଭିତରେ ଜୀବ ଗୋସ୍ୱାମୀ ପ୍ରତିଦିନ ତାଙ୍କର ଯେତେବେଳେ ଶାସ୍ତ୍ର ସ୍ଥିତ ବୈଷ୍ଣବ ସମ୍ରାଟ ଶାସ୍ତ୍ର ରଚନା କରନ୍ତି, ଶାସ୍ତ୍ର ଭିତରେ ଚୈତନ୍ୟ ଚରିତାମୃତକୁ ଭାଗବତକୁ ସେ ସମ୍ମାନ ଦିଅନ୍ତି। ଗ୍ରନ୍ଥରାଜ ଭାଗବତମ ଭାଗବତକୁ ସବୁ ଗ୍ରନ୍ଥ ଉପରେ ରଖିବେ, ଚୈତନ୍ୟ ଚୈତନ୍ୟ ତା ତଳେ ରହିଥିବେ। କିନ୍ତୁ ସେ ଯେତେବେଳେ ଯମୁନା ସ୍ନାନ କରି ଆସି ଗ୍ରନ୍ଥ ଆରମ୍ଭ କରିବେ ଲେଖିବା ପାଇଁ ଟୀକା, ସେତେବେଳେ ଦେଖିବୁ ଚୈତନ୍ୟ ଚରିତାମୃତ ଉପରେ ରହିଥିବ। ଡାକିଏ ପଚାରିବେ ସେବକୁ କିରେ ବାପା ଏ ଗ୍ରନ୍ଥ ମୋର ଭାଗବତମ ପ୍ରତି ନିଷ୍ଠା, ମତ ପ୍ରଭୁ ସିଏ ମୋର ପ୍ରଭୁ, ସିଏ ମୋ ଭାଗବତମ ମୋର ପ୍ରଭୁ, ମୁଁ ତାଙ୍କୁ ଗ୍ରନ୍ଥଙ୍କ ଉପରେ ରଖିକି ଯାଉଛି, ଚୈତନ୍ୟ ଚୈତନ୍ୟ କିଏ ଉପରେ ରଖୁଛି। ସେବେ କହିଲେ ଆଜ୍ଞା ଆପଣଙ୍କ ଗ୍ରନ୍ଥରେ କ'ଣ ଆମେ ହାତ ମାରୁଛୁ, କିଏ ହାତ ମାରୁ? କହିଲେ ନା ଇଏ କ'ଣ ଆପେ ଆପେ କ'ଣ ଗ୍ରନ୍ଥ ଉପରକୁ ଆସୁଛନ୍ତି, ମାନେ ଭାଗବତଙ୍କୁ ଅବମାନନା ହେଉଛି। ଦେଖିଲେ ପ୍ରତିଦିନ ଏମିତି ହେଲା, ସେତୁ ନିଶ୍ଚୟ କଲେ ଯଦି କାଲି ଯଦି ଏମିତି ହୁଏ, ରାତିରେ ଶୋଇଲା ବେଳେ କହିଲେ ଯଦି କାଲି ମୁଁ ପ୍ରାତଃ ସ୍ନାନ କରି ଯମୁନାରୁ ଆସିଲା ପରେ ଦେଖିବି ଚୈତନ୍ୟ ଚରିତାମୃତ ଉପରେ ରହିଥିବେ, ତାହେଲେ ମୁଁ ଜାଣିବି ଭାଗବତଙ୍କ ନିକଟରେ ମୋର ଅପରାଧ ହେଇଛି, ଆଉ ମୁଁ କାଲି ଯମୁନାରେ ପ୍ରାଣ ତ୍ୟାଗ କରିବି ଧାସ ଦେଇ। ରାତିରେ ସଂକଳ୍ପ କରି ଶୋଇଛନ୍ତି, କୃଷ୍ଣ ଆସିକି ନେ କ'ଣ ଭାବୁଛୁ କି ଚୈତନ୍ୟ ଲୀଳା ମୋର ହେଉଛି ପୂର୍ଣ୍ଣ ଲୀଳା, ମୁଁ ଚୈତନ୍ୟ ନିଜେ, କିନ୍ତୁ କୃଷ୍ଣ ଲୀଳା ମୋର ପୂର୍ଣ୍ଣ ଲୀଳା ନୁହେଁ ନା, କାହିଁକି ଆପଣ ତ ସେଇ ଚୈତନ୍ୟ। କହିଲେ ନା କୃଷ୍ଣ ଲୀଳା ମୋର ପୂର୍ଣ୍ଣ ଏଇଥିପାଇଁ ନୁହେଁ, ମୋତେ ସବୁବେଳେ ରାଧାଙ୍କ ଉପରେ ନିର୍ଭର କରିବାକୁ ପଡ଼େ, ରାଧାଙ୍କ ଉପରେ ନିର୍ଭର କରି ମୁଁ ଲୀଳା କରେ। ଏଠି ଶକ୍ତି ଶକ୍ତିମାନ ଦୁଇ ତତ୍ତ୍ୱ ହେଇକି ରହିଲୁ, କିନ୍ତୁ ଗୌର ସୁନ୍ଦର ଉପରେ ଯେତେବେଳେ ମୁଁ ନିଜେ ଗୌର ସୁନ୍ଦର ହେଲି, ମୁଁ ନିଜେ ରାଧା ମୁଁ ନିଜେ କୃଷ୍ଣ, ଅନ୍ତର ଯେ ଗୌର ବହି କୃଷ୍ଣ, ଅନ୍ତରରେ ରାଧା ଭାବ ବାହାରେ ସେ କୃଷ୍ଣ, ରାଧା କୃଷ୍ଣଙ୍କର ଏକୀଭୂତ ତନୁ। ପିକ୍ଚର ଦେଖୁନାହାନ୍ତି ଆପଣ, ଲୋକ ସେଇ ପିକ୍ଚରକୁ ବିକୁଛନ୍ତି କିନ୍ତୁ ତତ୍ତ୍ୱ ଜାଣନ୍ତି ନା, ପିକ୍ଚର ଦେଖି ଘରେ ଘରେ ଥିବେ ଯେ ରାଧା କୃଷ୍ଣଙ୍କର ଏକୀଭୂତ ତନୁ, ଦୁଇ ତନୁ କୃଷ୍ଣ ଲୀଳାରେ ଯିବାକୁ ସ୍ୱାମୀ ସ୍ୱପ୍ନରେ କୃଷ୍ଣ କହୁଛନ୍ତି, ଆରେ କୃଷ୍ଣ ଲୀଳାରେ ମୁଁ ଦୁଇ ଶରୀର ଧରିଛି, ଆଉ ରାଧାଙ୍କ ଉପରେ ମୋତେ ଲୀଳା ପାଇଁ ନିର୍ଭର କରିବାକୁ ପଡ଼େ, କିନ୍ତୁ ଗୌର ସୁନ୍ଦର ଉପରେ ମୁଁ ଆଇଲି ଏକୀଭୂତ ତନୁ, ଗୋଟିଏ ତନୁ ମୋତେ ନିର୍ଭର କରିବାକୁ ପଡ଼ିବ। ତେଣୁ ଏ ଭଗବାନ କୃଷ୍ଣଙ୍କର ରାଧାରାଣୀଙ୍କର ପ୍ରେମର ମହିମା କାହିଁକି ଜାଣିପାରିଲେନି କୃଷ୍ଣ ଗୌରାଜ ଗୋସ୍ୱାମୀ ଏକଥା କହୁଛନ୍ତି। ଆଠଟା ବେଳେ ବନ୍ଦ ହେବେ ନା, ଆଚ୍ଛା ଠିକ୍ ଅଛନ୍ତି, ତ ପୁଣି କାଲି କଥା ଲାଗିଯିବେ, ଠିକ୍ ଅଛନ୍ତି, ଆଉ ପାଞ୍ଚ ମିନିଟ୍ ଆଠଟା ହେଇଗଲା, ମୁଁ ପାଞ୍ଚ ମିନିଟ୍ କହି କଥାକୁ ବିଶ୍ରାମ ଦେଉଛି, ଏଇ ଯେଉଁ ପଦଟି ମୁଁ କହିଛି ଏଇଟାକୁ ବ୍ୟାଖ୍ୟା କରି ବିଶ୍ରାମ ଦେବି। ପୂର୍ଣ୍ଣାନନ୍ଦମୟ ଆମି ପୂର୍ଣ୍ଣୟ ପୂର୍ଣ୍ଣ ଚିନ୍ମୟ ପୂର୍ଣ୍ଣ ତତ୍ତ୍ୱ, କୃଷ୍ଣ ବିଚାର କରୁଛନ୍ତି, ମୁଁ ପୂର୍ଣ୍ଣାନନ୍ଦମୟ, ମୁଁ ଚିନ୍ମୟ, ମୁଁ ପୂର୍ଣ୍ଣ ତତ୍ତ୍ୱ, ମୋ ପାଖରେ ତ ସବୁ ପୂର୍ଣ୍ଣ ହେଇଛି, କିନ୍ତୁ ରାଧିକାର ପ୍ରେମା ଆମେ କରାଏ ଉନ୍ମତ। କିନ୍ତୁ ରାଧାରାଣୀ ମୋତେ ଯେଉଁ ଭକ୍ତି କରୁଛନ୍ତି, ମୋର ଯେଉଁ ପ୍ରେମ କରୁଛନ୍ତି, ମୋତେ ଯେଉଁ ସେବା କରୁଛନ୍ତି, ମୁଁ ପୂର୍ଣ୍ଣ ହେଇକି ବି ପୂର୍ଣ୍ଣଟା କ'ଣ ବଢ଼ିପାରେ କି ଆଜ୍ଞା? ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବା ବଶିଷ୍ୟତେ, ଭଗବାନ ତ ପୂର୍ଣ୍ଣ, ତାଙ୍କର ତ କିଛି ଅଭାବ ନାହିଁ, କିନ୍ତୁ ପୂର୍ଣ୍ଣଙ୍କର ବି ଅଭାବ ଦେଖାଯାଉଛି, ସେ ଚିନ୍ତା କରୁଛନ୍ତି ମୁଁ ପୂର୍ଣ୍ଣ ହେଇ ଚିନ୍ମୟ ତତ୍ତ୍ୱ ହେଇକି ମୋର ଅଭାବ କାହିଁକି ସୃଷ୍ଟି ହେଉଛି, ରାଧାରାଣୀଙ୍କର ପ୍ରେମରେ ମୁଁ କାହିଁକି ପାଗଳ ହେଇଯାଉଛି, ମୁଁ ତ ଜାଣିପାରୁନି କାହିଁକି। ସେ ଜାଣିପାରୁନାହାନ୍ତି, ସର୍ବଜ୍ଞ ହେଇ ମଧ୍ୟ ରାଧାରାଣୀଙ୍କ ପ୍ରେମ ପାଇଁ ଜାଣିପାରୁନାହାନ୍ତି, ଅଜ୍ଞ ନାଜାନି ରାଧାର ପ୍ରେମ ଆଛେ କେତେ ଭଲ, ଯେ ବୋଲେ ଆମାୟ କରେ ସଦାଇ ବିହଲ। କାନ୍ଦୁଛନ୍ତି ନା ଆଉ କୃଷ୍ଣ, ଶହେ ବର୍ଷ ଭିତରେ ତାଙ୍କର କାନ୍ଦଣା, କାଲି ଶୁଣିବେ ରାଧାରାଣୀଙ୍କ ବିରହରେ କୃଷ୍ଣ କେମିତି କାନ୍ଦନ୍ତି। ଦୁଇଟି ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାରୁ ଦୁଇ ଲୀଳା, ଦୁଇ ଅବତାର ହେଲେ, କାଲିକି ଶୁଣିବେ ଭଗବାନଙ୍କର କୃଷ୍ଣଙ୍କ ଅବତାରରୁ ଗୌର ସୁନ୍ଦର ଅବତାର ଜଗନ୍ନାଥ, ଏ କାନ୍ଦି କାନ୍ଦି ଅବତାର ଦୁଇ ଅବତାର ହେଇଛି ରାଧା ପ୍ରେମରେ ପାଗଳ। ତେଣୁ କାଲିକି ଆମେ ଶୁଣିବା ମହାପ୍ରଭୁ କାହିଁକି ଅବତରଣ କରୁଛନ୍ତି, ତାପରେ ଅବଶିଷ୍ଟ ମହାପ୍ରଭୁଙ୍କର ଭକ୍ତ ଲୀଳା କିଛି କିଛି ଶୁଣିବା। ହରେ କୃଷ୍ଣ, ମହାରାଜ କିଛି କହିବେ, ଆପଣମାନେ ବସିକି ଶୁଣିବା, ମହାରାଜ ଟିକେ ନାମ କୀର୍ତ୍ତନ କରିବେ।